ॐ नमो भगवते वासुदेवाय।
ॐ नमो भगवते वासुदेवाय।
श्रीमद् भगवत गीतार द्वितीय अध्याय अर्श श्लोक आम श्रवण करते तस्मात् अस्य महाभाव निगृहित आनी सर्वसा हे महाभाव इंद्रिय शत्रु मान को जब तुम्हें जय कर बलिष्ठ शत्रु प्रभुपाद कह बलिष्ठ शत्रु मान को ध्यान पूर्वक समस्त शक्ति लगे विजय शत्रुपक्ष लोक विजय लाभ करती से इंद्रिय मान तीक्षण दृष्टि रखी निजर मन को जगेवा पड़ो विषय लड़ासा केमती आम सृष्टि हो निजी जगेवा पड़ो तस्माद से महाभाव निगृहित आनी सर्वस से सब निग्रह कर तस्मात जहाँ पूर्व श्लोक कहीकि आसे अंतिम कहता निग्रह निग्रह न कले साधक अवस्था साधक आ सिद्ध उभय उभयंग इंद्र संयम आवश्यक रही आ साधक अवस्था प्रचेषा रखा पड़े प्रचेषा न रखा बुद्धि अस्थिर रुद्धि अस्थिर रही के मुंडा कुआ टाणी पलिज कि गोटे इंद्र टाण मन तुम जो संचित एत गोटे योजना कर परमार्थ पथरे शांति रही योजना भांगी दे सांगे सांगे तेनाली साधक हो सिद्ध हो इंद्र संयम आवश्यकता रही इंद्र संयम आवश्यकता को सरल सूत्र गोस्वामी आम सप्तम गोस्वामी भक्ति ठाकुर लिखते युक्त वैराग्य संसार आम जेदी बचा प्रसंग क्रमें बहुत कथ कम संसार कथ संसार कष्ट दुख ता मन हूँ जे जन विषय आलसा अच्छे मैंने जबरदस्त बाबाजी कर जबरदस्त बाबाजी कर विषय आलसाटा अच्छी ना ताको क्रमोन्नति पंथार साज्य कर वर्णाश्रम द्वारा कृत्रिम भवन आमको जोटा कृत्रिम से आनंदी स्वाभाविक से आनंदी प्रभु विश्वास प्रभु व्यवस्था करना कितु अंडाउटली जहाँ कह जाए कौन निसंदेह भाव दुख जीवन जदि केवल गृहस्थ जीवन बारम्बार देखना भागवत कौन कहते भगवान कहते जिन उद्धव कौन जदि केवल पत्नी आति सहयोगी आ कृष्ण भक्त आवामी को प्रेरणा करें कमी विषय लालसारे प्रेरणा करूँ ताकि भजन कर भागवत काटिद ना पूरा कि आम सत्य कथा कही दे जो ग्रहण करूँ कि तरह विषय लालसाटा अच्छे कि तार अर्थ नहीं सत्य कथा कहना पश्चात कथा दर्शन टा रही आलोचना प्रसंग बहुत चलिए इंद्र संयम का मन रही ग्रस्त जीवन आमको मिल जाए मैंने आम इंद्र संयम किसी आवश्यक जो शुभ जो खाइबु जो जहाँ करूँ ना ये नियम नुहे इंद्र संयम न कले तो बुद्धि स्थिर हो पारे ऐकांतिक भक्ति आसपारुक्त वैराग्य हेनी मन मनटा तो मन ना इंद्रिय कौन अलग गोटे मन आगे क्या भितर भर रही ना कौन सामान तो मन प्रतिक्रिया सामान आस भगवान एकादश स्कंद से श्लोक कौन ना बे कहते से कथा क्या गोटे स्त्री स्थान कौन कहते देख प्रभु केमती कथ कहते आम के चिंता कर संसार एमगला मो पुर एमला मोर झीर एमगला मोर एम लस होगा मोर लाभ होगा कि भगवान भगवान निजे कहना स्वप्न प्रभत पढ़ु थे गोटे पढ़ुरी इंग्लीश कहते गोटे ग्रस सटल ड्रीम देखुचे स्वप्नटा देखुचे घंटे पाई पंद्रह मिनट घंटा देखिए स्वप्न देखें दस पंद्रह मिनट स्वप्न देख कि षाठी वर्ष स्वप्न ग्रस ड्रीम प्रभत कह एकादश स्कंद से भगवान कहले ना स्त्री पुत्र आप्त संगम संगम पार्थ पांथ संगम अनुदेह व्यंती ये स्वप्न निद्रा अनुगज था स्त्री पुत्र आप्त संगम स्त्री पुत्र आप्त मान कौन परिजन एम संगम गोटे पांथ संगम पांथशाला गोटे निवास पांथशाला गोटे लोक आस भेटी जाते जो कौन पांथशाला कौटा कौ धर्मशाला बहुत लोग गोटे रात आस जुटी गले सेठ तर बंधुबान तुम घर पड़े ना मो घर भद्रक सी कह मोर घर कटक हाँ आम घर भी सही मो शुर घर से मो शुरू घर से दुनिया गप आड्डा मारिकी ये बाबू जा जुआटे जी बंद लगे तुम मोबाइल टाइम दल जुआटे देख टीवी दल तुम मोबाइल नंबर टाइम कौन तुम मोबाइल नंबर दरकार बंद कर पचार कौन कि पांथशाला कथा ମଣିଷ ଯୁଆଡ଼େ ଯିବ ଖାଲି ବନ୍ଧୁବାନ୍ଧବ ଖୋଜିବ। ପାନ୍ଥ ସଙ୍ଗମ ନା, ପୁରା ଭାଗବତ ପୁରା କହିଦେଉଛନ୍ତି ନା ପାନ୍ଥ ସଙ୍ଗମ, କାହାକୁ ନେଇ ପାନ୍ଥ ସଙ୍ଗମ, ବାହାର ଲୋକ ତା କ'ଣ କହୁଛନ୍ତି, ସ୍ତ୍ରୀ ପୁତ୍ର ଆପ୍ତ, ଆମେ ତାକୁ କ'ଣ କମ୍ପ୍ରମାଇଜ୍ କରିବୁ କହୁନାହାନ୍ତି। ଆମେ କହିଦେଉ ତୁମେ ସଙ୍ଗ ସଂସାର ଭଲ ରହିବ, କେମିତି ଭଲ ରହିବ ତୁମେ, ଭଗବାନ ଏଟା କହିଦେଉଛନ୍ତି ତୁମକୁ, ତୁମେ ରହିଛି ତୁମ ସ୍ତ୍ରୀ ପୁତ୍ର କନ୍ୟା ଅଛନ୍ତି, ପୁରା ପାନ୍ଥଶାଳା ବୋଲି ଭାବ, ଏଟା ତୁମ ଘରେ ଗୁଡ଼ିକ ହବ ପାନ୍ଥଶାଳା, ଯୋଉ କ'ଣ ଯୋଉ କ'ଣ ଧର୍ମଶାଳା, ଧର୍ମଶାଳା ତା ଟେମ୍ପ ଭାଙ୍ଗିଲା ତୁମର କ'ଣ ହେଲା, ରଙ୍ଗ ଭାଙ୍ଗିଲା ତୁମର କ'ଣ, ତୁମର ଗୋଟେ ରାତି ରହିବାର ଅଛି, ଯିବାର ଅଛି ସଂସାର ଏଇଭଳି ରହିବାକୁ, କାଇଁ ଚିନ୍ତା କରୁଛୁ ମୋ ସ୍ତ୍ରୀରେ ଏମିତି ହେଲା, ପିଲାରେ ଏମିତି ହେଲା, ଏଟା ଏମିତି ହେଲା, ସେଟା ସେମିତି ହେଲା, ମୁଣ୍ଡକୁ ଭଅଁରା ବିନ୍ଧିଲେ ଯେମିତି ହୁଏ, ବିରୁଡ଼ି ବିନ୍ଧିଲେ ଯେମିତି ହୁଏ, ସେମିତି ନାଚୁ ନାକି ତୁମେ, ଏମିତି ହେଲା ସେମିତି ହେଲା, କି ତୁମର କ'ଣଟା ଅଛି, ଏଟା ଗୋଟେ ପାନ୍ଥଶାଳାଟା ଭାଗବତ ପୁରା ସ୍ପ୍ରେଡ୍ କହୁଛନ୍ତି, ସ୍ତ୍ରୀ ପୁତ୍ର ଆତ୍ମସଙ୍ଗ ଭଗବାନଙ୍କର, ଏଟା ଉଦ୍ଧବକୁ କହୁଛୁ ସଙ୍ଗମ ପାନ୍ଥ ସଙ୍ଗମ, ଏଟା ପାନ୍ଥଶାଳାର ସଙ୍ଗମ, ଏଟା ସଂସାରରେ କେଉଁ କେତେ ବଡ଼ ଭାବ ଫ୍ୟାମିଲି ଲାଇଫ୍, ସକ୍ସେସ୍ ଫ୍ୟାମିଲି ଲାଇଫ୍, ଏହା ସେ ଟ୍ରେନିଂ, ତୁମେ ହଜାର କଥା କହିଲେ ଆମେ ମାନିବୁ, ଆମେ କାଟି ଗୋଟେ ପଦର କହିଦେବୁ ଭାଗବତ ମାନେ ହରିଭକ୍ତି କରୁଣ ମାନେ ସେଟା କି ସଂସାର, ଏଇଟା ଏଇଟା ଗୋଟେ ସ୍ୱପ୍ନ ତ ପାଇଁ ହବ, ସେ ଲେଖିଥିଲେ ଆଉ ସ୍ତ୍ରୀ ପୁତ୍ର ଆତ୍ମସଙ୍ଗମ ପାଙ୍ଗମ ସଙ୍ଗମ ପାନ୍ଥ ଅନୁଦେହ ବିନ୍ତି ଏତେ, ଆରେ ଏଇ ଦେହରେ ତୁମକୁ ନୂଆ ଲାଗୁଛି ନା, ଅନୁ ପ୍ରତି ଦେହରେ ବିହନ୍ତି ଏତେ ଏତେ ସ୍ତ୍ରୀ ପୁତ୍ର ଆପ୍ତ, ଏମାନେ ସମସ୍ତେ ସବୁ ଦେହରେ ଯାଇଛନ୍ତି, କିଭଳି ଯାଇଛନ୍ତି, ସ୍ୱପ୍ନ ନିଦ୍ରା ଅନୁଗଜତା, ନିଦ୍ରା ଅନୁଗ ଯିଏ ଶୋଇଯାଇଥିଲ, ନିଦ୍ରାର ଅନୁଗ ମାନେ ନିଦ୍ରାର ଅନୁଗାମୀ ହେଇଯାଇଛି, ସେଠି ଯାହା ଦେଖିଛି ସ୍ୱପ୍ନ ନିଦ୍ରା ଅନୁଗଜତା, ସ୍ୱପ୍ନ ନିଦ୍ରା ଅନୁଗଜତା, ସ୍ୱପ୍ନରେ ବା ନିଦ୍ରାର ଅନୁଗ ଥିବା ବ୍ୟକ୍ତି ସ୍ୱପ୍ନରେ ଯାହା ଦେଖେ, ଦୁଇଟା ଉଦାହରଣ ଦେଲେ, କ'ଣ ଦେଲେ, ଗୋଟେ ସ୍ୱପ୍ନ, ଗୋଟେ ହେଲା ପାନ୍ଥଶାଳା, ନିଦ ଭାଙ୍ଗଲେ ସେ ସ୍ୱପ୍ନର କ'ଣ ମୂଲ୍ୟ ଅଛି, ଡ୍ରମ୍ ବାଜିକି ବାଜା ହେଲା, ତୁମେ ରାଜା ହେଇଗଲ, ଏମିତି ହେଇଗଲ, ସେମିତି ହେଇଗଲ, ଫ୍ଲାଇଟ୍ରେ ଗଲ, ଏମିତି ବିବାହ ହେଇଗଲ, ନିଦ ଭାଙ୍ଗିଲା ବେଳକୁ ତୁମ ଡ୍ରିମ୍, ସେଟା ଶୋଇଲା ସ୍ୱପ୍ନ, ଆରେ ମନ ଦୁଃଖ ହବ, ସ୍ୱପ୍ନଟା ଯାହା ଦେଖିଲ ଉଠି ପଡ଼ିଲା ବେଳକୁ ନାହିଁ ମନ ଦୁଃଖ ହବ ନା, ଏ ଲୋକଗୁଡ଼ାକ ମନରେ ପଡ଼ିଲେ ବି ସ୍ୱପ୍ନରେ ମୁଁ ଦେଖିଛି, ଏବେ ତ କ'ଣ ସ୍ୱପ୍ନ ଦେଖୁଛ, ଭାବିଲେ ତୁମେ ସ୍ୱପ୍ନ ଦେଖୁଛ, କିଛି ସ୍ୱପ୍ନ ନଥିବ ତୁମେ ଶୁଭ୍ରାଣୀ ସ୍ୱପ୍ନ ସମିତି ରହିବନି, ଲୋକ ମନ ଦୁଃଖ ହେବେ, ଭାଇ କ'ଣ କଥା ଗୋଟେ ଦେଖିଲି, କ'ଣ ମନ ଭୁଲିଗଲି ରେ, କ'ଣ ଭୁଲିଗଲି ରେ, ମନ ପଡ଼ିଲି ନା, କଳିଯୁଗ ଲୋକ ସ୍ୱପ୍ନ କ'ଣ ଦେଖିଛନ୍ତି, ଦିନ ରାତି ଦୁଇଟାରେ ଶୁଣୁଛନ୍ତି, ସ୍ୱପ୍ନ କ'ଣ ତାଙ୍କର, କୁକୁର ଗୁଡ଼ାକ ସ୍ୱପ୍ନ ଦେଖନ୍ତି, ମୁଁ ଦେଖିଛି ଦେଖିଛି କୁକୁର ସ୍ୱପ୍ନ, ଦେଖିବ କ'ଣ କୁକୁର ବିରାଡ଼ି, ତୁମେ ଖାଲି ତୁମେ ଖାଲି ତୁମର ମନଟା ଅଛି, ତାଙ୍କର ମନ ସ୍ୱପ୍ନ ଦେଖ, କୁକୁର ଶୋଇଥିବ ଗୋଟେ ଟାଇମ୍ ଯେମିତି ଯେମିତି ହେଉଛି, ଆରେ କ'ଣ ହେଉଛି, ଉଠିବା ଦେଖେ, ତାରି ଦିନ ଚଉଦ ଯେମିତି କଥା ହଉ ଏମିତି ହଉ, ତାପରେ ତା ମନେ ନାହିଁ, ତା ମନ ସେମିତି ଅଛି, ତାର କେଉଁଠି ମଳ ଖାଇବ, କେଉଁଠି ଯାଇଥିବ, କେଉଁଠି ପଶିବ, କେଉଁଠି କ'ଣ କରିବ, ତାର କ'ଣ ମନଟା କାମ କରୁଛି, ସେଇ ଗୋଟିଏ ମନ କୁକୁର ଜରୁର ଥିଲା, ବର୍ତ୍ତମାନ ମଣିଷ ଜରୁର ଅଛି, ମନଟା କ'ଣ ଗୋଟେ ଅଲଗା, କୁକୁର ମନ ଅଲଗା, ମଣିଷ ମନ ଅଲଗା ନା କ'ଣ, ସେ ସମାନ ଜିନିଷ, ସେ ଶରୀର ଭିତରେ ପ୍ରବେଶ କରିକି ଅନୁଦେହ ବିହନ୍ତି ଏତେ ସ୍ୱପ୍ନ ନିଦ୍ରା ଅନୁପଜତ, ଏ ଭାଗବତ ବାଣୀଟା ଆଉ ଏଟା ପରମହଂସ ସଂହିତା ନା, ଏଥିରେ ବୈରାଗ୍ୟ ଜିନିଷଟା ମାନେ ସଂସାର ଜିନିଷ ଏଠି କିଛି ନାହିଁ, ପୁରା ସଂସାର ବାହାରିବା କଥା, ପରମହଂସମାନଙ୍କର ସଂହିତା, ଆମେ ତା ପ୍ରତି ଇମ୍ପୋର୍ଟାନ୍ସ କ'ଣ ଦିଆହବ, କିନ୍ତୁ ଆମେ ତ କୃତ୍ରିମ ଭାବରେ କହିପାରିବେ ନା, ତୁମର କି ଦରକାର ନା ଭାଇ, ଏଟା ସେଟା ଏଟା ହବନି, ତୁମେ କିନ୍ତୁ ସଂଯମ କରିବାକୁ ପଡିବ, ସୁଖ ଶାନ୍ତି ରହିବାକୁ ହେଲେ, ଆଉ ସ୍ତ୍ରୀ ପୁତ୍ର କନ୍ୟା ଏମାନଙ୍କ ସହିତ କିଭଳି ବ୍ୟବହାର କରିବ, କାରଣ ଆମର ଭକ୍ତମାନଙ୍କର କ'ଣ ନଥିଲେ, ଯୁଧିଷ୍ଠିର ମହାରାଜ କ'ଣ ବିବାହ ନଥିବ, ଭକ୍ତମାନଙ୍କର ସ୍ତ୍ରୀ ପୁତ୍ର କନ୍ୟା ଥିଲେ, କିନ୍ତୁ ସେମାନେ ଏଇଭଳି ରହୁଥିଲେ ପାନ୍ଥଶାଳାର ଦୁଇ ଦିନର ଗୁରୁଦେବ, ସେ ଓଡ଼ିଆ ଭାଷା ତ ଏଠି ଓଡ଼ିଆ ଲେକ୍ଚର ଶୁଣିପାରୁନି, ଗୋଟେ ପ୍ରବାଦ ଲେକ୍ଚର ଶୁଣୁଛି, ଦୁଇ ଦିନର ପାନ୍ଥଶାଳାର ଯାତ୍ରୀ, ଦୁଇ ଦିନର ପାନ୍ଥଶାଳାର ଯାତ୍ରୀ ତୁମେ, ପାନ୍ଥଶାଳା ଯାତ୍ରୀ, ଆଉ 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 ଗୋଟେ ଉଦାହରଣ ଦେଲେ, ସେ ଗୋଟିଏ ଉଦାହରଣ, ସେଇ ଟ୍ରେନ୍ ଉଦାହରଣ ଶୁଣିକି ତ ମୁଁ ରହିଗଲି ମଠରେ, ଆଉ ମୁଁ ତ ଛୁଆଟି ବେଳୁ ଷ୍ଟ୍ରିକ୍ଟ ନେଚର୍ରେ ଆମେ ସବୁ, ଆମକୁ ଟିକେ ଫାଜଲାମ ଭଲ ଲାଗିବନି, ଫାଜଲାମ ଜିନିଷ ଆମକୁ ମୋଟେ ଭଲ ଲାଗିବନି, ଭକ୍ତି ହଉ ନ ହଉ ଏତେ, ଏଗୁଡ଼ା କ'ଣ ସବୁ କୁଟ କାପଟ ଫାଜଲାମ ଆମେ ସବୁ ଶିଖିନୁ, ମୋଦୀ ମନ୍ଦିର ଆସିଲେ ଆମେ ସବୁ ମନ୍ଦିରରେ କେତେ ପ୍ରକାର ଭକ୍ତ ରହିବେ ନା, ଆମେ କ'ଣ ଭାବୁ, ସାଧୁମାନେ ସବୁ ସେମାନେ ଏଠି ସବୁ କେଉଁ ଚୁଗୁଲା ମୁଗୁଲା କଥାଭାଷା ଏଗୁଡ଼ା ସବୁ ନଥିବ, ଆରେ ସାଧୁମାନେ ତ ସେମାନେ ତିଆରି ହେବା ପାଇଁ ଆସିଛନ୍ତି ନା କ'ଣ, ଜନ୍ମରୁ ସାଧୁ ନା କ'ଣ, ମୁଁ ତାହେଲେ ବିରକ୍ତି ଲାଗେ, ସାଧୁ ହେଇକି ଏମାନେ ସବୁ କ'ଣ ଏମିତି କଥାଭାଷା କରୁଛନ୍ତି, ଏମିତି କରୁଛନ୍ତି, ଏଇ ତ ମୋତେ ହାତଟା ଆମେ ସବୁ ଫ୍ରେଶ୍, ଆମେ କ'ଣ ଜାଣିଥିବୁ, ଆଜି ତ ହବ ଆଉ କପାଳ ଅଛି, ଆମେ ଆସିବୁ ଶୁଦ୍ଧ ଭକ୍ତଙ୍କୁ ଭେଟିବୁ, ସେ ସମୟରେ ମୋ ମନ ହେଲା ନା ଏଠି ରହିବନି, ମୋତେ କ'ଣ ହିମାଳୟ ଭାବୁଥିଲି ଭଲ, ପଳେଇଥାନ୍ତି ପଳେଇଥାନ୍ତି, ଏଇଟା କାହିଁକି ଏଠି ସବୁ କ'ଣ ଏମିତି ଗୋଟା କଥାବାର୍ତ୍ତା ହେଉଛନ୍ତି, କଥାବାର୍ତ୍ତା ଗୁଡ଼ା ଗୋଟେ ଗୋଟେ ଭଲ ନାହିଁ, ମୋତେ ସେ ଭାବୁଛି,
ସେତେବେଳେ ଗୁରୁଦେବ ଅଷ୍ଟ୍ରେଲିଆ ଯାଇଥିଲେ, ଅଷ୍ଟ୍ରେଲିଆରୁ ଆସିଲେ, ଆସିଲା ବେଳକୁ ଏଇ କ୍ଲାସ୍ଟା ଦେଲେ, ଆଜିକି ମନେ ପଡ଼ିଲା ସେଇ କ୍ଲାସ୍ କଥା। କିନ୍ତୁ ଦୁଇଟା ଟ୍ରେନ୍ ଅଫ୍ ଟ୍ରେନ୍ ଡାଉନ୍ ଟ୍ରେନ୍, ଗୁରୁଦେବ ସେ କହିବେ ହସିବେ ପୁରା, ବାବା କ'ଣ ଏମିତି କହୁଛନ୍ତି, ମୁଁ ତା ଦେଖିନଥିଲି ଗୁରୁଦେବ, ସେ ପୁରା ଅଫ୍ ଟ୍ରେନ୍ ଡାଉନ୍ ଟ୍ରେନ୍ ଆସୁଛି, ଆଉ ଗୋଟେ ପ୍ଲାଟଫର୍ମରେ ଲାଗିଗଲା। ତେଣୁ ଅଫ୍ ଟ୍ରେନ୍ ଡାଉନ୍ ଟ୍ରେନ୍ ମାନେ କ'ଣ ଜାଣିଛ, ଅଫ୍ ଟ୍ରେନ୍ କ'ଣ, ହାଉଡ଼ାରୁ ଚେନ୍ନାଇ ଯିବ ସେଟା ଅଫ୍ ଟ୍ରେନ୍, ଚେନ୍ନାଇରେ ଯେଉଁଟା ଆସିଲା ଡାଉନ୍ ଟ୍ରେନ୍, ତ ଡାଉନ୍ ଟ୍ରେନ୍ ସେଟା ପାଇଛି। ସେ ଗୋଟେ ଟ୍ରେନ୍ ଲେଖାହେଇଥିବ, ଇଏ ନମ୍ବର ଏତେ, ତା ନମ୍ବର ସେତେ, ଅପ୍ ଡାଉନ୍ ସେ ଦେଖିଲେ, ସେ ଟ୍ରେନ୍ ଦେଖିଲେ ତୁ ଜାଣିବ, ସେ ଟ୍ରେନ୍ ବି ଲେଖା ହେଇଛି, ଟିକେଟ୍ରେ ଦେଖିଲେ ଲେଖା ହେଇଛି। ଅପ୍ ଟ୍ରେନ୍ ଡାଉନ୍ ଟ୍ରେନ୍ ଆସିକି ପଡ଼ିଲା ବେଳକୁ ଦୁଇ ଜଣ ଆସିକି ଓହ୍ଲେଇ ପଡ଼ିଲେ, ଆଉ ସେ ବନ୍ଧୁ ଦେଖା ହେଇଗଲା ଆଉ କେଉଁ ପ୍ଲାଟଫର୍ମ ଉପରେ। ଆଉ ମୁଁ ସେଟା ଶୁଣିଲି, ସେଟା ଶୁଣିଲି ଆଉ, ସେ ଗୁରୁଦେବ ଯେଉଁ କଥା ହେଲେ, ଭଗବାନ ତାଙ୍କୁ ରଖିବେ, ତାଙ୍କ ଶରଣ ଦେବେ, ନହେଲେ ଆମେ ସବୁ କଥାବାର୍ତ୍ତା ସବୁ ଟିକେ ଧରିଦେବୁ ସାଙ୍ଗେ ସାଙ୍ଗେ, ଇଏ ଲୋକ କେମିତିଆ ଲୋକ, ଆଉ କ'ଣ କରିବା। ସେଠୁ ଗୁରୁଦେବ ଏମିତି ବନେଇକି ସେ କହୁଥାନ୍ତି, ସେ ତ ଭଗବାନଙ୍କର ଇଏ ବାଣୀ ଗୁଡ଼ାକ ସବୁ ଶବ୍ଦବ୍ରହ୍ମ ସବୁ ଏଇଭଳିଆ ଚାଲିଥାଏ, ମାୟା କେମିତି ଗୋଟେ ଜୀବକୁ ଧରିକି ରଖୁଛି। ଅପ୍ ଟ୍ରେନ୍ ଡାଉନ୍ ଟ୍ରେନ୍ ହେଲେ ସେ ପ୍ଲାଟଫର୍ମ ଦୁଇ ଜଣ ଦେଖା ହେଲେ, କୁଣ୍ଡା କୁଣ୍ଡି ହେଇକି, ଭାଇ କ'ଣ ଏତେ ଦିନ ପରେ ଦେଖା ହେଲା, ତୁମର କ'ଣ ଖବର, ତୋର କ'ଣ ପିଲା ଛୁଆ କେତେ ହେଲେଣି, ହେଣେ ସିଟି ମାରିଲାଣି କେଉଁଟା ଟ୍ରେନ୍, ତାର ଟ୍ରେନ୍ ଆଗରୁ ଦେଖ ଫୁଙ୍କିବ ହବ ତିନି ଥର ତାର ସିଟି ମାରିଲାଣି, ସିଟି ମାରିଲା ଆମକୁ କ'ଣ କାନରେ ଶୁଭୁଛି, ଇଏ ତାଙ୍କର ତ କୁଣ୍ଡାକୁଣ୍ଡି ହେଇକି ପୁରା ସଂସାର ପୁରା ମଜିଗଲେଣି। ଆଉ ତାଙ୍କ ଟ୍ରେନ୍ ସିଟି ମାରିଲା, ଟ୍ରେନ୍ ଦୁଇଟା ଚାଲିଗଲା, ସେଇଟା ଦୁଇ ଜଣ ବସିକି ପ୍ଲାଟଫର୍ମରେ କାନ୍ଦୁଛନ୍ତି, ଚାଲିଗଲା। ଏଇ ଯେଉଁ ତୁ କ୍ଷଣିକ କୁଣ୍ଡାକୁଣ୍ଡି ହେଇକି ତୁମ ଯେଉଁ ସୁଖ ଦୁଃଖ କ'ଣ ହେଲା, ବର୍ତ୍ତମାନ ହରାଇ ଦେଲ, କେଉଁଟା ଯେଉଁଟା ଯିବା କଥା, ଟ୍ରେନ୍ଟା ହରାଇଲ, ବର୍ତ୍ତମାନ ତୁମ ଲକ୍ଷ୍ୟସ୍ଥଳକୁ ଯାଇପାରିବନି। ଆଉ ଆମ ସେଇଟା ଆମ ଲକ୍ଷ୍ୟସ୍ଥଳଟା ଭଗବାନ ନା, ଆଉ ଏଇଟା କ'ଣ ଅଫ୍ ଟ୍ରେନ୍ ଡାଉନ୍ ଟ୍ରେନ୍ ଦେଖା ହେଇଗଲ, ବାହା ଚୁରା ହେଇକି ସଂସାର ଭିତରେ ମୋର ଘର ଜମି ବାଡ଼ି କିଣି ମୁଁ ପ୍ଲାଟ ପକେଇ ଏଟା ପକେଇ କିରି, ଅଫ୍ ଟ୍ରେନ୍ ଡାଉନ୍ ଟ୍ରେନ୍ ଭଳିଆ ତୁମେ ରହିଗଲ ଏଇଠି ଆଉ ପାନ୍ଥଶାଳରେ। ଆଉ ମୁଁ ସେଇଟା ଶୁଣିଲି, ଆରି ସେ ସମୟରେ ମୋ ପରୀକ୍ଷା ରେଜଲ୍ଟ ବାହାରିଛି, ରେଜଲ୍ଟ କରି ପାଇଗଲି, ମାନେ ଆଚ୍ଛା ଏଇ ତ ମହାନ ଅସୁବିଧା ହେଲା। ମୁଁ ଯେତେବେଳେ ଚିନ୍ତା କଲାବେଳକୁ ମାୟା ତ ଗୋଟେ ଅଛି ନା, ଭଲ ରେଜଲ୍ଟ ହେଇଛି କ'ଣ, ଏଇ ତ ମଠର ଏମିତି ହେଲାଣି, ନହେଲେ ପାଠପଢ଼ ପଡ଼ିଆ ଦେଖିବା, ନହେଲେ ହିମାଳୟ ଯିବା, କାରଣ ହିମାଳୟକୁ ସେ କେଉଁ ସାର୍ଟିଫିକେଟ୍ କରୁଛନ୍ତି, ସେ ବାବା ଝିଅ ହେଲେ ତୁମକୁ ଏଇ ସାର୍ଟିଫିକେଟ୍ ଦରକାର। ମୁଁ ଯେଉଁ ସଂସ୍ଥା ସେତେବେଳେ ପ୍ରଥମେ ଶିଖୁଥିଲି, ସେ କହିଲେ ନାଇଁ ତୁମର କମ୍ପ୍ଲିଟ୍ କରିକି ତୁମେ ଆସ ଗ୍ରାଜୁଏସନ୍, ନହେଲେ ସେଇଟା କରିବା, ଏମିତି କ'ଣ ଏମିତି କଥାବାର୍ତ୍ତା ଏମିତି ଟିକେ ହେଉଛନ୍ତି। ଆମେ ତ ସେତେବେଳେ କ'ଣ ଜାଣିଥିଲୁ କି କନିଷ୍ଠ ଭକ୍ତ କିଏ, ମଧ୍ୟମ ନୂଆ ଭକ୍ତ କିଏ, କ'ଣ କାର, ଆଉ ସେଇଠି ଗୁରୁଦେବ ଗୋଟେ କଥା କହିଥିଲେ, ଏ ଯେଉଁ ମେଡ଼ିକାଲରେ ହଜାର, ମାନେ ମୋର ଯେତିକି ସମୟ ଥିଲା ମୁଁ ଖାଲି ଶୁଣିଦେଲି, ସେଇଠି ଜାଣିଦେଲି ମେଡ଼ିକାଲରେ ହଜାର ରୋଗୀ ରହିବେ ଚିତ୍କାର କରିବେ, ତୁମେ ଡାକ୍ତର କଥା ଶୁଣିବ ନା ଆଉ ରୋଗୀ ଗୁଡ଼ା କଥା କାହିଁ ଶୁଣୁଛ, ସତ କଥା ଆଉ ବାବା ଯାହା ସତ, ମହାରାଜ ଯାହା କହୁଛନ୍ତି ସତ ସବୁ, ତାଙ୍କ କଥା ଶୁଣିକି ମୋର କ'ଣ ଲାଭ ଅଛି। ଆଉ ସେଠି ତ ଗଲି ଆଉ ସବୁ ଜାଣି ଯାହା ଦେଲା ଯେଉଁ ବୋଡ଼ିକି ଫୋବାଡ଼ି ଦେଲି ଚୁଲି, ଯାହା ଏସବୁ ମୋର କି ଦରକାର ନାହିଁ, ସାଧୁଙ୍କର ବାଣୀ ବଞ୍ଚେଇ ଦେଲା ନା ଆଉ। ତେଣୁ ଏଇ ଯେଉଁ ସ୍ଥିତି ନେଇକି ନିଜର ଅଧିକାର ନେଇ, କିନ୍ତୁ ସତ୍ୟ କଥା ଯେତେବେଳେ ଆମେ ଦର୍ଶନ କହିବା ଏଟା ସତ୍ୟ କଥା କହିବା, ତୁମ ଅଧିକାରଟା ତୁମେ ବୁଝିନ ତୁମର ଗୁରୁଙ୍କ ପାଖରୁ। ମାଷ୍ଟର ଯେତେବେଳେ ପାଠ ପଢ଼ଉଛି ସେ କ'ଣ ଫାଷ୍ଟ ଫାଷ୍ଟ କ୍ଲାସ ଫାଷ୍ଟ ଫାଷ୍ଟ ଯିଏ ଫାଷ୍ଟ ହେଉଛି ତା ପାଇଁ ଗୋଟେ ଅଲଗା ପାଠ, ସେକେଣ୍ଡ ପିଲା ପାଇଁ ଅଲଗା ପାଠ, ଥାର୍ଡ କ୍ଲାସ ପିଲା ପାଇଁ ଅଲଗା ପାଠ ପଢ଼ୁଛି କି, ପାଠ ଗୋଟେ ପାଠ ତାର ଗୋଟେ ପଢ଼େଇଦବ, ଫର୍ମୁଲାଟା ଗୋଟେ କହିଦବ, ତା ଯେଉଁ ଛୁଆ ନ ପଢ଼ିପାରିଲା ସେ ତାର ସାର ଏଇଟା ବୁଝିପାରିଲିନି, ସେ ଖାତା ଧରିକି ତାର ଆସିବ। ଦର୍ଶନରେ କୌଣସି କମ୍ପ୍ରମାଇଜ୍ କରାହବନି, ବ୍ୟାସାସନ ତୁମେ ବସିଲେ ହରି କଥା କହିଲେ କମ୍ପ୍ରମାଇଜ୍ କିଛି କଥା କହିବନି, କମ୍ପ୍ରମାଇଜ୍ କଲେ ତୁମେ ଅପରାଧୀ ହବ, ସେଠି ଦର୍ଶନ ହେଲା ତୁମର କ'ଣ ଅଧିକାର, ତୁମେ ବିବାହ ହେବ କି ସଂସାର ରହିବ କି କ'ଣ ବାବାଜୀ ହବ କି ତୁମେ କ'ଣଟା କରିବ, ସେଟା ତୁମେ ତୁମର ପର୍ସନାଲ ଯାହାକୁ ବିଶ୍ୱାସ କରୁ, ଯାହା ଗୁରୁ ବୋଲି ଗ୍ରହଣ କରିଛ, ଯେଉଁ ବୈଷ୍ଣବ ତାହେଲେ ତୁମେ ବୁଝିଛନି, ଦର୍ଶନ ସବୁ ରାସ୍ତା ରହିବ। ଯେମିତି ଇନ୍ଦ୍ରସଂଜମ କଥା ଆସୁଛି, ତୁମେ ଗୃହସ୍ଥଳକେ ବ୍ରହ୍ମଚାରୀ ହବ, ଯୁକ୍ତ ଆହାର ବିହାର ସେଇଟା ସମିତିଙ୍କ ପାଖରେ ଲାଗିବ, ତୁମେ ଯଦି ଗୃହସ୍ଥ ପାଞ୍ଚ ଓଳି ଖାଇବ ତୁମେ କହିବ ମୁଁ ଭୋଜନ କରିବି, କାହିଁକି ତୁମେ ଭୋଜନ କରିବ, କିନ୍ତୁ ହବନି ତୁମ ଭୋଜନଟା, ଯୁକ୍ତ ଆହାର ବିହାର ସେଇଟା ଲେଖାଯିବ ବ୍ରହ୍ମଚାରୀମାନଙ୍କ ପାଇଁ, ଭକ୍ତ ଭକ୍ତ ପାଖରେ ବ୍ରହ୍ମଚାରୀ ଭକ୍ତ ଗୃହସ୍ଥ ଭକ୍ତ କେବେ ଲେଖାଯାଏ ନା, ଭକ୍ତ ପ୍ରଭୁଙ୍କର ପ୍ରେମ ପାଇବାକୁ ହେଲେ ଆମ ରାସ୍ତାଟା ଗୋଟିଏ, ସମସ୍ତେ ଗୋଟିଏ ଲାଇନ୍ରେ ଯିବାକୁ ପଡ଼ିବ। ତେଣୁ କାମନାଟା ବାଧକ ହେଉଛି ବୋଲି ଜଣେ ସ୍ତ୍ରୀ ଗ୍ରହଣ କରିକି ସଂଯମିତ ହେଇକି ପୁଣି ସେ ଇନ୍ଦ୍ରିୟ ମନକୁ ଶାନ୍ତ କରିକି ପୁଣି ବାହାରିବ, କିନ୍ତୁ ନିୟମଟା ସମାନ, ସାଧକ ହୁଅ ସିଦ୍ଧ ହୁଅ, ତସ୍ମାଦସ୍ୟ ମହାଭାବ ନିଗୃହିତାନି ସର୍ବସ୍ୟ। ଅର୍ଜୁନ କ'ଣ ଥିଲେ କି, ଅର୍ଜୁନ କ'ଣ ବ୍ରହ୍ମଚାରୀ ଥିଲେ, ତାଙ୍କ ପାଇଁ କଥାଟା ଇନ୍ଦ୍ରିୟ ସଂଯମ ଯୁଦ୍ଧ ପାଇଁ କହୁନାହାନ୍ତି, ସବୁବେଳେ ତୁମ ବୁଦ୍ଧିଟା ସ୍ଥିର ରହିବନି ନା, କେମିତି ଇଂରେଜ ଶାସନ କରିବା? ପୁଣି ପ୍ରସଙ୍ଗଟା ଯୋଉ ପୂର୍ବରୁ କହିଦେଇଛନ୍ତି, କେଉଁ ଶ୍ଳୋକ? ତାନି ସରମାଣୀ ସଂଯମ ଯୁକ୍ତ ଆସିତ ମତ୍ପର, ମତ୍ପର ଶବ୍ଦ, ମତ୍ପର ନ ହେଇପାରିଲେ କେବେ ସଂଯମ ହେଇପାରିବ ନାହିଁ। ଶୁଣି ଶୁଣିକି ଆସୁଛନ୍ତି ନା, ଏଇ ତ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ ନା, ଏଇ ତ ଆଚାର୍ଯ୍ୟମାନଙ୍କର ମାନିବାଟା ତୁମେ କ'ଣ ତାକୁ କ'ଣ ଡଗଡଗି ଗପ କଥା ନା, ଏଗୁଡ଼ା କ'ଣ? ଇନ୍ଦ୍ରିୟ ସଂଯମ ଶକ୍ତି ତୁମେ ନକଲେ, ସର୍ବେନ୍ଦ୍ରିୟ ପ୍ରଭୁପାଦ ଲେଖେ, ସର୍ବେନ୍ଦ୍ରିୟ ସବୁ ଇନ୍ଦ୍ରିୟ ଦ୍ୱାରା ଯଦି ଭଗବାନଙ୍କର ସେବା ତୁମେ ନକଲ, ସଂଯମ ହେଇପାରିବ। ତାପରେ ଆମର କେତେଟା ଫ୍ୟାକ୍ଟର ରହିଲା ଆମ ପରମ୍ପରାରେ, ଆମ ଆଚାର୍ଯ୍ୟମାନେ ତିନି ଚାରିଟା ଜିନିଷ ଦେଇଛନ୍ତି, କ'ଣ କ'ଣ କଲେ ଆମେ ପାରିବା। କାରଣ ଇନ୍ଦ୍ରିୟ ଉପରକୁ ଯିବା ନା, ଇନ୍ଦ୍ରାଣୀ ପରାମା ହଉ, ଇନ୍ଦ୍ରିୟ ପରମ୍ପର ମନସ ତୁ ପରାବୁଦ୍ଧି ଜ ବୁଦ୍ଧି ପରଦୋଷ, ଆତ୍ମା ଉପଲବ୍ଧି କରିବାକୁ ହେଲେ ଶରୀରରେ, ଶରୀର ମାନେ ଇନ୍ଦ୍ରିୟ, ଇନ୍ଦ୍ରିୟ ଉପରେ ଇନ୍ଦ୍ରିୟ ସୁ ଆଗେ କ'ଣ ଇନ୍ଦ୍ରିୟାଣି ପରାମା ହୁ, ଶରୀର ମାନେ ଇନ୍ଦ୍ରିୟ ହେଲେ ଶ୍ରେଷ୍ଠ, ତାପରେ ଇନ୍ଦ୍ରିୟାଣି ପରାମା ଇନ୍ଦ୍ରିୟ ପରମ ମନ, ଇନ୍ଦ୍ରିୟ ଭିତରେ ମନ ଶ୍ରେଷ୍ଠ, ମନସ ତୁ ପରା ବୁଦ୍ଧି, ମନ ଠାରୁ ବୁଦ୍ଧି ଶ୍ରେଷ୍ଠ। ତାପରେ ଏଇଟା ଆସିବ ନା କ'ଣ ଏଇ ଅଧ୍ୟାୟରେ ନା ପର, ନା ଇଏ ପରେ ବୋଧେ, ଜ ବୁଦ୍ଧି ପର ତୁ ସ, ବୁଦ୍ଧି ଉପରେ ତୁମେ ହଉଛ ଆତ୍ମା। ଆମେ ସେତିକି ସେ ଲେବୁଲକୁ ଯିବା ନା, ଆଉ ଯଦି ମନ ଇନ୍ଦ୍ରିୟକୁ ସଂଯୋଗ ନ କରିପାରିବା ରହିବା କ'ଣ? ସେଥିରେ ଜପ ଭଜନ କଲାବେଳେ ବହୁତ ସ୍ଥିର ଚିତ୍ତ ହେବାକୁ ପଡ଼ିବ। ଭଜନଟା ଯେଉଁ କରାଯାଉଛି, ଭଜନଟା ଗୋଟେ ସବୁବେଳେ ମନ ରଖିବା, ଗୋଟେ ଧ୍ୟାନ, ନାମ ଧ୍ୟାନ ଆମେ କରୁଛେ ନା, ଆଉ ଗପ ସପ ହେଇ ଏମିତି ସେମିତି ହେଇ ନାମ ଉପରେ ତୁମେ ଧ୍ୟାନ ଦେବାକୁ ପଡ଼ିବ। ମିନିମମ୍ ଜିନିଷ ମିନିମମ୍ ଷୋଳମଳା କୁହା ହେଇଛି ନା, ଜଣେ ଜଣେ ଯୋଗାଚାର୍ଯ୍ୟ ପ୍ରବାଦ କହୁଛନ୍ତି ୟେସ୍ ମୁଁ ଏଇଟା ପ୍ରେସ୍କ୍ରାଇବ୍ କରିଛି, ନାମଟା ତୁମେ ଅଧିକା କର, କିଛି ଅସୁବିଧା ନାହିଁ, କିନ୍ତୁ ଅଧିକା ନାମ କରିବା ପାଇଁ ଚେଷ୍ଟା କର, ଦେଖ ନାମର ଉପରେ ଧ୍ୟାନ ଦେବ ନାହିଁ, ନାମ ଉପରେ ଧ୍ୟାନ ଦେଇ କର। ତାପରେ ଅଧିକା ସମୟ ଯେତେ ଖାଲି ବସିବ କାହିଁ ନାମ ସ୍ମରଣ କରିବି, କିନ୍ତୁ ନିର୍ବନ୍ଧ ନାମ ଯେଉଁ ଷୋଳମଳା ଅଛି ସେଠି ସେଠି ଭଗବାନ ଡାକି 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 ଚେଷ୍ଟା କର, କେନ୍ଦ୍ର ଦୁଇ ଚାର ମାଳା ସେମିତି ମନ ରହିବନି, କିନ୍ତୁ ସବୁବେଳେ ଫୋକସ୍ ଦିଅ ତାରି ଉପରେ। ଗୁରୁଦେବ କେବଳ ଆମକୁ ଏଇଟା ଶିଖିଛନ୍ତି, ସବୁବେଳେ ନାମଟା କର, ନାମ କଲେ ତୁମକୁ ଶୁଦ୍ଧ ବୁଦ୍ଧି ଆସିବ, ନା ପ୍ରଭୁ ଦୟା କରିବ ତୁମେ ସବୁ ହବ। ଆଚ୍ଛା, ନାମ ଏଣେ ସେବା, ଏଣେ ଆଚାର୍ଯ୍ୟମାନଙ୍କର କୃପା ପ୍ରାର୍ଥନା, ଏଣେ ଯୁକ୍ତ, ଏ ଯେଉଁ କ'ଣ ଯୁକ୍ତ ବୈରାଗ୍ୟର ଜୀବନ, ଏ ସବୁ ମିଶିଲେ ଜଣେ ଇନ୍ଦ୍ର ସଂଯମ କରିବ। ଆଉ ଗୋଟେ କଥାରେ ତୁମର କ'ଣ ଏଇଟା ହେଇଯିବ ନା କ'ଣ ହବ, ତୁମର ପ୍ରଚେଷ୍ଟା ରହିବ, ଭଗବାନଙ୍କର ପ୍ରାର୍ଥନା, ଭଗବାନଙ୍କର କୃପା ହେଲେ ମନ ବୁଦ୍ଧି ଗୁଡ଼ାକ ସ୍ଥିର ହବ। ତାପରେ ଜଣେ ଆସିଲା, ସ୍ଥିତ ପ୍ରଜ୍ଞ ହେଇଗଲା, ସେ ତାର ଭଜନ କରିପାରିବ। ଯଦି କହିଦେଲା ପରେ ଭଗବାନ ବଦଳେ ପ୍ରଭୁଜନକୁ, ଦେଖ ଇନ୍ଦ୍ର ସଂଯମ ଯଦି ନହେ, ବୁଦ୍ଧି ଦୁଇ ପ୍ରକାର ବୁଦ୍ଧି ହେଇଗଲେ ବର୍ତ୍ତମାନ, ତା ପରବର୍ତ୍ତୀ ଶ୍ଳୋକ, ୟାନି ସା ସର୍ବଭୂତାନାମ ତସ୍ୟାମ ଜାଗ୍ରତି ସଂଯମୀ ଯସ୍ୟାମ ଜାଗ୍ରତି ଭୂତାନି ସାନି ସା ପଶ୍ୟତେ ମୁନେ ପଶ୍ୟତୋ ମୁନେ। ନୂଆଟି ଛୁଆଟି ବେଳେ ନା, ଆମେ ନୂଆବେଳେ ଯେଉଁ ଶ୍ଳୋକଟା ଭୁଲୁଥିଲୁ ସେ ଯାହା ଭୁଲ ଅଛି ବର୍ତ୍ତମାନ ସେଟା ଭୁଲ ହେଇଛି, କାରଣ ଆଉ ପଢ଼ିନୁ ତ, ଆଉ ଥରେ ପଢ଼ିଦେଲୁ ମନେ ରଖିଦେଲୁ, ସେତେବେଳେ ସବୁ ଏ ଶ୍ଳୋକ ସବୁ ମନେ ରହିଥିଲା ଆମର, ସେତେବେଳେ ଭୁଲ ରହିଯାଇଛି ରହିଯାଇଛି, ହେବି ପ୍ରବଚନ ଚାଲିଛି ଆଉ କ'ଣ ଦେଖ, ଆ ଶ୍ଳୋକ ଦେଖିବାକୁ ସମୟ ହୁଏ। ଯାହା ସମସ୍ତ ଜୀବଙ୍କ ପକ୍ଷରେ ରାତ୍ରି, ତାହା ଆଧ୍ୟାତ୍ମିକ ବ୍ୟକ୍ତି ପକ୍ଷରେ ଉଜାଗର ରହିବାର ସମୟ, ଏବଂ ଯାହା ସମସ୍ତ ଜୀବ ପକ୍ଷରେ ଜାଗ୍ରତ ହେବା ସମୟ, ତାହା ମନନଶୀଳ ମୁନି ପକ୍ଷରେ ରାତ୍ରି ସଦୃଶ ଅଟେ। ଏଠି ରାତିରେ ଶୋଇବା, ଦିନରେ ଶୋଇବା, ରାତିରେ ଜପକ୍ରିୟା, ସେ ତା ଅର୍ଥ ନେଉନାହାନ୍ତି, ଜାଣିଛ ସାର ହୃଦାନ ଦଶ ଜାଗ୍ରତି ସଂଯମ, ଏଇଟା ବୁଦ୍ଧି କଥା କହୁଛନ୍ତି, ଏଇଟା ବୁଦ୍ଧିର ଜିନିଷ, ବୁଦ୍ଧିଟା ବିଷୟ ପ୍ରମାଣା ବୁଦ୍ଧି, ଆତ୍ମ ପ୍ରମାଣା ବୁଦ୍ଧି, ବୁଦ୍ଧି ଦୁଇ ପ୍ରକାର ନା, ଆଉ ବିଷୟ ପ୍ରମାଣା ବୁଦ୍ଧି ହେଲେ କ'ଣ ହବ, ଖାଲି ବିଷୟ ଆଡ଼ୁ ଦୌଡ଼ିବ ନା, ଆଜି ବି ଦୌଡ଼ୁଛ, ଖାଲି ବିଷୟ ଚିନ୍ତା, ଏଇଟା ହେଇଗଲା ସେଟା ହେଇଗଲା ସେଟା ହେଇଗଲା, ଏଠି ଆତ୍ମ ପ୍ରମାଣା ଚିନ୍ତା, ମୁଁ ସେ ଲେଖିଲେନି, ଦେଖୁନାହାନ୍ତି ଗୋଟେ ବୁଦ୍ଧି ଆସିକି ଦେଉଛନ୍ତି ଆମର ମନ ପଡ଼େ ତାଙ୍କ ଥାମ ମନବୁଦ୍ଧ ଜ୍ୟୋତିଷାରେ, ଖଟ ପଲଙ୍କେ ସେଜ ବିଛା ଇସୁ ନା କ'ଣ ସେଜା ଇସୁ ଖଳ ଦୁର୍ଗନ୍ଧ ହେବ ଏତର ଦିଅ, ତୁ ଗୋଟେ ସାଧାରଣ ଭାଷା ଲେଖି ଦେଉଛନ୍ତି, ଖଟ ପଲଙ୍କରେ ସଜେଇକି ତୁ ଶୋଉଛୁ, ତୋର ଖଳ ଦୁର୍ଗନ୍ଧ ହବା ଦେହରୁ ଆତ୍ମ ଚାଲିଗଲେ କ'ଣ ହବ, ଦୁର୍ଗନ୍ଧ ହବ। ବୁଦ୍ଧି ଦେଖ ଆମକୁ କେତେ ବୁଦ୍ଧି ଦେଉଛନ୍ତି, କହେ ମନ ଆରେ କେବଳ ମୋ ବୋଲ କର କଳାଶ୍ରୀ ମୁଖ ବାହାରେ ଦେଖିବା ଚାଲ, କତୁରୁ ଆରମ୍ଭ କରୁଛନ୍ ନା, ତୋର ଖ ଗ ସବୁ 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 ଏସବୁ ମନକୁ ଦେଉଛନ୍, ବିଶେଷ ପ୍ରମାଣ ମନକୁ ଏସବୁ ଶିକ୍ଷା, ଗଲେଣି ତୋ ସାଙ୍ଗରେ ଯେତକ ଜନ ଗଣ୍ଠିରେ ବାନ୍ଧି ନେଲେ କେତେ ଦାନ ଘର ଘରଣୀ, ତାପରେ ଘ ଆସିବ, ତାପରେ ଜ ଆସିବ, ସବୁ ଗୋଟେ 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 ବୁଝି ସବୁ ବିଶ୍ୱ ପ୍ରମାଣ ବୁଦ୍ଧି କ'ଣ, ଜାନିସା ସର୍ବଭୂତାନି ତସ୍ୟାଂ ଜାଗ୍ରତି ସଂଯମୀ ଯସ୍ୟାଂ ଜାଗ୍ରତି ସଂଯମୀ ସାନିସା ପଶ୍ୟୁତ ମୁନେ। ଭକ୍ତିମୋହନ ଠାକୁର ତା ଭାଷ୍ୟ ଲେଖିଲେ, କ'ଣ ଲେଖିଲେ, ଇ ବଳଦେବ ଦେବସ୍ୱାମୀ କେମିତି ରଚନା କରିଛନ୍ତି ତାଙ୍କ ଅନୁଭାଷ୍ୟ ମୁଁ ପଢ଼ିଦେବି। ହେ ଅର୍ଜୁନ, ଭକ୍ତିମୋହନ ଠାକୁରଙ୍କର ବୁଦ୍ଧି ଦୁଇ ପ୍ରକାର, ଆତ୍ମପ୍ରବଣ ଓ ବିଷୟ ପ୍ରବଣ। ବିଷୟ ପ୍ରବଣ ମାନେ କ'ଣ, ତା ବୁଦ୍ଧିରେ ସବୁବେଳେ ବିଷୟ ଭିତରେ କେଉଁ ଟଙ୍କା ଆସିବ, କେଉଁଠୁ ପଇସା ଆସିବ, କେମିତି ଘର ହବ, ଆଜି ଏମିତି କଲା, ଆରେ ଗାଡ଼ି, ଆଜି କାଲି ଘୋଡ଼ା, କାଲି ଏଟା, କାଲି ସେଟା, ବିଷୟ ପ୍ରବଣ ବୁଦ୍ଧି। ଆତ୍ମପ୍ରବଣ ବୁଦ୍ଧି ମାନେ ସେ ସବୁବେଳେ ଆତ୍ମନିଷ୍ଠ, କେମିତି ଭଗବାନଙ୍କର ଭକ୍ତିରେ ମୁଁ କରିବି, ମୋ ଆତ୍ମା ମୋର କ'ଣ ବିଚ୍ୟୁତ ହେଉଛି ମୋର ପ୍ରଭୁଙ୍କ ସହିତ ସମ୍ପର୍କ, ଏବଂ ଆତ୍ମନିଷ୍ଠ ବୁଦ୍ଧି ବା ଆତ୍ମପ୍ରବଣ ବୁଦ୍ଧି କୁହାଯାଏ। ପ୍ରବଣ କୁହନ୍ତିନି ଗୋଟେ, ପ୍ରବଣ ମାନେ କ'ଣ, ଗୋଟେ ପ୍ରବଣ ବୁଦ୍ଧିଟା ସେଥିରେ ଲାଗି ଲାଗି ରହିବା, ପ୍ରବଣତା ଅଲଗା, ପ୍ରବଣ ମାନେ ସେଥିରେ ଲାଗି ଲାଗି ରହିବା। ଆତ୍ମପ୍ରବଣା ଆତ୍ମଧ୍ୟରେ ପରେ ତାର ବୁଦ୍ଧିଟା ସେଠି ଫିକ୍ସ ହେଇକି ରହିଛି, ତାକୁ ଆଉ ବିଷୟ ପ୍ରବଣ ବୁଦ୍ଧି ତା ଦେହରେ ପଶିପାରିବନି, ଆଉ ବିଷୟ ପ୍ରବଣ ବୁଦ୍ଧିରେ ଆତ୍ମପ୍ରବଣ ବୁଦ୍ଧି ପଶିବନି। ସେଥିପାଇଁ ବିଷୟ ପ୍ରବଣ ବୁଦ୍ଧି ପାଇଁ ଆତ୍ମପ୍ରବଣ ବୁଦ୍ଧି ହେଉଛି ରାତି, ବିଷୟ ପ୍ରବଣ ବୁଦ୍ଧି ଯାହାର ସେ ଆତ୍ମପ୍ରବଣ ବୁଦ୍ଧି ଲୋକଙ୍କୁ ତା ପାଇଁ ସେ କରି ବୁଝି ପଶିବେ, ତାକୁ ଭଲ ଲାଗିବନି। ଏଠି ସେ ଲେଖୁଛନ୍ତି ଦୁଇ ବୁଦ୍ଧି ଦୁଇ ପ୍ରକାର, ଆତ୍ମପ୍ରବଣା ଓ ବିଷୟ ପ୍ରବଣା। ଆତ୍ମପ୍ରବଣା ବୁଦ୍ଧି ସର୍ବଭୂତର ଅର୍ଥାତ୍ ଜଡ଼ମୁଗ୍ଧ ସାଧାରଣ ଜୀବର ପକ୍ଷେ ରାତ୍ରି ବିଶେଷ, ଯାହାର ଆତ୍ମପ୍ରବଣା ବୁଦ୍ଧି ଆତ୍ମପ୍ରବଣ ବୁଦ୍ଧି ପାଇଁ, ଯେ ଜଡ଼ ବିଷୟ ଲୋକ ପାଇଁ ତା ପାଇଁ ରାତି, କାରଣ ସେ ବୁଝିପାରିବ ନା ଆତ୍ମା କ'ଣ, ଭଗବାନ ଗୋଟେ କ'ଣ, ଖଟିକି ତ ଖାଇବା, ଏଇ ଯେ ଆସୁଛେ ଏଇ ଯେଉଁ ଧାନ ପାନ କାଟୁଛନ୍ତି, ତାକୁ ଆତ୍ମପ୍ରବଣ ବୁଦ୍ଧି ବୁଝେଇବ, ଆତ୍ମା କ'ଣ, ଶରୀର କ'ଣ, ଏ ରହ ମ ତୁ ରଖ ମୋତେ ଖାଇବାକୁ ହେବ ନାହିଁ, ମୋ ଧାନ ଭାସିଲାଣି, ମୋତେ ଆତ୍ମପ୍ରବଣ ବୁଦ୍ଧି ଦେଖାଉଛି, ସେ କାହିଁକି ଏଇଟା ଶୁଣିବାକୁ ଯିବ ତା ରାତି। ଆତ୍ମପ୍ରବଣ ବୁଦ୍ଧି ସର୍ବଭୂତ ଅର୍ଥାତ୍ ଜଡ଼ମୁଗ୍ଧ ସାଧାରଣ ଜୀବର ପକ୍ଷେ ରାତ୍ରି ବିଶେଷ, ତା ପାଇଁ ରାତ୍ରି, ଆତ୍ମପ୍ରବଣ ବୁଦ୍ଧି ତାର ନାହିଁ ନା, ତା ପାଇଁ ତା ରାତି। ଆଚ୍ଛା, ଜଡ଼ମୁଗ୍ଧ ଜୀବ ସକଳ ଏ ରାତ୍ରିରେ ନିଦ୍ରିତ, ଏ ରାତ୍ରିରେ ନିଦ୍ରିତ ହୋଇ ତାର ଆତ୍ମଜ୍ଞାନ ଲାଭ କରିପାରେ ନା ଆତ୍ମପ୍ରବଣ ବୁଦ୍ଧିରେ, ସେ ତ ଶୋଇକି ରହିଛି, ତାଙ୍କର ସଂସାର ଭିତରେ ରହିଲା, ସେ ଆଉ କ'ଣ ତାର କିଛି କିଛି କଲ୍ୟାଣ କରିପାରିବ କି, କିଛି ବୁଝିପାରିବ। ଏଇ ତୁମେ ଯେତେ ପାଠ ପ୍ରବଚନ କୁଡ଼ା କରୁଛ, ଏ ଗାଁ ଲୋକ ସବୁ ଆସିବେ, ବୁଢ଼ା ବୁଢ଼ୀ ସବୁ ବସିବେ, କ'ଣ ସେ ତାଙ୍କର ସଂସାର ଭିତରେ କେଉଁ କଥାଟା ପଡ଼ିବ, ଆମର ଟଙ୍କା ପଇସା ଭଲ ମନ୍ଦ ଛୁଆପିଲାଙ୍କୁ ନେଇ କିନ୍ତୁ ଭଲରେ ଚଳିବ, ଆଉ ସେ କ'ଣ ସେଇ ଆତ୍ମପ୍ରବଣା ବୁଦ୍ଧି ଅଛି ତାଙ୍କର, ସେ ବିଷୟ ପ୍ରବଣ ବୁଦ୍ଧି ନା, କିନ୍ତୁ କିଛି ନହେଲେ ହରିନାମ ଟିକେ ଶୁଣିବେ, ନାମ ମହିମା ଟିକେ ଶୁଣିବେ, ହରି କଥା ଟିକେ ଶୁଣିବେ, ଏଥିରେ ତାଙ୍କ ସ୍ୱୀକୃତି ଟିକେ ହବ, କିନ୍ତୁ ବିଷୟ ପ୍ରବଣ ବୁଦ୍ଧି ଭିତରେ ଏଇଟା ପଶିପାରିବେ ତାଙ୍କ ରାତି ପାଇଁ, ଏଇଟା କେଉଁଟା କେଉଁ ପାଇଁ, ଆତ୍ମପ୍ରବଣ ବୁଦ୍ଧି ପାଇଁ। ତୁମେ ତ ଏତେ ଲୋକ ତୁମେ ବିଲ ଭିତରେ ଏଠି ରହିଛ, ଏତେ ଲୋକ ଆସ, ସେ କ'ଣ ପଚାରୁଛନ୍ତି, କ'ଣ ବାବା ଠାକୁର ଜଗୁଛ, କ'ଣ ହେଲା ଏଠି ଠାକୁର କି ପଚାରୁଛନ୍ତି, ସେ ବାବା କ'ଣ ଭଲ ଅଛ, ହଁ ପଚାରିଦେବ ଭଲ, ତାହେଲେ ତ ଆସେ ସେ ମଠରେ ସେ ପାନ ଖାନ ଗାଧେଇ ଦେଲେ, ବୁଲିଲେ, ଚାଲିଲେ, ଗଲେ, ତାର କ'ଣ ଅଛି, ତା ରାତି ଜାଣି ସେ ସର୍ବଭୂତାନ ତସ୍ୟ ଜାଗ୍ରତି ସଂଯମୀ, ସେ ଲେଖିଲେ। କିନ୍ତୁ ଚିତ୍ତପ୍ରଜ୍ଞା ସଂଯମୀ ସେଇ ରାତ୍ରିରେ ଜାଗରିତ ହୋଇ ଆତ୍ମବୁଦ୍ଧିନିଷ୍ଠ ଆନନ୍ଦକୁ ସାକ୍ଷାତ ଭାବରେ ଅନୁଭବ କରେ। ଯେଉଁ ରାତିଟାକୁ ବିଷୟ ପ୍ରବଣ ଜିନିଷରେ ସେ ମାତିଛନ୍ତି କିଏ, ବାହାର ଲୋକ, ଆତ୍ମପ୍ରବଣ ବୁଦ୍ଧି ଲୋକ, ସେଥିରେ ସେ ଆନନ୍ଦ ରହେ। ବିଷୟ ପ୍ରବଣା ବିଷୟକୁ ଭୋଗ୍ୟ ଜିନିଷଟାକୁ ରାତି ସହିତ ତୁଳନା କରାଗଲା, ଆତ୍ମପ୍ରବଣା ବିଷୟଟାକୁ ଦିନ ସହିତ ତୁଳନା କରାଗଲା। ପକ୍ଷାନ୍ତରେ ବିଷୟ ପ୍ରବଣା ବୁଦ୍ଧିରେ ଜଡ଼ମୁଗ୍ଧ ଜୀବ, ଭକ୍ତିମୋହନ ଠାକୁରଙ୍କର ଇଏ, ପକ୍ଷାନ୍ତରେ ବିଷୟ ପ୍ରବଣା ବୁଦ୍ଧିରେ ଜଡ଼ମୁଗ୍ଧ ଜୀବ ଜାଗ୍ରତ ରହି ତତ୍ନିଷ୍ଠ ବିଷୟ ଶୋକ ମହାଦି ଅନୁଭବ କରେ। ବିଷୟ ପ୍ରବଣା ଯିଏ ରହିଲା ରାତିରେ, ଯିଏ ରହିଲା ଶୋକ ମୋହ ଦୁଃଖ ଭୋଗୁଛନ୍ତି ନା, ସେ ଅନୁଭବ କରିବେ। କିନ୍ତୁ ସ୍ଥିତପ୍ରଜ୍ଞା ମୁନି ସମ୍ବନ୍ଧରେ ରାତ୍ରି ବିଶେଷ, ଅର୍ଥାତ୍ ସେ ସଂସାରର ଲୋକର ସୁଖ ଦୁଃଖ ଦୁଃଖପ୍ରଦ ପ୍ରାରବ୍ଧ କ୍ଲିଷ୍ଟ ବିଷୟଗୁଡ଼ିକୁ ଉଦାସୀନ ଭାବରେ ଯଥୋଚିତ ନିର୍ଲିପ୍ତ ଭାବରେ ସ୍ୱୀକାର କରେ। କାରଣ ଯିଏ ଆତ୍ମନିଷ୍ଠ ଆତ୍ମପ୍ରବଣା ବ୍ୟକ୍ତି, ସେ ସହିତ ରହୁଛି କି ନାହିଁ, ସ୍ୱର ସହିତ ରହୁଛି କି ନାହିଁ, ତାଙ୍କର ଜିନିଷ ହେଉଛି ବିଶ୍ୱପ୍ରବଣା ଲୋକଙ୍କ ପାଇଁ ଆତ୍ମପ୍ରବଣା ଜିନିଷ ହେଲା ରାତ୍ରି, ଆତ୍ମପ୍ରବଣା ବୁଦ୍ଧି ହେଲା ରାତ୍ରି, ଆଉ ଆତ୍ମପ୍ରବଣା ବ୍ୟକ୍ତିମାନଙ୍କ ପାଇଁ ଏ ଯେଉଁ ବିଷୟ ପ୍ରବଣା ବ୍ୟକ୍ତିମାନଙ୍କର ଯେଉଁ ବିଷୟରେ ଭୋଗ କରୁଛନ୍ତି ସେଟା ଦିନ, କେମିତି ଦିନ, ସେ ସେଥିରେ କଷ୍ଟ ପାଉଛନ୍ତି ବିଷୟରେ, ଇଏ କିନ୍ତୁ କଷ୍ଟ ପାଇବେ, ଇଏ ଉଦାସୀନ ରହିବେ, ଆନନ୍ଦ ରହିବେ, ବିଷୟ ସଂସାର ଭିତରେ ବିଷୟ ରହିବ ନା, ଆଉ ସମସ୍ତେ ରହିବେ, ସେ କିନ୍ତୁ ଆନନ୍ଦ ପାଇବେ। କେମିତି ଆନନ୍ଦ ପାଇବେ? ଭାଷ୍ୟଟା ପରେ ତମେ ବୁଝିପାରିବ, ପୁରା ସ୍ପଷ୍ଟ ଭାବରେ ଲେଖା ହେଇଛନ୍ତି କେମିତି। ବୁଦ୍ଧି ଦୁଇ ପ୍ରକାର, ଆତ୍ମପ୍ରବଣା ଓ ବିଷୟ ପ୍ରବଣା। ଯେଉଁମାନଙ୍କର ଯେଉଁମାନେ ଆତ୍ମପ୍ରବଣା ବୁଦ୍ଧି ଲାଭ କରିଛନ୍ତି ସେମାନେ ସ୍ଥିତପ୍ରଜ୍ଞ ବା ପ୍ରକୃତ ଜ୍ଞାନୀ। ଯେଉଁମାନେ ବିଷୟ ପ୍ରବଣା ବୁଦ୍ଧି ଲାଭ କରିଛନ୍ତି, ବିଷୟ ପ୍ରବଣା ବୁଦ୍ଧି ଯୁକ୍ତ, ସେମାନେ ସଂସାରୀ ବା ଅଜ୍ଞ। ତାଙ୍କ ବୁଦ୍ଧିଟା କୋଉଠି ଲାଗିଛି? ବିଷୟରେ ଲାଗିଛି, ସେଟା ଅଜ୍ଞ। ଆତ୍ମପ୍ରବଣା ବୁଦ୍ଧି ଅଜ୍ଞାନ ତମସାଚ୍ଛନ୍ନ ବ୍ୟକ୍ତିଙ୍କର ପକ୍ଷରେ ରାତ୍ରି ସ୍ୱରୂପ। ଯାହା ବୁଦ୍ଧି ଅଜ୍ଞାନ ତମର ହେଇଯାଇଛି, ତମର ଆଚ୍ଛନ୍ନ ହେଇଯାଇଛି, ତା ପାଇଁ ଏଇଟା କ'ଣ ରାତ୍ରି ସ୍ୱରୂପ? ଆଉ ସେ କିଛି ବୁଝିପାରିବେନି, ସେ ଭଗବାନଙ୍କର ଭଜନ ଏସବୁ ତା ପାଇଁ ଏଇଟା କିଛି ନାହିଁ। ଆଉ ରାତ୍ରିରେ କ'ଣ ଘଟେ ତାହା ଯେଭଳି ନିଦ୍ରିତ ବ୍ୟକ୍ତି ଜାଣେ ନା, ସେଇଭଳି ଭାବରେ ଆତ୍ମପ୍ରବଣା ବୁଦ୍ଧିରେ ପ୍ରାପ୍ୟମାଣ ବସ୍ତୁ ବିଷୟିକ ଜ୍ଞାନ ଅର୍ଥାତ୍ ଆତ୍ମଜ୍ଞାନ ଜଡ଼ମୁଗ୍ଧ ଅଜ୍ଞାନୀ ବ୍ୟକ୍ତିର ଲାଭ କରିପାରେ ନା। ଯେ ବିଷୟ ପ୍ରବଣା ବୁଦ୍ଧିଦାର ରାତିରେ ଶୋଇଗଲା ପରେ ସେ କିଛି ଜାଣିପାରେ ନା, ସେଭଳି ଯାହାର ବିଷୟ ପ୍ରବଣା ବୁଦ୍ଧି ତା ଭିତରେ ଆତ୍ମା ରହିଥିଲେ ବି ସବୁ ଜିନିଷ ରହିଥିଲେ ବି ସେ କିଛି ଜାଣିପାରିବ ନାହିଁ, ତା ବିଷୟ ପ୍ରବଣା ବୁଦ୍ଧି ତାର। କିନ୍ତୁ ସ୍ଥିତପ୍ରଜ୍ଞ ମୁନି ତାଦୃଶ ବୁଦ୍ଧି ପ୍ରଭାବରେ ଜାଗ୍ରତ ରହି ଆତ୍ମଜ୍ଞାନଙ୍କୁ ଆନନ୍ଦ ସାକ୍ଷାତ ଲାଭ କରେ। ସେହି ଶରୀର ଭିତରେ କିଏ ରହିଛି? ବିଷୟ ପ୍ରବଣା ବୁଦ୍ଧି ଲୋକ ରହିଛି, ଆତ୍ମପ୍ରବଣା ବୁଦ୍ଧି ଲୋକ ରହିଛି। ଜଣେ କଷ୍ଟ ପାଉଛି, ଜଣଙ୍କ ପାଇଁ ରାତି, ଜଣଙ୍କ ପାଇଁ ଦିନ, ସେ କହୁଛନ୍ତି। ବିଷୟ ପ୍ରବଣା ବୁଦ୍ଧି ସମ୍ପନ୍ନ ଅଜ୍ଞ ବ୍ୟକ୍ତିଗଣ ବିଷୟ ବୁଦ୍ଧି ପ୍ରଭାବରେ ଶୋକ ମୋହ ଜନିତ ବୈଷୟିକ ସୁଖ ଦୁଃଖ ସାକ୍ଷାତ ଭାବରେ ଅନୁଭବ କରନ୍ତି। ଶରୀର ଭିତରେ ରହିଛି ନା ବିଷୟ ପ୍ରବଣା ବୁଦ୍ଧି, ଏଟା ସୁଖ ହେଇଗଲା, ଏଟା ଦୁଃଖ ହେଇଗଲା, ଏ ମାନେ ଲୋକଙ୍କୁ ବୁଝି ବୁଝି ତ ମୁଣ୍ଡ ଖରାପ ହେଇଯିବ, ଏମିତି ଏମିତି ହେଇଗଲା, ସେମିତି ହେଇଗଲା। ହେଇ ଯେଉଁ ମା ଟିକେ ଆସିଥାଏ, ତାଙ୍କର ପୁଅଟି ଚାଲିଯାଇଛି, ସେ ଭାବୁଛନ୍ତି କ'ଣ ଆମର ମୃତ୍ୟୁଟା ଗୋଟେ ନୂଆ ଜିନିଷ ଯେମିତି ଲୋକମାନଙ୍କୁ ଲାଗୁଛି, ଟିକେ ଚାଲିଗଲା, ଏ ଚାଲିବାଟେ ମୃତ୍ୟୁଟା ଗୋଟେ ନୂତନ ଜିନିଷ। ସେ ଆମର ଯେଉଁ ଗୋକୁଳାନ୍ତ ପ୍ରଭୁ ଥିଲେ, ତାଙ୍କର ପୁଅଟା ଆପଣ ଥିଲେ ବା, ମୁଁ ଶୁଣିଛୁ ଆପଣମାନଙ୍କ ଥିରୁ, ତାଙ୍କ ସାନ ପୁଅଟା ଏବେ ତ ସେ ପୁଅଟା ପରେ ହେଲା, ଆଉ ସାନ ପୁଅଟା ଚାଲିଗଲା, ଏବେ ଟାଙ୍କି ଥାଏ, ଟାଙ୍କିରେ ଖେଳୁ ଖେଳୁ, ସେ ତ ଗୁରୁଦେବ ଜାଣିଛନ୍ତି ପିଲା ଛୁଆଟି, ଆଉ ତାଙ୍କୁ କିଛି କୁହନ୍ତିନି, ଗୁରୁଦେବଙ୍କୁ ଏଇ ଛୁଆକୁ ସାହାଯ୍ୟ କରି ରଖ, ସେ ଯାଇ ଗୁରୁଦେବ ବହିପତ୍ର ଟାଣେ, ସବୁ ବହିକୁ ଟାଣିବ, ଫୁଲମାଳ ଟାଣିବ, ଗୁରୁଦେବ କିଛି କୁହନ୍ତିନି, କାହିଁ ଗୁରୁଦେବ ଜାଣିଛନ୍ତି ୟାର ବେଶୀ ଦିନ ଆସିଛ ନାହିଁ, ତାର କୋଉ ମୁନି ଯୋଗୀ ଥିବ, ଆସିଥିବ ସାଧୁଙ୍କୁ ଦର୍ଶନ କରି, ତାର ଯିବ ପାର ହେଇକି ଯିବ, ଆଉ ଆସି ଯଦି ମନ୍ଦିର ଖୋଳା ହେଇଥାଏ, ସେ ଟାଙ୍କି ହେଇଥାଏ, ଟାଙ୍କିରେ ପଡ଼ିଗଲି, ତା ସ୍ୱର ଛାଡ଼ିଦେଇଛି, ଆସିଲେ ବୃଦ୍ଧ କ୍ଲାସ୍ ସାରିକା ବେଳକୁ କହିଲା, ଆଜ୍ଞା ନିଜେ ଶିଶୁ ବାଇଶ ବାଜୁ ଉପରେ, ସେ ଯେଉଁ ମନ୍ଦିର ଉପରେ, ସେଠୁ ଠିଆ ବୃଦ୍ଧ ଗୋଟେ ଶ୍ଳୋକ ଗାଇଲେ, ସ୍ୱଭକ୍ତ ମନ ଦୁଃଖ ହେଇଗଲେ, ମନ୍ଦିର ଭିତରେ ଏମିତି ହେଇଗଲା, ସେମିତି ହେଇଗଲା, କେମିତି ଗୋଟେ କ'ଣ ଭଗବାନଙ୍କର ଭଜନ କରୁଛନ୍ତି ଲୋକ, ଏମିତି ହେଇଯାଉଛି, ଦେହିନ ଅସ୍ମିନ୍ ଯଥା ଦେହେ କମାର ଯୌବନ ଯା ବଡ଼ିବ କହିଲେ ଚାଲି। ମୃତ୍ୟୁଟା ଗୋଟେ କ'ଣ? ବହୁତ ବଡ଼ ହେ କରୋନାରେ ମରିଗଲା, ମରିବାଟା ତୁମକୁ ଗୋଟେ ବହୁତ ବଡ଼ ଲାଗୁଛି ନା? ନା ତୁ ବଡ଼ ଲାଗୁନି ନା? ଯିବି ନା ମୁଁ, ମରିବୁ ନା କ'ଣ, ବଞ୍ଚିକି ରହିବୁ, ମଞ୍ଜି ଖାଇ କ'ଣ କରିବୁ, ମଞ୍ଜି ଖାଇ ମଞ୍ଜି ପୋତିଛ ତୁମେ, ମରଣଟା ତ ହବ ଆଉ, ଅପରିହାର୍ଯ୍ୟ ନା, ଭଗବାନ କ'ଣ କରେ ତସ୍ମାତ୍। ଆରେ ସେ ଶୋକଟି ଧରିବ ନା, ସେ ଗୋଟେ ଶବ୍ଦ ଯଦି ଭୁଲ, ତସ୍ମାତ୍ ଅପରିହାର୍ଯ୍ୟ ନ ସୂଚିତ ମହାରତୀ, ଅପରିହାର୍ଯ୍ୟ ସେ ଶବ୍ଦ ଲାଗିଲା, ଆଉ କିଛି ହେଇପାରେ ବା ନ ହେଇପାରେ କ'ଣ ହବ? ମୃତ୍ୟୁ ନିଶ୍ଚିତ ହବ, କେବେ ହବ ସେଟା ଜଣା ନାହିଁ। ଆଉ କିଏ ଚାଲିଗଲା, କିଛି ତ ଆମେ ସବୁ ଆଗରୁ ମରିଗଲେ ବି ଲୋକମାନେ କଦା କଟା ହୁଏ, ବର୍ତ୍ତମାନ ଆମକୁ କିଛି ଲାଗୁନି, ଏଇଟା ମରିଲେ ତ ହବ, ଆମର ବି ହବ ତୁମର ବି ହବ, ଏଇଟା ଅପରିହାର୍ଯ୍ୟ ଜିନିଷଟା, ତାର କ'ଣ ଚିନ୍ତା କରିବାର ଅଛି? କିନ୍ତୁ ଭକ୍ତ ଦୁଃଖ କରେ କାହିଁ ଏଥିପାଇଁ? ଭକ୍ତର ଦୁଃଖଟା ଦୁଇ ପ୍ରକାର, କାହିଁ ଭକ୍ତ ଦୁଃଖ କରେ ମୃତ୍ୟୁରେ? ଜଣେ ଭକ୍ତ ଚାଲିଗଲେ କାହିଁ ଦୁଃଖ କରେ ନା? ସେ ଭକ୍ତର ସଙ୍ଗମତ ଆଉ ମିଳିବନି, ଗୁରୁ ବୈଷ୍ଣବଙ୍କର ସଙ୍ଗମତ ମିଳିବନି। ମାନେ ଭଲ ଭକ୍ତ ଥିଲେ ନା, ଭଲ ଲୋକ ଜଗତର କେତେ ଜଣ ଅଛନ୍ତି? ସେ ଥିଲା ପରେ ଜଗତର କିଛି ଗୋଟେ ଉପକାର କରିବେ, ଲୋକଙ୍କୁ ସାହାଯ୍ୟ କରିବେ, ସେଥିପାଇଁ ବୈଷ୍ଣବ କାନ୍ଦେ। ଆଉ ଭକ୍ତ ଯେତେବେଳେ ମୃତ୍ୟୁ କଥା ଶୁଣେ ସେ ଭୟ କରେ, କି ତାର ଗୋଟେ ଦୁଃଖ ହୁଏ, କ'ଣ ଦୁଃଖ ହୁଏ? ମୋର କୃଷ୍ଣ ପ୍ରେମ ପ୍ରାପ୍ତି ହେଇପାରିଲାନି, ମୋର ଯଦି ମୃତ୍ୟୁ ହେଇଯାଏ ତାହେଲେ କ'ଣ ହବ, ମୋତେ ଆଉ ଗୋଟେ ପୁଣି ସ୍ୱରୂପ ଯିବାକୁ ପଡ଼ିବ, ଏଇଥିପାଇଁ ଦୁଃଖ କରିବ, ମରିବା ବେଶୀ ଭୟ କରିବନି। ମୃତ୍ୟୁ ପାଇଁ ଦୁଃଖ ଅଲଗା, ମୃତ୍ୟୁ ପାଇଁ ଭୟ ଅଲଗା। ଭକ୍ତର ଯେତେବେଳେ ମୃତ୍ୟୁ ପାଇଁ ଟିକେ ଦୁଃଖ ଆସେ ଯେ ମୋତେ ଯଦି ପ୍ରଭୁ ଟିକେ ସୁଯୋଗ ଦେଇଥାନ୍ତି, ମୁଁ ଆଉ ଟିକେ ଭଜନ କରିଥାନ୍ତି, କିନ୍ତୁ ମୋତେ ଗୋଟେ ରୋଗ ହେଇଗଲା, କିନ୍ତୁ ମୁଁ ପ୍ରେମ ତ ପାଇପାରିବିନି ନା, ଭୟ କରିବନି ଭକ୍ତ, ଭକ୍ତ ଭୟ କରିବନି। ଡକ୍ଟରମାନେ କ୍ୟାନ୍ସର ପେସେଣ୍ଟକୁ କ'ଣ କୁହନ୍ତି ଜାଣିଛୁ ବାବୁ? କ'ଣ କୁହନ୍ତି? ତୁମେ କିଛି ନାହିଁ ତୁମର, ଆଉ ତୁମ ମୁଣ୍ଡରେ କିଛି ନାହିଁ, କି ଶୁଣୁନ ଜାଣୁନ କିଛି କରୁନ, ସଂସାର ଭିତରେ ରହିଛ କେମିତି? ତୁମେ ଶୁଣୁନ ସବୁ କ୍ୟାନ୍ସର ପେସେଣ୍ଟକୁ କ'ଣ କୁହନ୍ତି? ତାଙ୍କୁ କହିବେନି ମୁଁ ଡକ୍ଟର, ମୋଟେ ତାଙ୍କୁ କହିବେନି ତୁମର କଣ ହେଇଯିବ କଣ ନାହିଁ, ଭୟ କରିଯିବ ନା, ଭୟରେ ମୃତ୍ୟୁ ଅଧିକା ସାଙ୍ଗସାଙ୍ଗ ହେଇଯିବ, ତା ରିଲେଟିଭ ଡାକିକି କହିଦେବେ ତ ପ୍ରଭୁଙ୍କ ଉପରେ ଛାଡ଼ିଦିଅ। ଡକ୍ଟର ଲାଷ୍ଟକୁ କେବେ କହିବେନି ମରିଯିବ ବୋଲି, ଡକ୍ଟର କେବେ କୌଣସି ଡକ୍ଟର ଏଇଗୁଡ଼ା ଆଜିକାଲି କ'ଣ କହୁଥିଲା, କିନ୍ତୁ ମୁଁ ଭଲ ଭାବରେ 100% ଜାଣିଛି କୌଣସି ଡକ୍ଟର କହିବେନି ଯେ ଇଏ ମରିଯିବ ବୋଲି। କ'ଣ କହିବେ, ଏବେ ମାଲିକ ହାତରେ, କାହିଁକି ସେ ଜାଣନ୍ତି ଯେ ଚାହିଁବ ମାଲିକ ବଞ୍ଚେଇ ଦେଇପାରିବ, ତାଙ୍କ ହାତରେ ଆଉ ନାହିଁ, ତାଙ୍କର ଯେତିକି ସାଇନ୍ସ ଫେଲ୍ ହେଇଗଲା। ସେ କହିବେ ଏବେ ପ୍ରଭୁଙ୍କ ଉପରେ, ସେ ଗୋଟେ ପିଲାଟା ଆମର ଥିଲା ସେ ଯେ ମୁକୁନ୍ଦ ବୋଲି ମାର ତ ଇଏ ହେଲା, ତାର କ୍ୟାନ୍ସର ହେଇଯାଇଛି ଛୁଆଟା, ଭଜନ ଭଜନ କରେ ତାର ତ ମୋତେ ଧର ସବୁ ଦେଖ ମୋତେ ବିନ୍ଧୁଛି ବିନ୍ଧୁଛି। ମୁଁ ଗୋଟେ ଯାଇଥିଲି ଟ୍ରେନ୍ରେ, ତାର ଦେଖ କେମିତି ସେଠି ବାହାରିଲା, ମୁଁ ଯାଇଥିଲି ଟ୍ରେନ୍ରେ ପୁନେ ଯାଉଥିଲି ତ, ଆଉ ସେ ମୁସଲମାନ ପିଲାଟି ଥାଏ ଡକ୍ଟରଟି ଥାଏ ଭାରି ଭଲ ଭଦ୍ର, ସେ ସବୁ ବିଦେଶ ଯାଇଥିଲା, ସବୁ ମୋତେ ସବୁ କହୁଥିଲା, ବୁଝେଇଲା କ'ଣ ତାର ସବୁ ମେସିନ୍ ଫେସିନ୍ ସବୁ ଲଗେଇଲା, ଏମିତି ଟେଷ୍ଟ କରୁଥାଏ। ତାପରେ କଥା ହେଇଥିଲା, ସେ କାମରେ ଏମିତି ବମ୍ବେରେ ଗୋଟେ କ୍ଲିନିକ୍ ଅଛି, ମୁଁ ସେ ତା କହିଲି, ମୁଁ ଏଇ ବାପା ଶୁଣିଥିଲି ତୁ କହୁଛୁ ଏମିତି ଏତେ ଔଷଧ ଖାଇଲେ ଭଲ, ତୁ ଯାଉନି ସେ ବମ୍ବେକୁ, ତାର କିନ୍ତୁ ପଠେଇଲି, ତା ପ୍ରତି ଗଲା କେତେଦିନ ଭଲ ହେଲା। ତାପରେ ସେଠୁ ଯାଇ ଗଲା ଆମର ସେ ଯେଉଁ କ'ଣ ଅଛି ଭକ୍ତିବାନ୍ତ ହସ୍ପିଟାଲ ନା କ'ଣ, ସେଠି ତାର ତ କ୍ୟାନ୍ସର ବାହାରିଲା, ବାହାରିଲା ପରେ ତାପରେ ଆମର ଯେଉଁ ଭକ୍ତ ଡକ୍ଟରମାନେ ଅଛନ୍ତି ସେ କଥା କହିଲେ, ତୁମେ ସବୁ ପ୍ରିପେୟାର ହୁଅ ନେକ୍ସଟ ବଡି ପାଇଁ, ପ୍ରିପେୟାର ହୁଅ, ତୁମେ ଆଉ ଗୋଟେ ସ୍ୱର ପାଇଁ ପ୍ରସ୍ତୁତ ହେଇଯା, ଭୟ କରନି ବର୍ତ୍ତମାନ, ତୁମକୁ ଯେକୌଣସି ଭାବରେ ସ୍ୱର ଛାଡ଼ିବାକୁ ପଡ଼ିବ, ଆମର ମୃତ୍ୟୁଟା ହବ କି ନାହିଁ, ତସ୍ମତ ଅପରିହାର୍ଯ୍ୟ ତୁ ଏନା ନା ସୂଚିତ ମହାରତୀ ଅର୍ଜୁନ ଦୁଃଖ କର ନା, ଅପରିହାର୍ଯ୍ୟ ଜିନିଷ ମୃତ୍ୟୁଟା ହବ, ଆଉ କିଛି ହେଇପାରେ ନା, ଦୁଃଖ କରିବାର କଣ୍ଡା ଅଛି, ବିଷୟ ପ୍ରମାଣ ବୁଦ୍ଧି ଯାହାର ସେ କଣ, ମୃତ୍ୟୁଟା ଆଉ ମୃତ୍ୟୁ ହବ ବୋଲି ଏଇଟା ଚିନ୍ତା କେବେ ସେ କରିବ, ମରଣ ମରଣଟା ହେଲା ଆଉ ଦୁଃଖ କଥା ମରିଯିବା, କି ମରଣଟା ଯାତସ୍ୱୀ ଧ୍ରୁବ ମୃତ୍ୟୁ, ଧ୍ରୁବ ଶବ୍ଦଟା ଭଗବାନ ଗୀତାରେ ଯୋଉ ଲଗେଇଛନ୍ତି, କେତେଟା କୋଉଠୁ ବାହାର କଲେ, କେତେଟା ଲଗେଇଛନ୍ତି ଧ୍ରୁବଟା, କେଉଁଠି କେତେଟା ଜାଗା ଲାଗିଛି ବାହାର କର, ମୃତ୍ୟୁ ପାଖରେ ଧ୍ରୁବ ଲଗେଇଲେ, ଜାତଶ୍ରୟ ଧ୍ରୁବ ଜାତଶ୍ରୟ ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତ୍ୟୁ, ସେ ତ ଜନ୍ମ ହେଇଥିବା ଲୋକର ମୃତ୍ୟୁଟା ହେଉଛି ଧ୍ରୁବ, ଆଉ ମରିଥିବା ଲୋକର ଜନ୍ମଟା ହେଉଛି ମରଣ ନିଶ୍ଚିତ ହବ, ଆଉ ସେଇଟା ମାୟାର କାମ ହେଉଛି, ମଣିଷ ସବୁ ସବୁ ମନେ ରଖେଇବ ଦୁଇଟା ଜିନିଷକୁ, ସେ ତୁଳସୀଦାସ କହିଲା ଭଳିଆ ରାମ ଆଉ ମୃତ୍ୟୁ, ଏଇଟାକୁ ତୁମେ ଭୁଲ ନା, ଦୁଇଟା ମଣିଷ ଭୁଲୁଛି, ରାମକୁ ଭୁଲୁଛି ଭଗବାନଙ୍କୁ ଭୁଲୁଛି ଆଉ ମୃତ୍ୟୁକୁ ବି ଭୁଲୁଛି। ପାଣି ଫୁଟକା ଭଳିଆ ମା ମାନେ ସବୁ କୁହନ୍ତି, ହଁ ଜୀବନର କ'ଣ ହେଉଛି, ପାଣି ଫୁଟକା ଭଳିଆ ଚାଲିଗଲା ହେଇଟେ ବୁଲୁଥିଲା, ହେଲେ ସେମିତି କହିବେ ପୁଣି ଦେଖିଲା କିଛି ନାହିଁ, ସେ ବୁଢ଼ୀ ମା କତରୁ ଶିଖିଥିଲି କାନ୍ଦୁଛି ରୁଣ୍ଡେଇ ପୁଣ୍ଡେଇ ବାନ୍ଧୁଛି, ସଂସାର କଷ୍ଟ କହୁଛି, ହେଣେ ଯେ ପରବାଡ଼ି ଭାଙ୍ଗିକି ନେଇ ଆସିବ, କାହା ଗୋବର କିଏ ଶୁଖେଇଥିବ, ଗାଈ ଗାଈ ପଳେଇଲା ଗୋବର ଟିକେ ନଣ୍ଡି ନେଇ ଆସୁଥିବେ, ସେ ଶୁଖିଲା ବାଡ଼ ଗୁଡ଼ାକ ସେ ବୁଢ଼ୀମାନେ କ'ଣ କରିବେ, କିଛି କାମ ନଥିବେ ବସିବେ ବୁଢ଼ୀ ମା ମାନେ, ସେ ଶୁଖିଲା ବାଡ଼କୁ ସବୁ କ'ଣ ଥାଏ, ତ ଭାଙ୍ଗି ଭାଙ୍ଗିକି ତା ବାଡ଼ଟା କାହିଁ ଭାଙ୍ଗୁଛୁ ନା, ମୋ ଘର ମୋର ଛୁଆ ପିଲା ବଞ୍ଚିବେ, ଆଉ ଇଏ ହେଉଛି ବିଷୟ ପ୍ରବଣା ବୁଦ୍ଧି, ବିଷୟ ପ୍ରବଣା ବୁଦ୍ଧି, ଆଉ ତାଙ୍କ ରାତି ଆଉ ସବୁବେଳେ ଆଉ ସେ ଆତ୍ମପ୍ରମଣା ବୁଦ୍ଧି, ଏଇ ଶରୀର ଭିତରେ ଥିଲେ ବି ସେ କିନ୍ତୁ ବୁଝିବେ, କିନ୍ତୁ ଆତ୍ମପ୍ରମଣା ବୁଦ୍ଧି ଲୋକ ପାଇଁ ଦିନ, ସେ ଶରୀର ଥିଲେ ବି ବିଷୟରେ ଥିଲେ ବି ସ୍ତ୍ରୀ ପୁତ୍ର କନ୍ୟାକୁ ନେଇକି ରହିଥିଲେ ବି ସେ କେମିତି ରହିବ, ଏଠି କହିଲେ ଦୁଃଖ ସୁଖପ୍ରଦ ସାଂସାରିକ ବିଷୟ ବ୍ୟାପାର ସମୟରେ ଉଦାସୀନ ଭାବେ ନିର୍ଲିପ୍ତ ଭାବେ ସ୍ୱୀକାର କରେ, ଉଦାସୀନ ସେ କ'ଣ ଜାଣିବେ, ସ୍ତ୍ରୀ ପୁତ୍ର କନ୍ୟା ହେଲେ ତାଙ୍କର ପ୍ରଭୁଙ୍କର ମୋର କଣ୍ଡା ଅଛି, ମୁଁ ମୋର କେବଳ ସେ ଲେଖିଲିନି ଭକ୍ତିମ ଠାକୁର, ତୁମାର କାର୍ଯ୍ୟ ଯେ ତବେ ଉପାର୍ଜିବ ଧନ, ତୁମାର ସଂସାର ଭାର କରିବ ଭବନ, ଭଲମନ୍ଦ ନାହିଁ ଜାଣି ସେବା ମାତ୍ର କରି, ତୁମାର ସଂସାର ବିଷୟ ପ୍ରହରୀ, ତାପରେ କ'ଣ ରହିଲା ସବୁ, ତାପରେ ସୁନ୍ଦର ସୁନ୍ଦର ପଦ ରହିଲା, ସେ କହିଥିଲେ ଆଉ ଭଲମନ୍ଦ କି ଜାଣିନି, ନିର୍ଲିପ୍ତଟା କହିଲେ ନିର୍ଲିପ୍ତ ହବ, ବାରମ୍ବାର ଭଗବାନ କହୁଛନ୍ତି ତୁମେ ଚିନ୍ତା ଖାଲି କରିବ, ଅଯଥା ଚିନ୍ତା ଗୁଡ଼ା କରି ଖାଲି ସଂସାର ସଂସାର ସଂସାର, ଏଇଟା ଏମିତି ହେଲା ସେମିତି ହେଲା, ମୋ ପୁଅର ଏମିତି ହେଲା, ଝିଅ ଏମିତି, ଦୌଡ଼ି 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 ଗୋଡ଼ା ତ ଭାଙ୍ଗିବ କିଛି ହବନି, ଆରେ ଭାଇ ସମସ୍ତେ ତାଙ୍କ କର୍ମ ନେଇକି ଆସିଛନ୍ତି, ତୁମେ ପାନ୍ଥଶାଳାରେ ରହିଛ, ପାନ୍ଥଶାଳାର ଦୁଇ ଦିନର ଯାତ୍ରୀ ଗୁରୁଦେବ କୁହନ୍ତି, ଆଉ ଗୋଟେ ଆଉ କେଉଁଠି ଅଛି, ହଁ ତୁମର ଇଚ୍ଛାରେ ମୋର ଇନ୍ଦ୍ରିୟ ଚାଳନ, ଶ୍ରବଣ ଦର୍ଶନ ଘ୍ରାଣ ଭୋଜନ ବାସନ, ତାପରେ ନିଜ ସୁଖ ଲାଗି ଲାଗି ନାହିଁ, ନିଜ ସୁଖ ଲାଗି କିଛି ନାହିଁ କରିବା, ଭକତି ବିନୋଦ ବୋଲେ ତ ଆଉ କେମିତି ଲେଖିପାରିବି, ପୁରା ଭାଗ ଏଇ ଦେଖୁନା ଏଇ ଆମେ ଯାହା ପଢ଼ୁଛେ ନିର୍ଲିପ୍ତ ଭାବ ଲଗେଇଦେ ସେଠି, ନିଜର ମୋର କିଛି ନାହିଁ ଅସୁ ତାଙ୍କ ପାଇଁ କରୁଛି ଆଉ ମୋର ଆପଣଙ୍କ ଇଚ୍ଛାରେ ମୋର ଇନ୍ଦ୍ର ଚାଲୁଛି ଆଉ ମୁଁ କ'ଣ କରିବି ଯୁଆଡ଼େ ଆପଣ ଲଗେଇ ମୁଁ ଲାଗିବି ଭାଗବତରେ ଆଉ ଅସୁର ଆଜ୍ଞା ସିଏ ନା ରାକ୍ଷସ ସିଏ ପ୍ରବଚନ ଦେଇଛନ୍ତି ଆଉ ତାଙ୍କ ରାକ୍ଷସ କ'ଣ କହିଥିଲେ ଭଗବାନଙ୍କ ପାର୍ଷଦ ହିରଣ୍ୟକଶିପୁ ସପ୍ତମ ସ୍କନ୍ଧରେ ଏ ସଂସାରରୁ କ'ଣ କହିଛନ୍ତି ଇଏ କହିଲେ ପାନ୍ଥଶାଳା ଭଗବାନ କହିଲେ ପାନ୍ଥଶାଳା ସେ ତ ପାନ୍ଥଶାଳା ବି କହିଲେନି ପାନ୍ଥଶାଳା ରାତି କଟିବାକୁ ପଡ଼େ ସେ ପାନ୍ଥଶାଳା କହିନାହାନ୍ତି ସେ କହିଛନ୍ତି ପ୍ରପୟା ପ୍ରପୟା ମିବ ସୁବ୍ରତେ ମାଆକୁ ବୁଝାଉଛନ୍ତି ହିରଣ୍ୟକ୍ଷ ଚାଲିଗଲା ପରେ ହିରଣ୍ୟକ୍ଷର ସ୍ତ୍ରୀ ତାଙ୍କ ପୁତ୍ର ଆଉ ଦିତି ସମସ୍ତେ ବସିଛନ୍ତି ପ୍ରବଚନ ଦେଉଛନ୍ତି ହିରଣ୍ୟକଶିପୁ ଗୋଟେ ପ୍ରବଚନ ତାଙ୍କ ଦୁଃଖ ଦୂର କରିଦେଲେ ଭଗବାନ ପାର୍ଷଦ ଥିଲେ ନା ସେଠି ସଂସାର ବିଷୟରେ କହିଛି ପ୍ରପୟା ମିବ ସୁବ୍ରତେ ହେ ମା ଏ ସଂସାର ହେଉଛି ଗୋଟେ ପ୍ରପୟା ପ୍ରପୟା ମାନେ କ'ଣ ପିହାଉ ହିନ୍ଦୀରେ କୁହନ୍ତି ପାଣି ପିଇବା ଜଳଛତ୍ର ମ ଭାବିଲେ ଜଳଛତ୍ର ଦେଖିଛ କେଉଁଠି ତମ ଜଳଛତ୍ର ଅଛି ହାଣ୍ଡିରେ ସେ ଗୋଟେ ପକେଇ ଦେଇଥିବେ କ'ଣ ଡାଳ ସେଠି ତୁମର ବନ୍ଧୁବାନ୍ଧବ କରିବ ତା ମୂଲ୍ୟ ଅଛି ଯିଏ ସେଠିକି ଯିଏ ଯାଉଛି କାହିଁକି ଯାଉଛି ତାର ପାଣି ପିଉ ପାଣି ପିଇଲା ପରେ ତା ଛକ ତୁମର ଏଇ ଯେଉଁ ଛକଟା ଛକରେ ପାଣି ପିଇବା ଯଦି ଗୋଟେ ଜାଗା ତାପରେ କୁଆଡ଼େ ଯିବ କେନ୍ଦ୍ରାପଡ଼ା ଲୋକ କେନ୍ଦ୍ରାପଡ଼ାକୁ ଯିବେ ପଟାମୁଣ୍ଡି ଲୋକ ପଟାମୁଣ୍ଡିକି ଯିବେ ସେଠି ଯୋଉ ମିଶୁଛନ୍ତି କେଉଁଥିପାଇଁ ମିଶୁଛନ୍ତି ପାଣି ପିଇବା ପାଇଁ ଆଉ ସେଇଠି ତୁମେ ବନ୍ଧୁବାନ୍ଧବ କରୁଛ ତା ଏ ପପେୟା କାହିଁ କୁହାହେଲା ପ୍ରପେୟା ବୋଲି କାହିଁ କୁହାହେଲା ପିଆ ବୋଲି କାହିଁ କୁହାହେଲା ଜଳସତ୍ର ବୋଲି କାହିଁ କୁହାହେଲା ଏଠି କାମନା ବୋଲି ସମସ୍ତେ ତୁମର କାମନା ତୁମ ସ୍ତ୍ରୀର କାମନା ପିଲାର କାମନା ସବୁ ସମସ୍ତେ କାମନା ଅଛି ଗୋଟେ ଜାଗାରେ ମିଶେଇ ଦିଆହେଉଛି କରମ ଫଳ ମିଶୁଛି କାମନା ଯାହାର ସରିଯିବ ଯାହାର କରମ ଫଳ ସରିଲା ସେ ଚାଲିଲା ତୁମେ ଛାଟି ପିଟି ଖାଲି ମୋ ପୁଅ ମୋ ଝିଅ ମୋ ଘର କରୁଥାଅ ବାପା ଇଏ ଭଗବାନ ତ କିଛି ବୁଝି ପାରିବନି ସଂସାର କ'ଣ ଯେତେ ବଡ଼ ମହତ୍ଵ ତୁମେ ଦଉଛ ଭାଗବତର ଗୋଟେ ଗୋଟେ ଭଗବାନଙ୍କ ଛଡ଼ା ଭାଗବତ କାହାକୁ ମହତ୍ଵ ଦେଇନାହାନ୍ତି କାହାକୁ ମହତ୍ଵ ଭକ୍ତି ଛଡ଼ା କାହାକୁ ମହତ୍ଵ ଧର୍ମ ପ୍ରଜ୍ୱଳିତ କହିଦେବତ୍ର ଆଉ ମୁକ୍ତି କାଟିଦେଲେ ଆଉ ତୁମେ ଆଉ କ'ଣ ଏଇଗୁଡ଼ାକ ସଂସାର କଥା ଗୋଟେ ତେଲ ଲୁଣ ଆମ ଗୁରୁଦେବ କୁହନ୍ତୁ ତେଲ ଲୁଣ ସଂସାର କଥା କ'ଣ କହୁଛୁ କି ତେଲ ଲୁଣ ସଂସାର କଥା ଗୁଡା କାହିଁ କହୁଛ ତେଲ ନୁଣ ଗୁରୁଦେବ କହିବି ସେ ଗୋଟେ କେସରେ ଏତେ ବିଗୁଡ଼ୁଛନ୍ତି ସେ ମାତାଜୀ ମାନେ ଟିକେ କଥା ହଉଛନ୍ତି ପ୍ରବଚନ ବେଳେ କି ମା ତୁ ଚୁଲି ଫୁଙ୍କି ଫୁଙ୍କି ତ ଦିନ ଗଲାଣି ଗୁରୁଦେବ କହୁଛନ୍ତି ତୁ ଆହୁରି ତ ନିଦ ଭାଙ୍ଗୁନି କେତେ ସର ତୁ ରହିଗଲୁ ହରି କଥା ଚାଲିଛି ଏଠି ତୋର ସେ ଚୁଲି ଭଙ୍ଗା ଗପ ସବୁ ଚାଲିଛି ଚୁଲି ଫୁଙ୍କି ଫୁଙ୍କି ତମ ଦିନ ଗଲାଣି କଣ ଗାଳି ଦିଅନ୍ତୁ ଗୁରୁଦେବ ଏଇଟା ତୁମେ ବୁଝୁନ ସମୟଟା ପଳେଇ ଯାଉଛି ମଣିଷ ସ୍ୱରରେ ଏଇଟା କିଛି ସମୟ ତୁମେ ରହିବ କୁଆଡ଼େ କାମନା ବାସନା କରମ ଫଳ ସରିଲା ସେ ଗଲା ଏଇଟା କ'ଣ ମାନେ କ'ଣ ଲୋକ ଭିତରେ ଗୋଟେ ବୈରାଗ ସୃଷ୍ଟି କର ଏଇଟା ସତ୍ୟ କଥାଟା ନାହିଁ ନା କ'ଣ ଭାବିଲ ସତ ନା ମିଛ ଏଇଟା ସତ ସତରା ଏଇଟା କରିବ ସତରା ହେଲେ ହରିଭଜନ କର କହିଲେ ସତା ବୋଲି ମୁଣ୍ଡ ହଲେ କ'ଣ ହବ ହରିଭଜନ ଛଡ଼ା କିଛି ନାହିଁ ଏଇଟା ତୁମେ କୁଆଡ଼ୁ ଆଣିବେ କେଉଁ ଲୋକକୁ ଆଣିବେ ତାକୁ ଭାଗବତରୁ କେବଳ ଭାଗବତ ବାଣୀ କିଛି ନାହିଁ ତ ତୁମେ ତୁମେ ଯେତେ ବଡ଼ କହିଲ ଆମକୁ ମୋଟେ ବଡ଼ ଲାଗୁନି ଟଙ୍କାଟା ତମକୁ କେମିତି ଲାଗୁଛି ଲକ୍ଷେ ଲକ୍ଷେ ତ ମିଳିଯିବ ଭାବିଲେ ତୁମକୁ ଲକ୍ଷେ ମିଳିବ କେମିତି ହଉଛି ଲକ୍ଷେ ମିଳିବ ଫୁର୍ତ୍ତି ଫୁର୍ତ୍ତି ଲାଗୁଛି ତା ଫୁର୍ତ୍ତି ଲାଗୁଛି ଲକ୍ଷେ ମିଳିବ ତା ଫୁର୍ତ୍ତି ଲାଗୁଛି ପଇସା ନାହିଁ ମାନ୍ଦା ଲାଗୁଛି ଲୁଣ ଲାଗୁଛି ନା ଲକ୍ଷେ ହବ ଆମ କୋଟିଏ ଲାଗିଲେ ଆମକୁ କିଛି ଲାଗିବନି ଆମେ ବଡ଼ କରି କୁହନି କୋଟିଏ ଲାଗିଲେ ଆମେ କିଛି ଲାଗିବ ଆରେ କୋଟିଏ ହଉ ଗୋଟିଏ ହଉ ଆମର କ'ଣ ଅଛି ଆମେ ରୁଟି ଖାଇବା ଲୋକ କୋଟିଏ ହେଲେ କାହାର ଗୋଟିଏ ହେଲେ ପ୍ରଭୁପାଦଙ୍କର ଗୁରୁଙ୍କର ଗୋଟିଏ ହେଲେ ବି ତାଙ୍କର ତୁମକୁ ବଡ଼ ନା ଏ ଜିନିଷ ଗୁଡ଼ାକ ଆଉ ସମ୍ମାନ ଅର୍ଥ ଧନ ସଂସାର ଲୋକ ବହୁତ ବଡ଼ ଜିନିଷ ଏଗୁଡ଼ା କିଛି ନୁହେଁ ଭଗବାନ ଚରଣ ପ୍ରଭୁଙ୍କ ପାଖରେ ଏଇଟା କିଛି ଏହାର ମୂଲ୍ୟ ହିଁ ନାହିଁ ଜୀବନରେ କିଛି ମୂଲ୍ୟ ହିଁ ନାହିଁ ହରିଭକ୍ତି ସେଇଟା କିଛି ମୂଲ୍ୟ ନାହିଁ ପାଞ୍ଚଶୁପିଣ୍ଡ ଆଉ ପାଞ୍ଚଶୁପିଣ୍ଡ କ'ଣ ଜାଣିଛ ସଂସାର ଭାଗବତ ଯେଉଁ ଉଦାହରଣ ସବୁ ଦିଆ ହେଇଛି ଆଚାର୍ଯ୍ୟ ମାନେ ଦେଇଛନ୍ତି ମୁଣ୍ଡ ଖରାପ କରିଦେବେ ଆଉ ଏଇଟା କହିଲେ ଆଜିକାଲି ଲୋକ କଡ଼ା କଥା କହିଲେ ଲୋକ ନିରାଟ ସତ କଥା ଲୋକ ରାଗିଯିବେ ବାବାଜୀ କହୁଛି ଘର ସଂସାର ଭାଙ୍ଗିଦେବ ପାଉଁଶ ଦେଖିଛ ଗୁଣ୍ଡା ଗୁଣ୍ଡା ମ ଘଷି ଗୁଣ୍ଡା ଘଷି ଗୁଣ୍ଡା ପୋଡ଼ିଦେବ ପୋଡ଼ିଦେଲା ପରେ କେମିତି ଦେଖାଯାଉଥିବ ଯେ ଫୁଲ ହେଇକି ରହିଥିବ ପୋଡ଼ିଗଲା ପରେ ପାଉଁଶଟା ଗୋଲ ଥିବ ନା ତାର ମୂଲ୍ୟ କିଛି ହାତ ମାରିଲ କ'ଣ ହବ ସଂସାର ଏଇଭଳିଆ ପାଉଁଶ ପିଣ୍ଡ ଭଳି ଗୋଟେ ଗୋଟେ ପତ୍ର ତୁମେ ବୁଝିଦେବ ନା ଆଉ ତୁମେ ଯଦି ବୁଦ୍ଧିଆ ହେଇଥିବ ବୁଝିଦେବ ଆଉ ତୁମେ କହିକି ବୁଝେଇବେ ବୁଝା ହବ ସ୍ତ୍ରୀ କ'ଣ ଗଣ୍ଡଳ କରୁଛି ପିଲା କ'ଣ ଗଣ୍ଡଳ କରୁଛି ଛୁଆ କ'ଣ ଏତେ କ'ଣ କୁହା ହବ ମ ଗୋଟେ ଗୋଟେ ପଦରେ କୁହା ହବ ଏ ସଂସାର ହଉଛି ଏଇଆ ପାଞ୍ଚଶୁପିଣ୍ଡ ଭଳି ଦେଖୁନା ତାଙ୍କ କଥାରେ କ'ଣ କ'ଣ ସଂସାର କଥା ଯଦି ଭାଗବତରେ ଖାଲି କୁହା ହବ ସଂସାର କେଉଁଠି କ'ଣ ଉପମା ଦିଆ ହେଇଛି ମନର ପ୍ରଭୁ ଦେବେ ତୁମେ ଶହ ଶହ ଲୋକ ବାହାର କରିଦେବି ମୁଁ ଭରତ ମହାରାଜଙ୍କ କଥା ମନେ ପଡ଼ିଗଲା ଭରତ ମହାରାଜ କେମିତି କେମିତି ଯାଉଥିଲେ ଜୁହେ ଜୁହେ ମଲ୍ଲବତ ଉତ୍ତମ ଶ୍ଳୋକ ଲାଲସ। ଯୁବକ ଅବସ୍ଥାରେ ଜହୁ ଜୁବେଇବ ମଲ୍ଲବତ, ଜୁବେଇବ ଯୁବକ ଅବସ୍ଥାରେ 45 ବର୍ଷ ଅବସ୍ଥାରେ ଜହୁ ତ୍ୟାଗ କରିଦେଲେ କେମିତି ମଲ୍ଲବତ ମଳ ଛାଡ଼ିଦେଲେ ଯେମିତି ଲୋକକୁ ଶଶାଗର ପୃଥିବୀର ଜାଙ୍ଗଣ ଆମର ଭରତ ହେଇଥିଲା ମଳ ଛାଡ଼ିଦେଲେ ତୁମେ ବାଥରୁମ୍ ଚାଲିଗଲ ଯେ ମଳ ତ୍ୟାଗ କରିଦେଲ ପେଟ କେମିତି ଲାଗୁଛି ମଳ ଚାଲିଗଲା ମାନେ ତୁମ ବାୟୁଟା ଉଶ୍ୱାସ ଲାଗିବ ପେଟଟା ଉଶ୍ୱାସ ଲାଗିବ ତାଙ୍କୁ ସେମିତି ଲାଗୁଥିଲା ବିଶ୍ୱ ଛାଡ଼ିଆଡ଼େ ତାଙ୍କୁ ସେମିତି ଲାଗୁଥିଲା। ଆଉ ସଂସାର ରାଜା ହେବା ପାଇଁ କେତେ ବଡ଼ କଥା ସେ ରାଜା ହେଇକି ଛାଡ଼ିଦେଲେ ତ୍ୟାଗ କେତେ ପ୍ରକାର ନା ଆମକୁ ସେମାନେ କେମିତି କ'ଣ କରୁଥିଲେ କଥା କୌପିନା ଆଶ୍ରିତ ସେ ଲେଖିଲେନି ତିକ୍ତା ତୋରଣ ମଶେଷ ମଣ୍ଡଳପତି ସଦା ଶ୍ରେଣୀ ତୁଚ୍ଛ ଭୂତ୍ୱା ଦୀନ ଗଣେଶକ କରୁଣ ୟା କୌପିନ କଥାଶ୍ରିତ କୌପିନ କଥା ତାଙ୍କ ଆଶ୍ରୟ କରିଥିଲେ ମାନେ ମଳତ୍ୟାଗ ତ ଲୋକ ମଳତ୍ୟାଗ କଲା ପରେ ସେ ଚାହେଁ କେତେବେଳେ ଚାହିଁବାକୁ ଇଚ୍ଛା କରେ ମୂଳକୁ ତ୍ୟାଗ ମେଳତ୍ୟାଗ କରିକି ମୂଳକୁ ଚାହାନ୍ତିନି ମୂଳକୁ ଚାହିଁଲେ ପୁନଃକ୍ଷୟ ହେବ ମହାଭାରତ ହିସାବରେ ମୂଳକୁ ତ୍ୟାଗ ଚାହାନ୍ତିନି କିନ୍ତୁ ମୂଳ କେବେ ଚାହାନ୍ତି କିନ୍ତୁ ଗୋଟେ ଜିନିଷ ଚାହାନ୍ତିନି ବମନ ଯୋଉଟା ବାନ୍ତି ବାନ୍ତିଟା ମ ତ ବାନ୍ତିକି ତୁମେ ଅନେଇବ ବାନ୍ତିକି ଅନେଇଲେ କ'ଣ ଲାଗିବ ବାନ୍ତିକି ଅନେଇଲେ ବାନ୍ତି ଲାଗିବ ବାନ୍ତିକି ସ୍ମରଣ କଲେ ବାନ୍ତି ଲାଗିବ ବାନ୍ତିଟାକୁ ସ୍ମରଣ କଲେ ଦେଖିବା ବାନ୍ତିଟା ଏ ବସ ବସରେ ବାନ୍ତି ହେଇଥିବ ତୁମ ପାଖରେ ବସିବେନି ଲୋକ ତୁମକୁ ବାନ୍ତି ଲାଗିବ ସ୍ମରଣ କର ନିଜ ବାନ୍ତିରେ ତୁମେ ସ୍ମରଣ କରୁନା ସଂସାରକୁ ଏଇଭଳିଆ ତ୍ୟାଗ କରି ଆମ ଗୋସ୍ୱାମୀ ମାନେ ଯାଉଥିଲେ କେବେ ଚାହିଁବି ନାହାନ୍ତି ତୀର୍ଥା ତୋରଣ ଅଶେଷ ମଣ୍ଡଳ ସବୁବେଳେ ହା ରାଧେ ହେ ବ୍ରଜତେ ବିଚଳିତେ ହେ ନନ୍ଦ ସୁନ ସବୁବେଳେ କାନ୍ଦୁଥିଲେ ହେ ରାଧେ ପ୍ରଭୁ ଏତେ ସୁନ୍ଦର କଣ କହିନାହାନ୍ତି ସେ ମାନେ ଆମେ ସବୁ ଶାସ୍ତ୍ର ପଢିସାରିଲୁଣୁ ଯେତିକି ତାଙ୍କର ଦୟାରୁ ଗୁରୁ ବୈଷ୍ଣବ ଦୟାରୁ କିନ୍ତୁ ଏସେନ୍ସ ଗୋଟେ 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 କଥାରେ କହିଦେଇଛନ୍ତି ପୁରା ସବୁ ବୈଷ୍ଣବ ସିଦ୍ଧାନ୍ତ ଗୁଡ଼ା ସେଥିରେ ଗୋଟେ ଗୋଟେ ଜାଗାରେ ଅଛି ତୁ ଅଣ୍ଡାଳି ପାଇବନି ଧରିପାରିବେ ତୁ ଶୁଣୁନା ମୁଁ ବି ଶୁଣିଥିଲି ନୂଆ ଗୋଟେ ଭକ୍ତ ବେଳେ ମୁଁ ଶୁଣୁନଥିଲି ମାନେ ନାହିଁ ମୁଁ ସବୁ ଲେକ୍ଚର ଗୁଡ଼ା ପଢ଼ିଥିଲି କିନ୍ତୁ ଫାଙ୍କ ସମୟ ଦେଉଥିଲା ପ୍ରଭୁ ଗୋଟେ କଥାରେ ଏଇ ଯୋଉ ଆମର ଯୋଉ ରାଧାକୃଷ୍ଣଙ୍କର ମିଳନ କଥାରେ ସେ କହୁଛନ୍ତି ଆମ ଏଟା ସମ୍ପ୍ରଦାୟ ଜିନିଷ ନାହିଁ ଆମେ କେବେ ବି କହିବୁନା ଆମେ କୃଷ୍ଣଙ୍କୁ ପାଇଲୁ ବୋଲି ଆମେ ସବୁବେଳେ କାନ୍ଦିବୁ ଆଉ ମହାପ୍ରଭୁ ସେଇଟା ଶିଖେଇଛନ୍ତି ଆଉ ଦେଖ ଗୋସ୍ୱାମୀମାନେ କ'ଣ କରୁଛନ୍ତି ଏ ଯେଉଁ ଆଜିକାଲି ଷ୍ଟୋରି ବହି ଲେଖୁଛନ୍ତି ଯୋଉ ଆଜିକାଲି ଆମ ଓଡ଼ିଆରେ ଯେମିତି ଦେଖନ୍ତି ମୋ ଅନୁଭୂତିରେ ଜଗନ୍ନାଥ ବ୍ରଜରେ ସେମିତି ଦୁନିଆ ସେ ଏ ବାବା ଭଗବାନଙ୍କୁ ଦେଖିଲେ ସେ ପ୍ରପଦ ପୁରା ଗାଳି ଦେଉଛନ୍ତି ନାଇଁ ଆମର ଏଇଟା ସମ୍ପ୍ରଦାୟ ଜିନିଷ ଆମେ ସବୁବେଳେ ବିରହ ଅନୁଭବ କରିବୁ ହା ରାଧି ହେ ବ୍ରଜଦେବୀ ଚଳିତେ ଏନନ୍ଦ ସୁନ କର ତୁମେ କେଉଁଠି ଅଛ ଆମ ସମ୍ପ୍ରଦାୟରେ ଶିକ୍ଷାଲେ ଆମେ ସବୁବେଳେ ବିରହରେ କାନ୍ଦିବୁ ସବୁବେଳେ ଆମେ ବିରହ ଡାକିବୁ ଆମେ କେବେ କହିବୁନୁ ଯେ ଆମ ପ୍ରାପ୍ତି ହେଇଗଲା ଆମେ କେବେ ବି ଏଇଟା କହିବୁ ଆଉ ପ୍ରଭୁ ବି ଆମ ସମ୍ପ୍ରଦାୟରେ ସେ ହିଁ କରନ୍ତି ଯଦି କେହି କୁହାଯାଏ କାହିଁକି ଭଗବାନ ଦେଖା ଦେଉନାହାନ୍ତି ପ୍ରଭୁ ଏଇଥିପାଇଁ ଆମକୁ ଦେଖା ଦେଉନାହାନ୍ତି ଆମ ବିରହ ସାଗର ବସେଇବା ବିରହ ହିଁ ପ୍ରେମର ଉଜ୍ଜୀବିତ ହୁଏ ଶେଷରେ ଦେଖାଦେବେ ଅସୁବିଧା କ'ଣ ନା ଏବେ ଦେଖାଦେଲେ ବି ତୁମେ ବି ଆଉ ଭକ୍ତି ଭକ୍ତି କିଛି କରିବ ତୁମେ ଆନାଉନ୍ସ କରିକି କହିବ ମୋ ଭଳିଆ ଆଉ ଭକ୍ତ କେହି ନାହିଁ ଆମର ସବୁବେଳେ ଏଇ ଭାବଟା ପ୍ରଭୁ କହୁଛନ୍ତି ଆମର ସବୁବେଳେ ହାରା ଦେହ ବ୍ରଜଦେବୀ ଚଳିତ ଆମର ଏଇଥିରେ ଭାବ ରହିଛି ଆମେ କେବେ ଆଜିକାଲି ଯୋଉ ପ୍ରଭୁ ଗୋଟେ କୋଉ ମାତାଜୀ ଗୋଟେ ଗ୍ରନ୍ଥ ଲେଖିଛି ସେଥିରେ ସେ କହୁଛନ୍ତି କୃଷ୍ଣ ଆସିଲେ ମତେ ଏମିତି ଇଏ କଲେ ସେ କେତେ କ'ଣ ବିଶ୍ୱର ସବୁ ଜିନିଷ ଜାଣିଛନ୍ତି କି ସବୁ ଜିନିଷ ସେ ଜାଣିଛନ୍ତି କୋଉ ପଲିଟିସିଆନ କଥା କହିବ କୋଉ ରାଇଟର କଥା କହିବ ସାଙ୍ଗେ ସାଥାରୁ ମୁଁ ଗୋଟେ ବହି ପଢ଼ିଥିଲି ସେ ନୂଆ ଭକ୍ତ ବେଳେ ସେ ବହିଟା ଗୋଟେ ଆଜିକାଲି ପ୍ରଭୁଙ୍କର ପ୍ରିଣ୍ଟିଂ ଅଛି କି ନାହିଁ ମୁଁ ଜାଣିନି ସେଟା ତ ମୁଁ ବୁଝିପାରିବିନି ବର୍ତ୍ତମାନ ବୁଝିବା ସମସ୍ତଙ୍କ ମତକୁ କାଟୁଛନ୍ତି ମ ଯେତେ ଫିଲୋସଫର ଅଛନ୍ତି ସମସ୍ତେ ଫିଲୋସଫି ବହିଟା ନାଁ ବି ମୁଁ ଭୁଲିଗଲି ନୂଆ ନ୍ୟୁ ଡିବଟି ବେଳେ ସେ ବହି ମିଳେନି ତାକୁ ଜଣେ ମୋତେ କହିଥିଲା ଆମେ ତାକୁ ମଗେଇଥିଲୁ ସେ ବହି ପ୍ରିଣ୍ଟିଂ ହେଉନି କି ସେଟା କଲେକ୍ସନ୍ କରିକି ପ୍ରପର୍ ଡିସାବଲ୍ କିଏ କରିଥିଲେ ମାନେ ଯେତେ ଫିଲୋସଫର ଅଛନ୍ତି ପ୍ଲୁଟୋ ଯେତେ ପ୍ରକାର ବୈଜ୍ଞାନିକ ଯେତେ ପ୍ରକାର ଫିଲୋସଫି ଦର୍ଶନ ଅଛି ପ୍ରଭୁପାତ ତାଙ୍କ ସମସ୍ତଙ୍କ ଉପନ୍ଧି କାଟିଛନ୍ତି କାହାର କ'ଣ ଡିଫେକ୍ଟ ରହିଛି ପୁରା ଭଗବତ ଶକ୍ତି ପାଇଥିଲେ ସବୁ ଜିନିଷକୁ ଡିଫେକ୍ଟ କରି କାଟୁଛନ୍ତି ସେ କଥା ଏଇ କଥାରେ ମନେ ପଡ଼ିଲା ବିଷୟ ପ୍ରବଣା ବୁଝିଲା ଇ ଲୋକ କ'ଣ ବୁଝିବେ କ'ଣ ବୁଝିବେ ସେ ସଂସାର ଗୋଟେ ତ୍ୟାଗ କରିବା ସେ ଯୋଉ ସେ କ'ଣ ପ୍ରଭୁ ଭଗବାନଙ୍କ ଲୋକ ନା ପ୍ରଭୁଙ୍କ ଲୋକ ତ ସେ ଯୋଉ ଆମର ନିଜେ କହୁଛନ୍ତି ନାଇଁ ଝିଅ ପିଲାର ମ୍ୟାରେଜ୍ କରିବା ଦରକାର କିନ୍ତୁ ସେ ଆଚାର୍ଯ୍ୟ ସେ ଜାଣିଛନ୍ତି ନା ବିଦେଶୀମାନେ ସେ ଝିଅ ପିଲାମାନେ ସବୁ ମ୍ୟାରେଜ୍ କଲେ ବି ତାଙ୍କର କେତେ ଦିନ ରହିପାରିବେ ନ ରହିପାରିବେ ଯଦୁରାଣୀଙ୍କର ଲେଟର ଗୁଡ଼ା ମୁଁ ସବୁ ପଢେ ଯେଉଁ ଲେଟର ଯେତେବେଳେ ଫାଙ୍କା ପାଉଥିଲେ ସମସ୍ତେ ବହୁତ ଭଲ ଲାଗେ ପ୍ରଭୁଙ୍କ ଲେଟର ଗୁଡ଼ା ପ୍ରଭୁ ଲେଖନ୍ତି କେତେ ସୁନ୍ଦର ସୁନ୍ଦର ଯଦୁରାଣୀ ବାରମ୍ବାର ଲେଖୁଛନ୍ତି କାରଣ ସେ ବହୁତ ସୁନ୍ଦର ପେଣ୍ଟିଂ କରନ୍ତି ପ୍ରଭୁ ଜାଣିଛନ୍ତି ତାଙ୍କର ସବୁ ଫ୍ୟାମିଲି ଲାଇଫ୍ ସକ୍ସେସ୍, କାରଣ ସେ ଭଗବାନଙ୍କ ଲୋକ ନା, ଜାଣିପାରୁଥିଲେ ଅନ୍ୟମାନଙ୍କୁ ତ ବିବାହ ହବ ଜାଣିପାରୁଥିଲେ। ତାଙ୍କୁ ବାରମ୍ବାର ଲେଖୁ, ଦେଖ କୃଷ୍ଣ ହେଉଛନ୍ତି ରିଅଲ ହଜବ୍ୟାଣ୍ଡ, ତୁମେ ତାଙ୍କୁ ଆକ୍ସେପ୍ଟ କର, ସେ କେବେ ତୁମକୁ ଚିଟିଂ କରିବେନି। ତୁମେ ଗୋଟେ ବହୁତ ସୁନ୍ଦର ଝିଅ, ତୁମେ କୃଷ୍ଣ ହିଁ ପତି ରୂପରେ ଗ୍ରହଣ କର, ବାରମ୍ବାର ବାରମ୍ବାର ଏଇଟା ଲେଖୁଥାନ୍ତି। ପ୍ରଭୁ ସେ ଜାଣିପାରନ୍ତି ଯେ ଇଏ ବିବାହ ହେଲେ ୟାର ତାଙ୍କ ଲାଇଫ୍ ସକ୍ସେସ୍ ହବନି, ସେ ବାରମ୍ବାର ଲେଖୁଥାନ୍ତି। କାହିଁକି ନା ଏ ଜଗତରେ ବୈବାହିକ ପ୍ରଥା ରହିଛି, ସବୁ ରହିଛି, କିନ୍ତୁ ସେମାନେ ଏତେ ବଡ଼ ଉନ୍ନତ ସ୍ଥିତିରେ ଥିଲେ, ଜଗତର କୌଣସି ଜିନିଷଟାକୁ ସେମାନେ ଗ୍ରହଣ କରିବା ରାଜି ନଥିଲେ। କାହିଁକି ସେ ଆଣିଥିଲେ ୟାର କିଛି ମୂଲ୍ୟ ହିଁ ନାହିଁ, ଏମାନେ କେବଳ କୃଷ୍ଣ ଭଜନ କରିବା ଦରକାର। ସେଥିପାଇଁ ପ୍ରଭୁ ମଧ୍ୟ ଯେଉଁ ଯୁକ୍ତି କରୁଛନ୍ତି, ପଚାରୁଛନ୍ତି, ପ୍ରଭୁ ଆପଣ ଯେଉଁ କହୁଛନ୍ତି ଆବଶ୍ୟକ ନା, କିଛି ଆବଶ୍ୟକ ନାହିଁ, ଫ୍ୟାମିଲି ଲାଇଫ ପାଇଁ ଏଇଟା ଆବଶ୍ୟକ, ଆମକୁ ଏ ସାଇନ୍ସ କଥାରେ କହୁଛନ୍ତି, ଆମକୁ ଟେକ୍ନୋଲୋଜି ଆବଶ୍ୟକ, ନହେଲେ ଆମେ ସବୁ ଚଳିବା କେମିତି, କେଉଁଠି ପଇସା ଆସିବ। ପ୍ରଭୁପାତ କହୁଛନ୍ତି ଆମର ଏତେ ଆବଶ୍ୟକ ସେକ୍ସ ଲାଇଫ୍ରେ କିଛି ଆବଶ୍ୟକ କି ନାହିଁ, ପ୍ରଭୁପାତ କହୁଛନ୍ତି କ'ଣ ଆବଶ୍ୟକ ଅଛି, ସେଥିପାଇଁ ତ ଏଇଟା ଏକ୍ସପାଣ୍ଡ ହେଉଛି। ଆତ୍ମାର କିଛି ଆବଶ୍ୟକ କି ନାହିଁ, ସବୁ ଜିନିଷ କ'ଣ ଆବଶ୍ୟକ ଅଛି ଆମେ ଏତେ ଧନ୍ଦା କରିବା, ଷ୍ଟପ୍ ଦିସ୍ ଥିଙ୍ଗ ପ୍ରଭୁପାତ। ଆରେ ସେଇଟା ତ ସେ ବର୍ଣ୍ଣାଶ୍ରମ କଥାରେ ପୁଣି, ସେ ତ ନିଜେ ବର୍ଣ୍ଣାଶ୍ରମ ସିଷ୍ଟମ କରିଛନ୍ତି ନା, କିନ୍ତୁ ତାଙ୍କ ସ୍ଥିତି ହେଉଛି ସେୟା, ତାଙ୍କ ସ୍ଥିତି ହେଉଛି ସେ, ତାଙ୍କ ସ୍ଥିତିରେ ଏ ଜଗତର କୌଣସି ଜିନିଷର ମହତ୍ଵ ନାହିଁ, କୌଣସି ଜିନିଷର ମହତ୍ଵ ନାହିଁ। ବିଷୟ ପ୍ରବଣ ବୁଦ୍ଧି ଯାହାର, ତାର ସବୁ ସବୁ ବିଷୟ ଜିନିଷଟାକୁ ତାକୁ କ'ଣ ଲାଗିବ, ମହତ୍ଵ ଲାଗିବ, ରାତିରେ ରହିଛି ଆଉ। ଆଉ ଆତ୍ମପ୍ରମାଣ ବୁଦ୍ଧି ସେଇ ବିଷୟ ଭିତରେ ଥିଲେ ବି ନିର୍ଲିପ୍ତ ରହିବ, ବ୍ରହ୍ମଣାଧ୍ୟାୟ କର୍ମଣି ଆସିବ, ବ୍ରହ୍ମଣାଧ୍ୟାୟ କର୍ମଣି ସଙ୍ଗସ୍ତୋକ୍ତ କରୁତି ଯାଅ ଲିପ୍ୟତନ ସପାପେନ ପଦ୍ମପତ୍ର ମିମାମ ବସା ଶ୍ଳୋକ, ବ୍ରହ୍ମ ପ୍ରାଣମ ବ୍ରହ୍ମହବୀର ବ୍ରହ୍ମଣେ ବ୍ରହ୍ମଣାହୁତମ ବ୍ରହ୍ମୈବତି ଏନ ଗନ୍ତବ୍ୟ ବ୍ରହ୍ମ କର୍ମ ସମାଧୀନ। କାଟି ଗୁଡ଼େଇ ଥୁଆ ଥୋଇ ଦିଆ ହବ ନା ସବୁ, ଆଉ ଗୀତାରେ ଯିଏ ଗୀତା ଯିଏ ଗୀତା ପ୍ରୟୋଗ ଶିଖିନି ସେ କ'ଣ ପ୍ରବଚକ ହବ, ଘୁଷି ଘୁଷିକି ଶୁଣି କ'ଣଟା କଥା କମିବ, ତୁମେ କ'ଣଟା କହିବ, ପ୍ରୟୋଗଟା ଶିଖିବାକୁ ପଡ଼େ। ପ୍ରୟୋଗ ତୁମ ଭଗବାନ ଭୋଜନ କଲେ ତୁମ ଭଗବାନ ବୁଦ୍ଧ ଦେବେ, କେଉଁଟା କେଉଁଠି ଲାଗିବ, ଜଣେ ଲୋକ ଯୁକ୍ତି କରିବ ତୁମେ ସଂସାର ଭିତରେ ରହିକି ଆମେ କିନ୍ତୁ ଭୋଜନ କରିବୁ, ଆମକୁ କିନ୍ତୁ ଆସକ୍ତି ଆସିବନି, ତୁମେ ଘର ଛାଡ଼ିଦେଇଛ ବୋଲି କହିଦେଉଛ, ଏଇ ଗୋଟେ ଶ୍ଳୋକ ତାଙ୍କୁ କଟା ଦିଆହବ। ଭ୍ରମଣ ଦେହ କର୍ମଣି ସଙ୍ଗସ୍ତପ୍ତ କରିଛ ଲିପେତ ସେନ ପାପେନ ପଦ୍ମପତ୍ର ଜଳ ରହିଲା ଭଳିଆ ତୁମେ ରହିବ, ସବୁ ସବୁ ଜିନିଷ ଏଇଟା ଏସବୁ ଗୁଡ଼ା ଆଉ କେଉଁଠି ଲାଗିପାରିବ, ଲଗେଇବ। ତେଣୁ ଏଇ ବିଷୟ ପ୍ରମାଣ ବୁଦ୍ଧି ଆତ୍ମ ଏହି ସେ କଥା କହୁଛନ୍ତି, ସୁଖ ଦୁଃଖପ୍ରଦ ସାଂସାରିକ ବିଷୟ ବ୍ୟାପାର ସମୟରେ ଉଦାସୀନ ଭାବରେ ନିର୍ଲିପ୍ତ ଭାବରେ ସ୍ୱୀକାର କରିଥାଏ କି ଆତ୍ମପ୍ରମାଣ ବୁଦ୍ଧି ସାର, ତାର କି ସୁଖ ଦୁଃଖ ସେଥିରେ ଏତେ ବି ୱରିଡ଼ ହେବନି, ଏଇଟା ହବ ଜାଣିଛି ସିଏ ଆଉ। ଭଗବାନ ବାରମ୍ବାର ଗୀତରେ ସେ ସୁଖ ଦୁଃଖ ସମୃତ ଲାଭ ଲାଭ ଜୟ ଜୟ ବାରମ୍ବାର ସୁଖ ଦୁଃଖୀ ସୁ ଅନୁବିଗ୍ନମନ ସୁଖୀ ସୁବିଗତ ପ୍ରଭା ସେ ଘୁରୁଛନ୍ତି ନା ଆଉ। ଆଚ୍ଛା ନର୍ତ୍ତକୀର ଏଠି ଗୋଟେ ଉଦାହରଣ, ବଳଦେବ ଦର୍ଶନଙ୍କର ଗୋଟେ ସୁଦର ଉଦାହରଣ ଅଛି, ବିଷୟ ପ୍ରମାଣ ବୁଦ୍ଧି ଆତ୍ମପ୍ରମାଣ ବୁଦ୍ଧିରେ ଆତ୍ମପ୍ରମାଣ ବୁଦ୍ଧି ଲୋକଟା କେମିତିକା ଜାଣିଛ, ସର୍ବଭୂତାମ ଦଶ ଜାଗ୍ରତି ସଂଯମୀ ଯଶ ଜାଗ୍ରତି ସଂଯମୀ ସାନିସା ପଶ୍ୟୁତ ସାନିସା ପଶ୍ୟୁତ ମୁନେ, ଏଠି ଗୋଟେ ନର୍ତ୍ତକୀ ଉଦାହରଣ ଦେଇଛନ୍ତି କିଏ, ବଳଦେବୀ ଧର୍ଷଣ କେଉଁଠି ପଢୁଥିଲେ ଆଜି, ହଁ ଏଠି କହିଛନ୍ତି, ଯଶ୍ୟ ବିଷୟ ନିଷ୍ଠା ବୁଦ୍ଧି ଭୂତାନି ଜାଗ୍ରତି ବିଷୟ ଭୋଗାନ ଅନୁଭବନ୍ତି ନ ତତ୍ର ସୁପନ୍ତି ସା ମୁନେ ସ୍ଥିତ ପ୍ରଜ୍ଞା ସେ ନିଶା ତସ୍ୟ ବିଷୟ ଭୋଗ ପ୍ରକାଶିତ ଇତ୍ୟାର୍ଥ କିଦୃଶ ଇତିହା ପଶ୍ୟତି। ହଁ ଏଠି ଲେଖିଲେ, ଆତ୍ମାନ ସାକ୍ଷାତ ଅନୁଭବତ ପ୍ରାରବ୍ଧା ଅକୃଷ୍ଟାନ ବିଷୟାନ ଉଦାସୀନ ଭୁଞ୍ଜନ ଅଶ୍ୟଚେତ ଇତ୍ୟାର୍ଥ। ତାର ବିଷୟ ଆତ୍ମନିଷ୍ଠ ବୁଦ୍ଧି ଥିଲେ ବି ସେ ସ୍ୱର ଭିତରେ ରହିଛି କି ନାହିଁ, ସଂସାର ଭିତରେ ରହିଛି କି ନାହିଁ, ତା ସେ କ'ଣ କିଛି ବିଚଳିତ ହବନି, ସେ କହିଲେ ନା ହବନି, କାହିଁକି ହବନି, ଏଠି ସେ କହିଲେ ସାକ୍ଷାତ ଆତ୍ମାନ ସାକ୍ଷାତ ଅନୁଭବତି, ଆତ୍ମାରେ ଯେ ତାର ଅନୁଭବ ହେଇଯାଇଛି, ପ୍ରାରବ୍ଧ ଅକୃଷ୍ଟାନ ବିଷୟାନ, ଏଇଟା ପ୍ରାରବ୍ଧରୁ ମୋର ବିଷୟଟା ଯେତିକି ସୁଖ ଆସୁଛି ଦୁଃଖ ଆସୁଛି ଏଇଟା ପ୍ରାରବ୍ଧରୁ ଆସୁଛି, ସେ କ'ଣ କରେ ଉଦାସୀନ ଭୁଞ୍ଜାନ ଅଶ୍ୟ, ସୁଖ ଆସୁ ଦୁଃଖ ଆସୁ ଯାହା ଆସୁ ଏଇଟା ମୋର ପ୍ରାରବ୍ଧଟା, ଆଉ ଏଇଟା ଉଦାସୀନ ଭାବରେ ଭୁଞ୍ଜିବ ଆଉ, ଛାଟି ପିଟିଲେ କ'ଣଟା କିଛି କହିପାରିବନି। ବିଷୟ ପ୍ରମାଣ ଆତ୍ମନିଷ୍ଠ ବୁଦ୍ଧିର ତାର ହେଉଛି ଏଇଟା, ସଂସାର ସେମାନେ ଲୋକ କୁହନ୍ତି ବାବାଜୀମାନେ କ'ଣ ଦୁଃଖ ପାଉନାହାନ୍ତି, ତାଙ୍କୁ କ'ଣ କରୋନା ହଉନି, ତାଙ୍କୁ କ'ଣ ଏଇଟା ହଉନି, ତାଙ୍କୁ କ'ଣ ସେଇଟା ହଉନି, ଏଇଟା ହେଲା ଆମର ଆମର କ'ଣଟା ହେଉଛି, ଆମେ କ'ଣ ସେଠି ଭିଡ଼ିବୁ, କିଛି ଅସୁବିଧା ନାହିଁ, ଚେତନା ଜିନିଷଟା ତୁମର କ'ଣ ଅଛି ତୁମେ ବୁଝିପାରିବନି। ସେଠି ଗୋଟେ ଉଦାହରଣ ଦେଲେ, ନର୍ତ୍ତକୀ ବୁଦ୍ଧ ଘଟାବଧାନ ନ୍ୟାୟନ ଆତ୍ମଦୃଷ୍ଟେନ ତଦ ତଦ ଅନ୍ୟ ରସଗ୍ରହ ଇତି ଭାବ, ସେ ତ ବେଦାନ୍ତି ନା, ତାଙ୍କର ଭାରି ସଂସାର ସବୁ ଜିନିଷ ଜାଣିଥିଲା ଗୋବିନ୍ଦଙ୍କ କୃପାରୁ ଲେଖିଲେ ନର୍ତ୍ତକୀ ମୁଦ୍ନା ଘଟାବଧାନ ନ୍ୟାୟନ ଆତ୍ମଦୃଷ୍ଟି। ଏ ଯେଉଁ ଆତ୍ମପ୍ରମାଣ ବ୍ୟକ୍ତିର ସ୍ତ୍ରୀ ପୁତ୍ର କନ୍ୟା ବି ଥାଇପାରେ, ମୁନି ଋଷିମାନଙ୍କ ଭକ୍ତମାନଙ୍କର ନଥିଲା କି ସ୍ତ୍ରୀ ପୁତ୍ର କନ୍ୟା ଧନ ବିଜନେସ ସବୁ ରଖିଥିଲେ, ସେ କେମିତି ସେମାନେ ଆତ୍ମନିଷ୍ଠ ହେଇକି ରହୁଥିଲେ ସୂଚନା ଯୁକ୍ତି କରିବ, କେମିତି ଭଗବାନ ଚିନ୍ତା କରୁଥିଲେ। ଗୋଟେ ଉଦାହରଣ ଦେଲେ କଣ କହିଲେ, ନର୍ତ୍ତକୀ ମୁଦ୍ନ ଘଟାବଧାନ ନ୍ୟାୟ, ଜଣେ ନାଚୁଛି ସାରଳା ନାଚ ଦେଖିଛ ଅଭିଲେଉ, କଣ ସାରଳାଙ୍କ ଗୋଡ଼ରେ ଲାଗନ୍ତି, ଗୋଡ଼ରେ କାଠ ବଲା ଦେଖିଛ, ଗୋଡ଼ରେ କାଠ ବାନ୍ଧିଥିବେ, ଗୋଡ଼ରେ କାଠ ବାନ୍ଧି ମାଙ୍କ ସାରଳାଙ୍କର ଆସନ୍ତି ନା ମୁଣ୍ଡରେ ନାଚୁଥିବେ, ସେ ତ ବାନ୍ଧା ବାନ୍ଧି କରିଥାନ୍ତି ଆଗରୁ, ଏବେ ସବୁ ବାନ୍ଧିଲେ ପରୁ ଆଉ ବାନ୍ଧୁ ନଥିଲେ, ଆଗରୁ ସେ ମୁଣ୍ଡ କେମିତି ହଲେଇଥାଏ, ତାରି ଉଦାହରଣ ଦେଲେ ମୁଣ୍ଡରେ ଘଟ ରଖିକି ମୃଦ୍ଧନାବ ଘଟ ନର୍ତ୍ତକୀ ମୁଦ୍ନା ଘଟାବ ଘଟାବଧାନ ନ୍ୟାୟ, ନର୍ତ୍ତକୀ ମୂର୍ଦ୍ଧ୍ନରେ ମୁଣ୍ଡରେ ଘଟ ଗୋଟେ ରଖିଛି, ରଖି ନୃତ୍ୟ କରୁଛି, ସେଇଭଳିଆ ନ୍ୟାୟରେ ଆତ୍ମପ୍ରବଣ ବୁଦ୍ଧି ଲୋକ ରହେ ସଂସାର ଭିତରେ। କେମିତି ସେ କହୁଛନ୍ତି, ନର୍ତ୍ତକୀର ମସ୍ତକରେ ଘଟ ଅବଧାନ ନ୍ୟାୟ ଅନୁସାରେ ଦେଖାଯାଏ ଯେ ନର୍ତ୍ତକୀ ଯେଭଳି ଜଳପୂର୍ଣ୍ଣ କଳସ ମସ୍ତକରେ ନେଇ ନୃତ୍ୟାଦି କାଳରେ ନିଜର ଅଙ୍ଗ ଚାଳନା ଦ୍ୱାରା ନାନାବିଧ ହାବଭାବ ବାହାରେ ପ୍ରକାଶ କଲେ ମଧ୍ୟ ସର୍ବଦା ତାହାର ଚିତ୍ତ ସେ ଘଟ ଦିଗରେ ଥାଏ। ସେ ନାଚ ନା ଆଉ ମୁଣ୍ଡ ଯେମିତି କରୁଥିବ, ତା ମୁଣ୍ଡଟା ବାଲାନ୍ସ କରୁଥିବ, ଜଳ ରଖିଥିବ ମୁଣ୍ଡ ବାଲାନ୍ସ କରୁଥିବ, ସେ ନାଚୁଥିବ ନାଚୁଥିବ, ସେ ଏପଟେ ସେପଟେ ଡେଙ୍ଗୁଥିବ, ସେ ଚାଲେ ସେ କାଠ ଗୋଡ଼ କାଠ ଗୋଡ଼ ଗୋଡ଼ ଲଗେଇ ଚାଲୁଥିବ। ଆଚ୍ଛା ସିଏ ଏତେ ଯେଉଁ ନାଚୁଛି ତା ଲକ୍ଷ୍ୟଟା କେଉଁଠି ରହି ତାର ଜଳ କଳସ ଉପରେ। ସେଇଭଳି ଭାବରେ ପୂର୍ବଦେବୀ ଉଦାହରଣଟା ଦିଅନ୍ତି, ସେ ଭଗବାନଙ୍କ ଲୋକ ନା, ଏଇଟାକୁ ସେ ଯମୁନାରେ ଯେଉଁ ବୋହୂମାନେ ସବୁ ଆସୁଥିଲେ ତାଙ୍କୁ ଦେଖିକି ପୂର୍ବଦେବୀ ଉଦାହରଣଟା ଦିଅନ୍ତି, ଦେଖ ଦେଖ ବ୍ରଜବାସୀ ମାନେ ତିନିଟା ଚାରିଟା କଳସ ଧରିକି ଆସୁଛନ୍ତି, ଭଗବାନଙ୍କ ଲୋକ ତ ସେ ସବୁ ସବୁ ନିଜେ ଟ୍ରାନ୍ସଲେଟ୍ କରୁଛନ୍ତି, ନିଜେ ସବୁ କରୁଛନ୍ତି, ଆଉ ସବୁ ଜିନିଷ ଜାଣିଛନ୍ତି। ଭଗବାନ ତାଙ୍କୁ ଏତେ ଜାଗାରେ ଦାମୋଦର ରଖିଲେ, ଗୋସ୍ୱାମୀମାନେ ରଖିଲେ, ପୂର୍ବଦେବ ସବୁ ଗୋସ୍ୱାମୀମାନଙ୍କର ପୁରା କୃପା ପାଇଛନ୍ତି ନା, ମାନେ ଯୁଗାଚାର୍ଯ୍ୟ ସିଏ ଯେଉଁ ପ୍ରିନ୍ସିପଲ୍ କରିଛନ୍ତି ବିଶ୍ୱର ସମସ୍ତେ ମାନିବେ, କେହି ତାଙ୍କୁ କେହି ଯିଏ ବି ମୁଁ ଦେଖୁଛୁ ଘୁରି ଘୁରିକି ସବୁ ସବୁ ତାଙ୍କ ଢାଞ୍ଚାକୁ ଆସିବେ, ତାଙ୍କ ତ ମ୍ୟାନିଫେଷ୍ଟେଜ୍ ନା, ସବୁ ଶକ୍ତିରେ ଧରିକି ସେ ଯାଇଛନ୍ତି। ଆଉ ଗୋସ୍ୱାମୀମାନେ ସେଇଠି ଗୋସ୍ୱାମୀ ଯୁବ ଗୋସ୍ୱାମୀଙ୍କର ସମାଧି, ରୂପ ଗୋସ୍ୱାମୀଙ୍କର ସମାଧି, ତାଙ୍କ ଭଜନ କୁଟୀର ସେଇଠି ରହିକି ସେ ପ୍ରାର୍ଥନା କରିକି ଯାଇଛନ୍ତି। ତାଙ୍କ ସବୁ ଏଇଟା ସବୁ ମ୍ୟାନିଫେଷ୍ଟ ଜିନିଷ ଗୁଡ଼ାକ, ଅଧିକା ତୁମେ କିଛି ଆଶା କରନି, ଅଧିକା ଆଶା ଏଇଟା ତାଙ୍କର ଯେଉଁ ପ୍ରିନ୍ସିପଲ ହିସାବରେ ଚାଲ ତୁମେ, କାରଣ ତୁମର ଯେହେତୁ ବିଷୟ ଲାଳସା ଗୁଡ଼ାକ ରହିଛି, କର୍ମାଧିକାର ଲୋକ ତୁମେ ଭଜନ କରିପାରିବ ନାହିଁ, ବରଂ କର୍ମଟା ଶୁଦ୍ଧ କରିକି କୃଷ୍ଣଙ୍କୁ ଅର୍ପିତ କରିକି ତୁମେ ଚିତ୍ତ ଶୁଦ୍ଧି କର, ଚିତ୍ତ ଶୁଦ୍ଧି କଲେ ଭଜନଟା ତୁମେ କରିପାରିବ, ସେ ପ୍ରିନ୍ସିପଲ ହିସାବରେ ଦେଇଦେଇଛି। ସେଥିପାଇଁ ଆଉ ପୂର୍ବସ୍ଥା ତାଙ୍କର ଉଦାହରଣ ଦିଅନ୍ତି, ସେ କଥା କହିଲେ, ଆତ୍ମାନୁଭବୀ ବ୍ୟକ୍ତି ସ୍ଥିତ ପ୍ରଜ୍ଞ ବ୍ୟକ୍ତି ବାହିରେ ପ୍ରାରବ୍ଧାକୃଷ୍ଟ ବିଷୟ ସ୍ୱୀକାର କରିଲେ ମଧ୍ୟ, ଆତ୍ମାନୁଭବୀ ବ୍ୟକ୍ତିଟା ଏ ନର୍ତ୍ତକୀ ଭଳି ବାହାରେ କଷ୍ଟ ହଉଥିବ, ସୁଖ ଦୁଃଖ ଭଲ ମନ୍ଦ ପିଲା ଛୁଆକୁ ନେଇ କଲେ ମଧ୍ୟ ସର୍ବଦା ଭଗବାନଙ୍କ ଠାରେ ତାର ଚିତ୍ତ ନିବିଷ୍ଟ ଥାଏ, ଏବଂ ଅନ୍ୟ ବିଷୟରେ ସେ ଉଦାସୀନ ଓ ନିର୍ଲିପ୍ତ ନିର୍ଲିପ୍ତ ସେହେତୁ ତାହାର ଦୃଷ୍ଟି ନିପତିତ ହୁଏ ନା। ତା ପାଇଁ ରାତି, ବାହାରେ କ'ଣ ହେଇଗଲା କ'ଣ ନାହିଁ ଏଇଟା ହେଲା ସେଟା ହେଲା, ତା ପାଇଁ ରାତି ସେଟା, ସେ ତ ନର୍ତ୍ତକୀ ଆଉ ମୁଣ୍ଡରେ ଘଟ ଲକ୍ଷ ନୃତ୍ୟ କରିବା ନର୍ତ୍ତକୀ, ସେ ଯେତେ ପ୍ରକାର ଢଙ୍ଗ କଲେ ବି କ'ଣ ହେଉଛି ତାର ନଜର ସେଇଠି ରହିଛି। ସେଭଳିଆ ଯିଏ ଆତ୍ମପ୍ରମାଣ ବ୍ୟକ୍ତି ଜାଣିଛ ସର୍ବୋତ୍ତମ ଦଶ ଜାଗ୍ରତ ଯଶ୍ୟ ଜାଗ୍ରତ ସଂଯମୀ ସାନିସା ପଶ୍ୟ ତୁମନେ, ତା ପାଇଁ ସଂସାର ଯେତେ ସେ ଯେତେ ସ୍ତ୍ରୀ ପୁତ୍ର କନ୍ୟା ଘର ବିଜନେସ ଯାହା ବି କଲେ ତାର ଲକ୍ଷ୍ୟ ରହିଛି କେଉଁଠି, ଭଗବାନଙ୍କ ପାଖରେ ଚିତ୍ତ ରହିଛି। ଏଇଟା ଏଇ ଶ୍ଳୋକର ଅର୍ଥଟା ହଉଛି ଏହା। ଆଚ୍ଛା ପ୍ରଭୁପାଦ କଣ ରଚନା କଲେ, ଦୁଇ ପ୍ରକାର ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି, ଗୋଟିଏ ପ୍ରକାର ହେଉଛନ୍ତି ଇନ୍ଦ୍ର ତୃପ୍ତି ଜନିତ ଭୌତିକ କର୍ମରେ ଭାରି ବୁଦ୍ଧିଆ। ଏ ଯେଉଁ ବୈଜ୍ଞାନିକ ଫୈଜ୍ଞାନିକ ଯାହା ସବୁ ବର୍ତ୍ତମାନ ଦେଖୁଛ ଭାରି ବୁଦ୍ଧିଆ ନା, କାହିଁକି ନା ଇନ୍ଦ୍ର ତୃପ୍ତି ପାଇଁ, ଗୋଟେ ସେନ୍ସ ଗ୍ରାଟିଫିକେସନ ପାଇଁ, ଆଉ କିଛି ପ୍ରବାଦ କହୁଥିଲେ ମୋର, ସେଟା ମୁଁ ସେ ପଏଣ୍ଟ ବାର ବାର ପ୍ରବାଦ ରିପୋର୍ଟ କରୁଛନ୍ତି ଧରିପାରୁନି। ବହୁତ ସୁନ୍ଦର ଶ୍ଳୋକ ଭାଗବତରୁ ଆଣିକି, ସେ ଭାଗବତରୁ ଅନୁବାଦ କରିକି ତ କେମିତି ଭାଗବତ ଶ୍ଳୋକଟା, କିନ୍ତୁ ଏତେ ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛନ୍ତି, ପୁରା କେମିତି ତାକୁ ଲଗେଇ ଦେଉଛନ୍ତି ପୁରା ଅଦ୍ଭୁତ ରକମ, ସେ ତ ପ୍ରଭୁଙ୍କ ଲୋକ ନା, ବହୁତ ସୁନ୍ଦର ଭାବରେ ଲଗଉଛନ୍ତି ରଜଗୁଣର କେମିତିଟା କାମ ତାକୁ ବୁଝାଉଛନ୍ତି, ଏତେ ସୁନ୍ଦର। ରଜଗୁଣ କ'ଣ କରେ ଗୋଟେ ବ୍ୟକ୍ତି? ଟୋଟାଲ ଏଇ ଜଗତରେ ଏତେ ପ୍ରକାର ଜିନିଷ ଜାଣିଛି, ରଜଗୁଣ ଯୋଗୁଁ ନା ଆଉ ସବୁ କାମନା ପାଇଁ ପ୍ରବୋଧ କରୁଛି, କେବଳ କାମନାଟା କେମିତି ଲୋକର ବଢ଼ିବ ତା ପାଇଁ ଟେକ୍ନୋଲୋଜି ଏଟା। ଭାରି ବୁଦ୍ଧିଆ ଲୋକ ନା ବର୍ତ୍ତମାନ, ଭାରି ବୁଦ୍ଧିଆ ଲେଖୁଛନ୍ତି, ଭୌତିକ କର୍ମରେ ଭାରି ବୁଦ୍ଧିଆ, କାହିଁକିନା ଇନ୍ଦ୍ର ତୃପ୍ତି ଜନିତ, ଇନ୍ଦ୍ର ତୃପ୍ତି ଆଉ ଭୌତିକ କର୍ମ ଗୁଡ଼ାକ ସେପାଇଁ ଏଇଟା ଯେତେ ଟେକ୍ନୋଲୋଜି ଗୁଡ଼ା ବାହାରିଛି ମୋବାଇଲ ଫୋବାଇଲ ଏଇଟା କେଉଁଥିପାଇଁ? ଇନ୍ଦ୍ର ତୃପ୍ତି ପାଇଁ ନା ଆଉ ବୁଦ୍ଧିଆ ସବୁ ବୁଦ୍ଧି କାମ ଲାଗିଛି। ଅନ୍ୟ ପ୍ରକାର ହେଉଛନ୍ତି ମନନଶୀଳ ମୁନି ବା ଆତ୍ମଭୂତି ଲାଭ ଦିଗରେ ଜାଗରଣଶୀଳ ମୁନି, ଯିଏ ଭାରି ବୁଦ୍ଧିଆ ଭୌତିକ ଦିଗରେ ବିଷୟ ଭୋଗ କରିବା ପାଇଁ ସେ ଶୋଇଛି, ଏ ଜାଗରଣଶୀଳ ମୁନି ହେଲା ଆତ୍ମନିଷ୍ଠ। ଯେଉଁମାନେ ଇନ୍ଦ୍ର ତୃପ୍ତି ଜନିତ ଭୌତିକ କର୍ମରେ ଲିପ୍ତ ସେମାନଙ୍କ ପକ୍ଷରେ ମନନଶୀଳ ମୁନିଙ୍କର କର୍ମ ଗୁଡ଼ିକ ରାତ୍ରି ସଦୃଶ, ତାଙ୍କ ପାଇଁ ରାତ୍ରି ନା। ଆଉ ଆମେ ଆମେ ଯେଉଁ ଭଗବତ ଭଜନ ଗୁଡ଼ା କରୁଛେ ସେ ଲେଖିବା, ଯେଉଁମାନେ ଇନ୍ଦ୍ର ତୃପ୍ତି ଜନିତ ଭୌତିକ କର୍ମରେ ଲିପ୍ତ ସେମାନଙ୍କ ପକ୍ଷରେ ମନନଶୀଳ ମୁନିଙ୍କର କର୍ମ ଗୁଡ଼ିକ ରାତ୍ରି ସଦୃଶ, ତାଙ୍କୁ ଗୋଟା ବଡ଼ ଶୁଖିଲା ଭଳିଆ ଲାଗିବ। କ'ଣ ଆଉ ଯେଉଁଟା ଖାଲି ଜପମାଳା ଧରିକି ହରକୃଷ୍ଣ ହରକୃଷ୍ଣ କରୁଛନ୍ତି, ଦିନ ରାତି ଖଟୁଛନ୍ତି, କ'ଣ ଏଗୁଡ଼ା? ତାଙ୍କୁ ଗୋଟା ରାତି ଭଳିଆ ଲାଗିବ। ସେ କହିଲେ ପ୍ରଭାତ ମାରେ ଲେଖି ଦେଉଛନ୍ତି, ଜଡ଼ବାଦୀ ବ୍ୟକ୍ତିଗଣ ଆତ୍ମାନୁଭୂତି ଲାଭ ବିଷୟରେ ଅଜ୍ଞ ଥିବାରୁ ଏ ପ୍ରକାର ରାତ୍ରିରେ ସେମାନେ ଶୟନ କରନ୍ତି, ତା ଆତ୍ମ ବିଷୟରେ କିଛି ନାହିଁ, ତାହେଲେ ଶୋଇକି ରହିଛନ୍ତି। ଆଉ ଜଡ଼ବାଦୀମାନଙ୍କର ରାତ୍ରିରେ ମନନଶୀଳ ମୁନିମାନେ ଜାଗ୍ରତ ରୁହନ୍ତି, ଜଡ଼ବାଦୀମାନେ ଯେଉଁ ବିଷୟରେ ମାନେ ମାତିଛନ୍ତି ଇଏ ଜାଗ୍ରତ ହେଇକି ରୁହନ୍ତି, ସେମାନେ ମାତିଛନ୍ତି ବିଷୟରେ ଆମ ପାଇଁ ଏଇଟା କିଛି ନାହିଁ, ସେଇଟା ରାତିଟା ଆମେ ଆତ୍ମଚେତନା କର୍ମ ଲାଗିକି ରହିବା। ଆଧ୍ୟାତ୍ମିକ ମାର୍ଗରେ କ୍ରମୋନ୍ନତି ଲାଭ କଲାବେଳେ ମୁନି ଦିବ୍ୟ ଆନନ୍ଦ ଲାଭ କରେ, କିନ୍ତୁ ଇନ୍ଦ୍ରିୟ ତୃପ୍ତି ଜନିତ ଭୌତିକ କର୍ମରେ ଲିପ୍ତ ଥିବା ଜଡ଼ବାଦୀ ବ୍ୟକ୍ତି ଆତ୍ମାନୁଭୂତି ଲାଭ ଦିଗରେ ଅଜ୍ଞ ଥିବାରୁ ସେ ଦିଗରେ ସେ ଶୋଇଯାଇଥିବାରୁ ନାନା ପ୍ରକାର ଇନ୍ଦ୍ରିୟ ସୁଖ ଜନିତ ସ୍ୱପ୍ନ ଦେଖେ। ଏ ଯେଉଁ ଭଗବତ କର୍ମରେ ତ ମାନେ ସଂସାରର ଗୋଟେ ବିଚିତ୍ର ଇଏ ନା, ଏ କ'ଣ ବିଭିନ୍ନ କର୍ମଫଳର ଲିପ୍ତ ଥିବା ଜୀବମାନେ ଅଛନ୍ତି, ଗୋଟେ ଜାଗାରେ କେତେ ପ୍ରକାର ସେ ତ ଲେଖିଛନ୍ତି, କ'ଣ ଏ ସଂସାରକୁ କହିବ? ସେ ବୈରାଗ ଶତକ ବୋଧେ, ବୈରାଗ ଶତକ ନୀତି ଶତକରେ ଅଛନ୍ତି ଶ୍ଳୋକ, ଏ ସଂସାର କ'ଣ? କେଉଁଠି ବିଦଗ୍ଧ ଗୋଷ୍ଠୀମାନଙ୍କ ଭିତରେ ଚର୍ଚ୍ଚା ଚାଲିଛି, ବିଦଗ୍ଧ ଗୋଷ୍ଠୀ ମାନେ ପଣ୍ଡିତମାନଙ୍କ ଭିତରେ ଚର୍ଚ୍ଚା ଚାଲିଛି, କେଉଁଠି କାବ୍ୟରସ ଚାଲିଛି, କେଉଁଠି ହାସ୍ୟରସ ଚାଲିଛି, କେଉଁଠି ନାମ ସଂକୀର୍ତ୍ତନ ଚାଲିଛି, କେଉଁଠି ଭଗବାନଙ୍କର କଥା ଚାଲିଛି, କେଉଁଠି ରମଣୀ ନୃତ୍ୟ ଚାଲିଛି, ଏଇ ଯେଉଁ ନାଟକ ଫାଟକ ଯେଉଁଗୁଡ଼ା ନାଟକ ଆମର ଯେଉଁ ଫିଲ୍ମ ଯେଉଁ କ'ଣ ନାଟପାଟି ଯାତ୍ରା ଆମ ଗୁରୁଦେବ କୁହନ୍ତି ଢେଙ୍ଗଡ଼ା ଧେଙ୍ଗଡ଼ି ନାଚ, ଗୁରୁଦେବ କହିବେ ଢେଙ୍ଗଡ଼ା ଧେଙ୍ଗଡ଼ି ନାଚୁଛନ୍ତି, ତାକୁ ଦେଖିବା ପାଇଁ ଟିକେ ଯାଉଛି, କ'ଣ ବୁଝିପାରୁଛ ବାବୁଲି? ଗାଁ ଗଲେ ଛୁଆଟି ବେଳେ ଶୁଣିଥିଲି, କ'ଣ ଏଇଟା ତ ଆଜିକାଲି କହିଲେ ଲୋକ ଖରାପ ଭାବିବେ, ଏଇଟା ସତ କଥା ଗୁଡ଼ା, ଛୁଆଟି ବେଳେ ଶୁଣିଥିଲି, ପୁଅ ଯାଏ ନାଟକୁ ଝିଅ ଯାଏ ହାଟକୁ, ବୁଝିପାରୁଛ ବାବୁଲି? କ'ଣ ପୁଅକୁ ଏବେ ନାଟକ ପଠେଇବନି, ନାଟ ତାମସା ଗଲା ମାନେ ସେ ଖରାପ ହେଇଯିବ, ପୁଅ ଗଲା ନାଟକୁ ଆଉ ଝିଅ ଗଲା ହାଟକୁ। ଆମ ଓଡ଼ିଆ ଛୁଆ ଓଡ଼ିଆରେ ସେତେବେଳେ ସବୁ ଥିଲା, ଝିଅ ପିଲାମାନେ ହାଟକୁ ବଜାରକୁ ଯିବେନି, ଆଉ ଏସବୁ କୁଆଡ଼େ ଅଛି ଆଉ ସେ ଯୁଗ କିଛି ନାହିଁ। ଆଉ ତୁମେ କ'ଣ ଆଉ ବିଷୟ ପ୍ରମାଣା ବୁଦ୍ଧିର ସବୁ ମାତିଛନ୍ତି, ଆଉ ଆତ୍ମପ୍ରମାଣା ବୁଦ୍ଧି କ'ଣ ତୁମେ ତାଙ୍କୁ ପାଠ ପଢ଼େଇବ? କିଛି ନାହିଁ, ଥାପୁଡ଼େଇବା କଥା, କ'ଣ ଥାପୁଡ଼େଇବା କାମ ଜାଣିଛ ନା ବୋଲେ କ'ଣ ଥାପୁଡ଼େ? ମାଷ୍ଟରର ଦୁଇଟା ଛୁଆ ଅଛନ୍ତି, ମାଷ୍ଟରର ଦୁଇଟା ଛୁଆ ଅଛନ୍ତି, ଯଦି ତିନି ଚାରିଟା ଛୁଆଙ୍କୁ ପାସ୍ ମାର୍କ ନଦେବ ତାହେଲେ କ'ଣ ହବ? ଛୁଆ କେହି ପାସ୍ ନ କଲେ ସ୍କୁଲ ରେଜଲ୍ଟ ଖରାପ ହେଲେ ସ୍କୁଲ ବନ୍ଦ କରିଦେବ ଗଭର୍ଣ୍ଣମେଣ୍ଟ, ତାର କ'ଣ ଦରମା ଯିବ? ଆଉ ସେ ଛୁଆ ଯଦି ସ୍କୁଲକୁ ନ ଆସିବେ ଚେକ୍ କରିବେ ଇନ୍ସପେକ୍ଟର, ସ୍କୁଲ ଇନ୍ସପେକ୍ଟର ଏଠି ସ୍କୁଲକୁ ଆସୁନାହାନ୍ତି, ଚା ମାରିଦେବ, ହେଲେ ସେ ପାଠ ପଢ଼ୁନ ତା ପେଟରେ ଥାପ ମାରିବ, ବାହାରି ସ୍କୁଲକୁ ଆ ବାବୁରେ ଆ ତ ପାସ୍ ମାର୍କ ଦେଇ ପାସ୍ କରିଦେବ, ନହେଲେ ତ ସ୍କୁଲ ନାଁ ବଦନାମ ହବ, ଏଇ ପାଠ ପଢ଼ୁନି ବୋଲି ଜଣାପଡ଼ିବ। ବର୍ତ୍ତମାନ ସେଇଭଳିଆ କରିବା କଥା ଧର୍ମରେ, କ'ଣ ଭାବିଲେ ବୁଝୁଛନ୍ତି? କେହି ନାହାନ୍ତି ତୁମ ଏରିଆରେ, ଆମେ କ'ଣ କହିବୁ? ଭାବିଲେ ବଡ଼ ଭକ୍ତ ନା ଆଉ ଆସନ୍ତା, କେହି ନାହାନ୍ତି ଆଉ ଆମେ କ'ଣ କହିବୁ? ଆଉ ଭାବିଲେ ଯାହା କଲେ ବି ଆସ ଆଜ୍ଞା, ନହେଲେ ତା ମଠ ଆମ ମଠ ବନ୍ଦ ହେଇଯିବ, ଆସ ଭାବିଲେ ସଂସାର ସାରା ହେଇ ବି ଚାଲିଛି ନା, ଥାପୁଡ଼େ ମାରି ଚଲିବା କଥା ଆଉ ସ୍କୁଲ ନା, ଆଉ କ'ଣ ପାଠଟା କ'ଣ? ଯେଉଁ ଆଉ ଏଇ ମଠରେ ବାବା ଯେଉଁ ରହିଛନ୍ତି, ମୁଁ ଏତେ ପୁରା ପୁରୁଣା କାଳ ଆମ ଗୁରୁଦେବଙ୍କ ନିୟମ ବାହାର କରିବି, ଇଏ ରହିବ ମଠରେ, ଇଏ ବି ଫାଙ୍କା ହେଇଯିବେ, କ'ଣ କରିବ କ'ଣ? ତୁମେ ଠାକୁର ରଖିଛ ନା, ଏଟା ଥାପୁଡ଼େଇ ଚଲେ, ପିଠି ଥାପୁଡ଼ା କଥା ବା, ପିଠି ଥାପୁଡ଼ା କଥା, ପିଠି ଥାପୁଡ଼େଇ କାମ ଚଲେ ଆଗ ବର୍ତ୍ତମାନ କୁଡ଼େ, ଆଉ ସେସବୁ ନାହିଁ ତ, ଆଉ ସେସବୁ ଜିନିଷ ନାହିଁ। ତାପରେ ଆଚାର୍ଯ୍ୟମାନେ ବି ଜାଣନ୍ତି ଯେଉଁଟାକୁ ଛାଡ଼ିଦେବା ହବ, କାରଣ କ'ଣ କରିବେ ସେ ପ୍ରଭୁପାଦ କହିକି ଯାଇଥିଲେ, ପ୍ରଭୁପାଦ ଭାରି କରୁଣାମୟ, ଭଗବାନଙ୍କର କରୁଣା ପାଇଥିଲେ ନା, ଯେ ବିଦେଶୀମାନଙ୍କୁ ନିଜର କରିଦେଲେ ତାଙ୍କୁ ନିଜ ପୁଅ ଭଳିଆ ତାଙ୍କୁ ତୁମେ ବିଦେଶୀମାନଙ୍କ ବାହାରେ ବସିପାରିବନି ଆଉ, ତାଙ୍କର ଯେଉଁ ଆଚରଣ ଆମେ ଆମେ କଲେ ଲୋକ ଆମକୁ ଗୋଟେ ଅଡ଼ୁଆ ଲାଗେ ଆଉ, ସେ ଖାଇଦେଇକି ସାଙ୍ଗେ ସାଙ୍ଗେ ସେ ମୁଣ୍ଡ ମୁଣ୍ଡ ଧୋଇଦେବେ ପୋଛିଦେବେ ମୁଁ ଏଥିରେ ଏ କ'ଣଟା ଟିସୁ ପେପର ପୋଛିଦେବେ, ମୋତେ ଦେଖିଲେ ଗୋଟାକୁ ଭାରି ଅଡ଼ୁଆ ଲାଗେ, କ'ଣ ଟିସୁ ପେପର ବାଥରୁମ୍ ପଳେଇବେ ସେ ଟିସୁ ପେପର ଧୋଇ ପଳେଇ ଆସିବେ ଫ୍ୟାଣ୍ଟ ପିନ୍ଧିକି, ମୋତେ ଦେଖିଲେ ଗୋଟେ ମୁଣ୍ଡ ମୋର ଗରମ ହେଇଯାଏ, ମୁଁ ଯୁଆଡ଼େ ଯେ ମୋର ଗୋଟେ ଖାଲି ବୋଟଲ ଥିବ ମୋ ବ୍ୟାଗରେ, ଯେତେ ପାଣି ବୋଟଲ ମୋତେ ଦେବେ ମୁଁ ବ୍ୟାଗରେ ପାଣି ବୋଟଲ ରଖିଥିବି, ମୁଁ ଗଲେ ଆଗେ ଛୁରୀ ଖୋଜି କୁଟି କାଟିବି, କାହିଁକି ଅଧାର ବାଥରୁମ୍ରେ ତାଙ୍କର ନଥିବ, କ'ଣ କହିଲେ ପାଣି ନଥିବ ନା ଟିସୁ ପେପର ଗୁଡ଼ାକ, ଏଠି ଭୁଡ଼ିମାନଙ୍କର ଥାଏ କିନ୍ତୁ ଯେଉଁ ଅଲଗା ଅଲଗା ଜାଗା ନଥିବ, କ'ଣ କରିବୁ ସେ ପାଣି ପାଣି ବୋଟଲଟା ରଖିଦେବି, ସେଇଟା ପୁଣି ସେ ବାଥରୁମ୍ ୟୁଜ୍ କରିବି, ସେଠି ଛାଡ଼ିବି ଆସିବି, ପୁଣି ଖୋଜିବି ଗୋଟେ ପାଣି ବୋଟଲ କେଉଁଠି ଅଛି, ଖାଲି ବୋଟଲ କେଉଁଠି ପଡ଼ିଥିବ ତ ଅଣ୍ଡାଳିକି ସବୁ ରଖେ, କିନ୍ତୁ ପ୍ରଭୁପାଦ ଯେତେବେଳେ ଯାଇଥିଲେ ତାଙ୍କୁ ନିଜର କରିଥିଲେ, ସିଏ ଏଜେଣ୍ଟକୁ ଦେଖିବେ କି ଏତେ ବଡ଼ ମହାନ ଆଚାର୍ଯ୍ୟ ସିଏ, ମୁଁ ଖାଲି ସେଇଟା ଚିନ୍ତା କରେ, କେବେ କିଛି ଦେଖିନାହାନ୍ତି, ଆଉ ସେ ସବୁବେଳେ କହିଦେଇକି ଯାଇଛି, ପ୍ରଭୁପାଦ ଯେତେବେଳେ ଗଲେ ଆମର ଜୀବୀ ସେମାନେ ସବୁ କହିଦେଇ ଗଲେ, ତୁମେ କେବେ ଭକ୍ତଙ୍କୁ ବାହାର କରିବନି, କାହିଁକିନା ଯିବ କେତେ କଷ୍ଟ ପରେ ଗୋଟେ ଆଜି କୃଷ୍ଣଙ୍କୁ ସେ ଡାକୁଛି ନା, ଆମେ ସେ ଟିକେ ଛାଡ଼ିଛି ନା, ତା ଦୋଷ କ'ଣ ଦେଖିବ ତୁମେ, ପିଠା ପଡ଼େଇ ତାକୁ ଯୁଆଡ଼େ ରଖ ନା, ତାକୁ ଛାଡ଼ିଦେଲେ ତାର ତ ଅମଙ୍ଗଳ ହେଇଯିବ, ମଠ ଯୁଆଡ଼େ ଚାଲିବ, ପଇସା ପତ୍ର ଦେଇନ କାର୍ଡ଼ କ'ଣ, କିନ୍ତୁ ଗୋଟେ ଯିବାଟା ପଳେଇଗଲା ପରେ ସେ କୁଆଡ଼େ ବିଷୟ ଏଇ ବିଷୟ ପ୍ରମାଣ ବୁଦ୍ଧିକି ପଳେଇଯିବ, ଏଇଟା ସାଧୁଙ୍କର ଦୁର୍ବଳତା ନୁହେଁ, ସାଧୁଙ୍କର ଏଇଟା ଲୋକ ଦୁର୍ବଳତା ବୋଲି ହେବ, ସେଥିପାଇଁ ଶିଷ୍ୟମାନେ ବେଳେବେଳେ ଗୁରୁଙ୍କୁ ଭୁଲ ବୁଝନ୍ତି, କାହିଁକି ନା ଗୁରୁ ତାକୁ କାହିଁକି ଏତେ ସପୋର୍ଟ କରୁଛନ୍ତି, ତାକୁ କାହିଁକି ରଖିଛନ୍ତି, କିରେ ବାବା ତାର ଗୋଟେ ଭଲ ଗୁଣ କିଛି ଅଛି, ତାକୁ ଛାଡ଼ିଦେଲା ମାନେ ଯିବଟା ସେ ପଳେଇବ, ସେ ଆମର ପୂଜ୍ୟପାଦ ଗୋପାଳକୃଷ୍ଣ ମହାରାଜଙ୍କ କଥା ଜଣେ ମୁଁ ଶୁଣିଥିଲି, ସେ ତାଙ୍କୁ ସେ ସବୁବେଳେ ତାଙ୍କର ଭଲ ଗୁଣ ହେଲା, ସବୁବେଳେ ଶିଶୁମାନଙ୍କୁ ସବୁବେଳେ ଯିଏ ଯିଏ ଆସିବେ ତାଙ୍କୁ କେବେ ଛାଡ଼ିବେନି, ଏ ସେଣ୍ଟର ବଦମାସ କଲେ ସେ ସେଣ୍ଟର ପଠାଇଦେବେ, ତାଙ୍କୁ ଥରେ ପଚାରିଲେ ହେଲା ପେସେଣ୍ଟ ପଚାରିଲେ ଆଜ୍ଞା ଆପଣ ଏମିତି ସେ ପିଲାଟା ବଦମାସ କରୁଛି ଏମିତି କରୁଛି, ତାକୁ ସେଠି କହିଲା ଆଜ୍ଞା ଦେଖ ସେ ହରିନାମଟା କରୁଛି, ଯଦି ହରିନାମ କରିକି ସେ ମାନୁଛି ନା ନାହିଁ, ସେ ଭୁଲଟା କରୁଛି ବୋଲି ମାନି ନେଲା, ଯଦି ଆମେ ତାକୁ ଛାଡ଼ିଦେବା ସେ କ'ଣ ହେବ, ଯେ ମଠ ଯିଏ କ୍ଷତି କରୁଛି ସେ ସମାଜରେ କ'ଣ କରିବ, ଯଦି ମଠ ରହିଲା ପରେ ତାର ତାର ଗୋଟେ ଖରାପ ଗୁଣଟା ଚାଲି ଆସିଲା, ଗୋଟେ କ'ଣ ଭୁଲ କରିଦେଲା, ତାହେଲେ ସେ ତାକୁ ଯଦି ଆମେ ଛାଡ଼ିଦେବା ବାହାରକୁ, ସେ ବାହାର ଦୁନିଆରେ କ'ଣ କରିବୁ, ବାହାର ସମାଜ ପାଇଁ କ୍ଷତି ତା ପାଇଁ ବି କ୍ଷତି, କିନ୍ତୁ ପ୍ରଭୁପାଦ କହିଥିଲେ ମହାରାଜ ନିଜେ କହିଲେ, ପ୍ରଭୁପାଦ ମୋତେ କହିଥିଲେ ତୁମେ କାହାକୁ ବାହାର କରିବେନି, ମୁଁ ଗଲା ପରେ ଯେମିତି କେହି ନ ଭାବନ୍ତି ଯେ ପ୍ରଭୁପାଦ ନାହାନ୍ତି ବୋଲି ଆମକୁ ଆଜି ସୋସାଇଟିରୁ ବାହାର କରିଦେଉଛୁ, ପ୍ରଭୁପାଦ ବହୁତ ସମସ୍ତଙ୍କୁ କହିଥିଲେ, କାରଣ ଯିବ ଗୁଡ଼ାକ ତାଙ୍କ କଥା ବିଷୟ ପ୍ରମାଣ ବୁଦ୍ଧି ତାଙ୍କୁ କେତେ କ'ଣ କହିବ, କେତେ କ'ଣ କରିବ, ଆଜି ଅତି କ୍ୟାଲସ୍ ପୁରା ମାନେ ଆଉ ମାନିବାର ନାହିଁ, ସେ ଜିନିଷ ଅଲଗା, କିନ୍ତୁ ତାଙ୍କୁ ମ୍ୟାକ୍ସିମମ୍ ତୁମେ ଟଲରେଟ୍ କରିବାକୁ ପଡ଼ିବ, ମ୍ୟାକ୍ସିମମ୍ ଟଲରେଟ୍ କରି ଗୋଟେ ଜୀବକୁ ସବୁବେଳେ ରଖିବାକୁ ଚେଷ୍ଟା କର, ଯେତେବେଳେ ସେ ଆଉ ଭଜନ କରିବନି ତାହେଲେ ଆଉ ତାକୁ ଆଉ କ'ଣ କରାଯିବ, ମାନେ ସବୁବେଳେ ତୁମକୁ ରଖିବାକୁ ପଡ଼ିବ, ଯେମିତି ଏମିତି ତାର ବିଷୟ ପ୍ରମାଣ ବୁଦ୍ଧିଟା ଆଉ ତାକୁ କିଛି କରିହେବନି ଆଉ, ସେଥିପାଇଁ ଗୁରୁବର୍ଗ ଆଚାର୍ଯ୍ୟବର୍ଗ ମାନେ ସେମାନଙ୍କ ସ୍ଥିତି ଅଲଗା, ସେ ସାଧୁଗୁରୁଙ୍କର ଏ ଜିନିଷଟାକୁ ଦୁର୍ବଳତା ବୋଲି ମନେ କରନ୍ତି, ପ୍ରାୟ ଲୋକ ଦୁର୍ବଳତା ବୋଲି ମନେ କରନ୍ତି, ଗୁରୁଦେବ ସେ ବାର ବାର ବିରକ୍ତ ହେଉଛି, ସେତେବେଳେ ସବୁ କମ୍ପ୍ଲେଣ୍ଟ କିଛି କଲେ ଗୁରୁଦେବ ବିରକ୍ତ ହେବେ, ଗୁରୁଦେବ କହିବେ ତୁମେ ତୁମେ କେମିତି ମୁଣ୍ଡ ପଡ଼ିବ, ଏଇଟା ଗୁରୁ କାମ, ତୁମେ ଚୁପଚାପ ଭୋଜନ କର, ଆମେ ସବୁ ଏବେ 25 ବର୍ଷ 30 ବର୍ଷ ପରେ ବୁଝିପାରୁଛୁ, କହିଲେ ତୁମେ ଏଇଟା ଆଜ୍ଞା ସେ ଏଇଟା ଖାଇଗଲା ସେ ନେଇଗଲା, ଗୁରୁଦେବ କହିବେ ତୁ ବୁଝୁ କୁଣ ବସ, କେବେ ଗୁରୁଦେବ କିଛି କୁହନ୍ତିନି, ସେଇଟା ମୋ କାମ ତୋ କାମ ନୁହଁ, କାହିଁକି ସେଇଟା ଗୁରୁଦେବ କୁହନ୍ତି, ସେ ଜାଣିଛନ୍ତି ସେ ଜିନିଷଟା, କହିଲେ କେଉଁ ଜୀବନ ଦ୍ୱାରା କେଉଁ ସେବାଟା ହେଉଛି, କେମିତି କାମ ହେଉଛି, କ'ଣ ହେଉଛି, ସେଇଟା ଦୁର୍ବଳତା ନୁହେଁ, ଜଣଙ୍କର ଦୋଷ ଅଛି ତାକୁ ରଖିବାକୁ ପଡ଼ିବ, କାହିଁକି ରଖିବାକୁ ପଡ଼ୁଛି ନା, ସେ ଗୋଟେ ଜୀବଟା ଆତ୍ମାଟା, ତୁମେ ଗୋଟେ ମଣିଷ ମଣିଷର ଭୁଲ ଜିନିଷ ଦେଖୁଛ, ତୁମ ଭୁଲଟା କ'ଣ ଅଛି, ତୁମର ବି ଗୋଟେ ଭୁଲ ରହିଛି, ଯଦି ଗୁରୁ ଦେଖିବେ ତାହେଲେ ସମସ୍ତଙ୍କର ଭୁଲ ଅଛି, ତାଙ୍କୁ ଗୁରୁ ସମସ୍ତଙ୍କୁ ବାହାର କରିଦେବ, ତୁମେ କେହି ବି ଶିଶୁ ହେବା ପାଇଁ ଯୋଗ୍ୟ ନୁହଁ ଶାସ୍ତ୍ର ହିସାବରେ, ଗୁରୁ କେବଳ ଗୋଟିଏ ଜିନିଷ ଦେଖିବେ, ଯେଉଁଥିରେ ସେ ବୈଷ୍ଣବ ଅପରାଧ କରିକି ନରକକୁ ଯିବ ବା ସମ୍ପ୍ରଦାୟ ପୁରା ନଷ୍ଟ ହେଇଗଲାଣି ପୁରା, ସେତେବେଳେ ଗୁରୁ ଛାଡ଼ିବେ ନହେଲେ ତା ଛାଡ଼ିବେ, ଆଉ ଗୁରୁ କେବେ ଛାଡ଼ନ୍ତିନି ହୃଦୟ ଭିତରେ, ପ୍ରଭାତ ପ୍ରଭାତ ତାଙ୍କ କନ୍ଭର୍ସେସନ୍ କହୁଛନ୍ତି, ଗୁରୁ କେବେ ଗୋଟେ ଡିସାଇପଲ୍କୁ ଛାଡ଼ିବେନି, ଆଉ ପ୍ରଭାତ ଏତେ ମାନେ ବେଳେବେଳେ ଏତେ ହସଉଛନ୍ତି ତାଙ୍କ ବିଦେଶୀମାନଙ୍କୁ, ଆଉ ମାନେ ପୁରା ଏତେ ମାନେ ଯୁକ୍ତିଧର କଥା କହିକି ଏତେ ସୁନ୍ଦର କଥା ବି କହୁଛନ୍ତି, କାଲି ଆଜି ନା କାଲି ମୁଁ ଶୁଣୁଥିଲି ପ୍ରଭାତ କହୁଛନ୍ତି, ପ୍ରଭାତ ଆମେ ଯଦି ଏଥର ନ ଯାଇପାରିଲୁ ଗୋଲକ ବୃନ୍ଦାବନ, ତାହେଲେ ଆମେ ଶୁଣିଛୁ ଯେ ଗୁରୁଙ୍କୁ ତାଙ୍କୁ ପୁଣି ଉଦ୍ଧାର କରିବାକୁ ପଡ଼ିବ, ଗୁରୁଙ୍କୁ ପ୍ରଭାତ କହିଲେ ତୁମେ ଗୁରୁଙ୍କୁ କାହିଁକି ପୁଣି ଏଠି ଏ ଜଗତକୁ ଆଣିବା ପାଇଁ ଚେଷ୍ଟା କରୁଛ, ପ୍ରଭାତ କହୁଛନ୍ତି ଗୁରୁଙ୍କୁ ତୁମେ ପୁଣି କାହିଁକି ହଇରାଣରେ ପକାଉଛ, ତୁମେ ଭଜନ କର କମ୍ପ୍ଲିଟ୍ କରିଦିଅ, ତୁମ ପାଇଁ ଗୁରୁଙ୍କୁ ହଇରାଣରେ ତୁମେ ପକେଇବ, ପୁଣି ଗୁରୁ ଆସିବ ତୁମକୁ ଉଦ୍ଧାର କରିବେ, ତୁମେ ଡିସାଇପଲ୍ ହେଇଛ ତୁମେ ଗୁରୁଙ୍କୁ ହେଲ୍ପ କର, ଆଉ ତୁମେ ଯେଟା ନ କରିବ ତାହେଲେ ଗୁରୁଙ୍କୁ ତୁମେ ଅସୁବିଧାରେ ପକେଇବ, ପ୍ରପଦ କହି ହସୁଛନ୍ତି। ତେଣୁ ଏଇ ଯୋଉ ଗୁରୁ କେବେ ଶିଷ୍ୟକୁ ଛାଡ଼ନ୍ତିନି, କାହିଁକି ଛାଡ଼ନ୍ତିନି, ଶିଷ୍ୟର କାମ ହେଲା ସେ ଗୁରୁଙ୍କୁ ଛାଡ଼ିବ, ଛୁଆଟାର କାମ କ'ଣ ସେ ମାଆକୁ ଛାଡ଼ିକି ପଳେଇବ, କିନ୍ତୁ ମା ଛାଡ଼ିବନି, ମା ଛାଡ଼ିବନି। ଆଉ ଶିଷ୍ୟର ସେଟା ବିଷୟ ପ୍ରମାଣ ମୁଦିରା ତାର ଅଛି, କେତେବେଳେ ବିଷୟକୁ ଚାଲିଲା ଯେ ସେ ଛାଡ଼ିକି ପଳେଇବ, ଗୁରୁଦେବ ସେ ଡାକୁଥିଲେ ନା, ସେ ଗୋଟେ ଡାକ ଖବର ଦିଅନ୍ତା, ତୁ ଆରେ ଆ ଖୋଚିଥିଲେ କି ତୁ ଆ ତୁ ପଳେଇଆ, ଏମିତି ଯଦି ଲୋକ ପାଇଁ ନୁହେଁ, ଗୋଟେ ଆତ୍ମାଟା ନା ପଳେଇଗଲା ନା, ପଳେଇଗଲା ମାନେ କ'ଣ କରିବେ, ଯେ ମଠ ମନ୍ଦିରରେ ରହିକି ହରିଭଜନ କରିକି ତାର ଗୋଟେ ଭଲ ରାସ୍ତାକୁ ଆସିପାରିଲାନି, ତାକୁ ଛାଡ଼ିଦେଲେ ସେ କ'ଣ ଛାଡ଼ିଦେଲେ, ତ ଆହୁରି ଗଲା ତାର। ଗୋଟିଏ ଆତ୍ମାକୁ ତାକୁ ଆଣିକି ଭକ୍ତି ସ୍ୱୀକୃତି ଦେଇକି ପ୍ରଭୁଙ୍କ ପାଖରେ ପହଞ୍ଚିଦେଲେ ଭଗବାନ ଖୁସି ହୁଅନ୍ତି। ଆମର ଯେଉଁ ଶିକ୍ଷା ଗୁଡ଼ିକ ରହିଲା, ଏ ଯେଉଁ ଆଜି ଆଲୋଚନା ଆମେ କରୁଥିଲେ, ବିଶ୍ୱପ୍ରମାଣା ବୁଦ୍ଧି ଆଉ ଚାରିଶା ସର୍ବଧାନମ ତସ୍ୟ ଜାଗ୍ରତି ସଂଯମୀ, ଯଶ ଜାଗ୍ରତି ସଂଯମୀ ସାନିଶା ପଶ୍ଚିତ ମଣି। ଆତ୍ମପ୍ରମାଣା ବୁଦ୍ଧି ବ୍ୟକ୍ତି ପାଇଁ, ବିଶ୍ୱପ୍ରମାଣା ବୁଦ୍ଧିରେ ଯେଉଁମାନେ କାମ କରୁଛନ୍ତି ତାଙ୍କ ପାଇଁ ଏଇଟା ହେଉଛି ରାତ୍ରିବେଳା, ସେମାନେ ସୁଖ ଦୁଃଖ ଭଲ ମନ୍ଦ କରୁଛନ୍ତି, ୟାଙ୍କ ପାଇଁ ରାତି, ସେଥିରେ ସେ ତାଙ୍କ ମୁଣ୍ଡ ପୁରାନ୍ତି, ଇଏ ତାଙ୍କ ନିର୍ଲିପ୍ତ ହେଇ କୁହନ୍ତି। ଆଜି ବିଶ୍ୱପ୍ରମାଣା ବୁଦ୍ଧି ଯେଉଁମାନେ ବିଷୟକୁ ନେଇକି ସୁଖ ଦୁଃଖ ପ୍ରାପ୍ତ, ସେମାନଙ୍କ ପାଇଁ ଆତ୍ମପ୍ରମାଣା ବୁଦ୍ଧି ହେଉଛି ତାଙ୍କ ପାଇଁ ରାତ୍ରି, ସେଇଟା କିଛି ମୁଣ୍ଡ ପୁରିପାରିବେ। ତାଙ୍କର ଦିନ ବେଳେ ତାଙ୍କର ରାତି, ତାଙ୍କ ରାତ୍ରିବେଳେ ତାଙ୍କର ଦିନ, ଯେଉଁଟା ବିଶ୍ୱପ୍ରମାଣ ଲୋକ ଭୁଜୁଛନ୍ତି ତାଙ୍କର ପାଇଁ ଦିନ, ସେଇ ବିଷୟ ଭିତରେ ରହିଛନ୍ତି କିନ୍ତୁ ନିର୍ଲିପ୍ତ ଅଛନ୍ତି, ଆଉ ସେମାନେ ବିଷୟ ଭୋଗୁଛନ୍ତି ଆମ ପାଇଁ ଏଇଟା ରାତ୍ରି ସଦୃଶ, ଆମ ଭିତରେ ମୁଣ୍ଡ ପୁରାନ୍ତି। ତେଣୁ ଆଚାର୍ଯ୍ୟମାନେ ସେ ଜିନିଷକୁ ଲେଖିଲେ, ନର୍ତ୍ତକୀ ଲେଖିଲେ ନା ଏଠି, ନର୍ତ୍ତକୀ ମୁଦ୍ନ ଘଟାବଧାନ ନ୍ୟାୟନ ଆତ୍ମାଦୃଷ୍ଟେନ ତତ୍ ଅନ୍ୟ ଅନ୍ୟ ରସଗ୍ରହ ଇତି ଭାବ। ତା ଅନ୍ୟ ଆଡ଼ର ତା ରସଗ୍ରହ ହବନି, ସେ ଆତ୍ମଦୃଷ୍ଟିରେ ରହେ। ତେଣୁ ଯେଉଁ ଭଜନ ଭଜନ କରିବାର ଯେଉଁ ଯାହା କୁହନ୍ତି ସୂତ୍ରଟା ଯେଉଁ ଦେଲେ ଆତ୍ମଦୃଷ୍ଟିର ଏଇଟା ସୂତ୍ରଟା, ଯଦି ସବୁବେଳେ କର୍ମ କଲେ ବି ପୂର୍ବ ଯେମିତି କହୁଥିଲେ ମୁଣ୍ଡ ସବୁବେଳେ ଭଗବତ ଚେତନା ରହିବା ଦରକାର, ମୁଁ ହେଉଛି ଆତ୍ମା, ମୋର ଧର୍ମ ବା ମୋର ଯେ ମୁଁ ଭଗବାନଙ୍କର ସେବା କରିବି, ଭଗବାନଙ୍କର ଚିନ୍ତନ କରିବି। ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନ ଉତ୍ତରଟା ସେୟା ନା, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ଧ୍ୟେୟ ପୂଜ୍ୟ ନିତ୍ୟତା, ଗୋଟେ ଶ୍ଳୋକ ଭାଗବତର ସାର, ଭାଗବତ ତୁମେ ପଢି 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 ଗୋଟିଏ ଶ୍ଳୋକକୁ ଧରିବ, କ'ଣ କରିବା ଦରକାର, ଜଣେ ଭକ୍ତର କ'ଣ କର୍ତ୍ତବ୍ୟ ଗୋଟିଏ ଶ୍ଳୋକରେ, ସେ ପଚାରିଥିଲା ନା, କିଂ କର୍ତ୍ତବ୍ୟମ କିଂ ଜପ୍ୟମ କିଂ ଶ୍ରୋତବ୍ୟମ ନବୀ ପ୍ରଭୁ ସ୍ମର୍ତ୍ତବ୍ୟମ, କ'ଣ ଶୁଣିବା ବି ଦରକାର, କ'ଣ କହିବା ଦରକାର, କ'ଣ ଜପ କରିବା ଦରକାର। ସାଙ୍ଗେ ସାଙ୍ଗେ ଦ୍ୱିତୀୟ ଅଧ୍ୟାୟରେ ଦ୍ୱିତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଉତ୍ତର ଦେଇଦେଲେ, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି, କାହାର ଭଜନ କରିବା ଦରକାର, ଭଗବାନଙ୍କର, ସେ ଭଗବାନ କିଏ, ସେ ଈଶ୍ୱର, କିଏ ସେ ଈଶ୍ୱର ନା ହରି, ଶ୍ରୋତବ୍ୟ ତାଙ୍କ କଥା ଶୁଣିବା ଦରକାର, କୀର୍ତ୍ତିତବ୍ୟ ଇଏ ହେଉଛି ବିଶ୍ୱ ପ୍ରମାଣ ଏ ଆତ୍ମପ୍ରମାଣ ବୁଦ୍ଧି, ତାଙ୍କ କଥା କହିବା ଦରକାର, ଶ୍ରୋତବ୍ୟ କୀର୍ତ୍ତିତବ୍ୟ ଧ୍ୟେୟ ତାଙ୍କୁ ଧ୍ୟାନ କରିବା ଦରକାର, ପୂଜ୍ୟ ତାଙ୍କୁ ପୂଜା କରିବା ଦରକାର, କ'ଣ କେତେବେଳେ କରିବା ଦରକାର, ନିତ୍ୟତା ସବୁଦିନ କରିବା ଦରକାର, ବାସ୍ ଏହା ବିଶ୍ୱ ପ୍ରମାଣ, ଏ ସରି ଆତ୍ମପ୍ରମାଣ ବୁଦ୍ଧି, ଏଇଟା ଆମର ଡ୍ୟୁଟି ସବୁବେଳେ ଏଇଟା କରିବା ଦରକାର। ଆଉ ତୁମର ଆଜି ତାକୁ ବୋର୍ ଲାଗୁଛି, ସେ କହିବ ମୋତେ ବୋର୍ ଲାଗୁଛି, ଇଏ ଏହା କହିବ ମୋତେ ବୋର୍ ଲାଗୁଛି, କ'ଣ କହୁଛ ନା, କ'ଣ ବୋର୍ ମାନେ କ'ଣ ଅଳସୁଆ କୁହନ୍ତି ନା, ମୋତେ ଆଳସ୍ୟ ଲାଗୁଛି, ଏଥିରେ ଆଳସ୍ୟ କ'ଣ, ଏଥିରେ ଗୋଟେ ଆଳସ୍ୟଟା କ'ଣ, ପ୍ରପଦ ଗୁରୁଦେବ ତ ପ୍ରପଦନ ପ୍ରପଦନ ଗୁରୁଦେବ ଟାୟାର୍ଡ ମାନେ ଯେଉଁ ତୁମକୁ ଟାୟାର୍ଡ ଫିଲ୍ ହେଉଛି, ତୁମ ଟାୟାର୍ଡ ଫିଲ୍ ହେଉଛି ମାନେ ତୁମେ କୃଷ୍ଣ କନସିୟସନେସ୍ ନା, ତୁମ ଟାୟାର୍ଡ ଫିଲ୍ କିଛି ହେବନି, ଏଇଟା ଗୋଟେ ସବୁବେଳେ ନ୍ୟୁ ଲାଇଫ୍ ଫ୍ରେଶ୍ ଲାଇଫ୍। ଟାୟାର୍ଡ କେତେବେଳେ ତୁମେ ପୂର୍ବତ ଦେଖିଲେ କେତେବେଳେ ସେ ଟାୟାର୍ଡ ଫିଲ୍ ହେଇଛ, କେବେ ଟାୟାର୍ଡ ଫିଲ୍ କର, ଏତେ ଗୋଟେ ଏନର୍ଜେଟିକ୍ ଲାଇଫ୍, ଇଂଲିଶ ଯାହା କହୁଛି ଏନର୍ଜେଟିକ୍ ଲାଇଫ୍, ତୁମେ ଦେଇ ସବୁବେଳେ ଦେହ କୃଷ୍ଣଙ୍କୁ ଧ୍ୟାନ କରିବ, ପୂଜା କରିବ, ସେବା କରିବ, ସବୁବେଳେ ତୁମର ଜୀବନଟା ଗୋଟେ ନୂତନ ଜୀବନ ମିଳିବ। ତେଣୁ ପୂର୍ବଜୀ ମହାରାଜ ତ ଶେଷରେ ଗୋଟେ କହିଲେ ନା କ'ଣ ଭଲ, ହଁ ମୁଁ ବଧା ପଡ଼ିଛି ନା, ସେ ଇନ୍ଦ୍ରଜନିତ ସ୍ୱପ୍ନ ଦେଖେ ତଦ୍ୱାରା ସେ ବେଳେବେଳେ କିଛି ସୁଖ ଅନୁଭବ କରେ, ସେତେବେଳେ ସେ ନିଦ୍ରିତ ଅବସ୍ଥାରେ ଦୁଃଖ ଅନୁଭବ କରେ, କିନ୍ତୁ ମନନଶୀଳ ମୁନି ଭୌତିକ ସୁଖ ଦୁଃଖ ପ୍ରତି ବରାବର ଉଦାସୀନ ଥାନ୍ତି, ଭୌତିକ ପ୍ରକ୍ରିୟାରେ ସେ ତାର ଆତ୍ମାନୁଭୂତି ଲାଭ ମାର୍ଗରେ ନିରବଚ୍ଛିନ୍ନ ଭାବରେ ଗତି କରି ଚାଲିଥାନ୍ତି। ଏଇଟା ରାତି ଭଳିଆ ତାଙ୍କୁ ଲାଗିବ ଆଉ, ନିରବଚ୍ଛିନ୍ନ ଭାବରେ ସେ ଚାଲିବେ ଭଜନ କୀର୍ତ୍ତନ ଜଗତରେ ଯାହା କିଛି ହେଲେ ବି, ଯେତେ ଯାହା କିଛି ହେଲେ ଭକ୍ତ ବ୍ୟସ୍ତ ଭାବରେ, ଏ କରୋନା ହେଇଗଲା, ଏଟା ହେଇଗଲା, ସେଟା ହେଇଗଲା, ସେ ଚାଲିବ ନା ଆଉ, ଆମର ଜପଡ଼ା ବନ୍ଦ ହେଇଯିବ ନା ଭଗବାନ ସେପଟା ବନ୍ଦ ହେଇଯିବ, ଅପ୍ରତ୍ୟତାପ କୁହାଗଲା ଭକ୍ତିର ଯୋଉ ସଂଖ୍ୟାଟା କ'ଣ ହେଲା, ଅହେତୁକୀ ଅହେତୁକୀ ହେତୁ କିଛି ନାହିଁ, ଅପ୍ରତିହତା ଇଏ ଆତ୍ମା ସୁପ୍ରସିଦ୍ଧତି, ଆତ୍ମାର ପ୍ରସନ୍ନତା କୋଉଟା ଯିବ, ଅପ୍ରତିହତା, ଏଇଟା ମୋର ଟଙ୍କା ପୁଅ ବାହାର ହବ ମୋର ଅସୁବିଧା ଅଛି ମୁଁ ଜପ କରିପାରିବି, ମୋର ଲୋନ୍ ହେଇଗଲା ମୁଁ ଜପ କରିପାରିବିନି, ଏସବୁ ବାହାନା, ଏଇଟା ସବୁ ବାହାନା, ଅପ୍ରତିହତ ଭକ୍ତିରେ ତୁମେ ଆତ୍ମା ସନ୍ତୋଷ ଚାହୁଁଛ, ଅପ୍ରତିହତ ଯେକୌଣସି କଣ୍ଡିସନ ତୁମକୁ ଜପ କରିବାକୁ ପଡ଼ିବ, ଭଗବାନ ନାମ କରିବାକୁ ପଡ଼ିବ, ଭକ୍ତିଟା କୌଣସି କଣ୍ଡିସନ ଡିପେଣ୍ଡ ଆଉ ସବୁ ଅବସ୍ଥାରେ କରିହବ, ଅପ୍ରତିହତ ଚକ୍ରବା ଦେଖେଇଲେ ସେଠି ସେ ଶ୍ଳୋକର ଅପ୍ରତିହତା ଦେଖେଇଲେ, ସବୁ ଅବସ୍ଥାରେ କରିହବ, ମୃତ୍ୟୁ ଅବସ୍ଥାରେ ନର୍କରେ ଯାଇ କରିହବ ଆଉ, ସ୍ୱର୍ଗ ନକର କରିହବ ଦେଖେଇଲେ ସେ, ଆଉ ଗର୍ଭରେ ବି କରିହବ, ଗର୍ଭରେ କିଏ କରିଥିଲେ ପ୍ରହ୍ଲାଦ ଭକ୍ତି, ଗର୍ଭରେ ବି କରିହବ, ଆଚ୍ଛା ବାଳକ ଅବସ୍ଥାରେ କିଏ କରିଥିଲେ ଧ୍ରୁବ କରିଥିଲେ, ସେ ପ୍ରହ୍ଲାଦ ବି କରିଥିଲେ, ଯୌବନ ଅବସ୍ଥାରେ କିଏ କରିଥିଲେ ଅମ୍ବରୀଶ ମହାରାଜ କରିଥିଲେ, ଯୌବନ ଅବସ୍ଥାରେ ଭକ୍ତି କରିଥିଲେ, ଅପ୍ରତିହତା ସବୁ ଅବସ୍ଥାରେ କରିହବ, ବାର୍ଦ୍ଧକ୍ୟ ଅବସ୍ଥାରେ କିଏ କରିଥିଲେ ଧୃତରାଷ୍ଟ୍ର ବାର୍ଦ୍ଧକ ଅବସ୍ଥାରେ କରିଥିଲେ, ମୃତ୍ୟୁ ଅବସ୍ଥାରେ କିଏ କରିଥିଲେ ଅଜାମ୍ବଳି କରିଥିଲେ ମୃତ୍ୟୁ ଅବସ୍ଥାରେ, ସ୍ୱର୍ଗ ନରକ କିଏ କରିଥିଲେ ଚିତ୍ରକେତୁ, ସ୍ୱର୍ଗରେ ଚିତ୍ରକେତୁ ଅଧିପତି ଥିଲାବେଳେ ଆଉ ନର୍କ ମାନେ ଅସୁରଜନୀ ଗଲାବେଳେ କରିଥିଲେ, ଚକ୍ରବା ଦେଖେଇଦେଲେ ଭକ୍ତି ସବୁ ଅବସ୍ଥାରେ କରିବ, ଅପ୍ରତିହତା ତୁମେ କଣ୍ଡିସନ ଗୋଟେ ବାହାନା ଦେଖିବ ମାନେ କାହିଁକି ଏଇଟା କଲନି କାହିଁ ଜପ କଲନି, ଆଜ୍ଞା ମୋର ଏମିତି ହେଇଗଲା ମୋର ସେମିତି ହେଇଗଲା ମୋର ପଇସା ଅଭାବ ହେଲା ମୋର ଏଟା ହେଲା ମୋର ସେଟା ହେଲା, କିନ୍ତୁ ତୁମର କ'ଣଟା ହେଲା ଜୀବନସାରା ତ ଝମେଳା ଚାଲିବ, ଜୀବନସାରା ତୁମେ କ'ଣ ଭାବୁଛ ତୁମର ଝମେଳା ଛିଡ଼ିଗଲା, କ'ଣ ମୋତେ କହୁନଥିଲେ ପାଞ୍ଚ ବର୍ଷ ହେଲା ଦେଖା ହେଲାଣି ତୁମର ମୋର ଚିହ୍ନା ହେଲାଣି ସବୁବେଳେ, ଆଜ୍ଞା ଝିଅ ବାହାରେ ସରିଗଲେ ଘର, ଝିଅ ବାହାରେ କେତେ ବର୍ଷ ହେଲା ସରିଗଲା ଝମେଳା, ଅଠା ସଂସାର ଅଠା ଗୁରୁଦେବ ସଂସାର ଅଠା କେବେ ଛାଡ଼େନା ଟାଣ ଅଠା, ହରିଭକ୍ତି କଲେ ସେ ତା ରାସ୍ତାରେ ରହିବ, ଭଜନ ନ କଲେ କେହି ନାହିଁ କାହାକୁ ନାହିଁ, ସାଧୁମାନେ କ'ଣ ହେଲା ତୁମେ ସାଧୁ ହେଇଗଲେ ତୁମେ ଭଜନ କରିବ, ତୁମର ସଂସାର ଚିନ୍ତା ଲାଗିବ, ଏ ସର ଚିନ୍ତା ଲାଗିବ, ସଂସାର ନଥିଲେ କ'ଣ ମୋ ଭବିଷ୍ୟତ ମୋତେ କିଏ ପଚାରିବ ମୋର କ'ଣ ହବ, ଖାଲି ଘୁରେଇ ଫେରେଇକି ତୁମ ମୁଣ୍ଡରେ ପଶିବ, ଏ ନୂଆ ଛୁଆ ପଳେଇ ଆସିବେ ସବୁ କ'ଣ ହବ, ଆମକୁ କିଏ ମଠରେ ରଖିବ କ'ଣ କରିବ, କ୍ରିଷ୍ଣ ସେ ଏକା ଅଠା ବାପା, କାହାର ସଂସାର କାହାର ସରର, କାହାର ସଂସାର ସରର ଉଭୟ, ହରିଭକ୍ତି ବିନା କିଛି ନାହିଁ, ପ୍ରଭୁଙ୍କର ଭଜନଟା ଭଲ ଭାବରେ କରିବାକୁ ପଡ଼ିବ, ଏ ଆତ୍ମ ବିଷୟ ପ୍ରମାଣ ବୁଦ୍ଧିକି ଛାଡ଼ିକି ଆତ୍ମପ୍ରମାଣ ବୁଦ୍ଧିରେ ସ୍ଥିର ରହିବ, ହରେ କୃଷ୍ଣ ଜୟ ଶ୍ରୀମଦ୍ ଭଗବଦ୍ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ବ୍ରହ୍ମାନନ୍ଦେ।